ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଏକ। ଅନନ୍ତର ଦାଉଦଙ୍କର ପୁତ୍ର ସଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ। ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ। ପୁଣି ସଲୋମନ ସମଗ୍ର ଇସ୍ରାଏଲକୁ ସହସ୍ର ଓ ଶତପତିମାନଙ୍କୁ ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶ ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ। ତେଣୁ ସଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବିଅନସ୍ଥିତ ଉଚ୍ଚସ୍ଥଳୀକି ଗଲେ, କାରଣ ସଦାପ୍ରଭୁଙ୍କ ସେବକ ମୂଷାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ ତମ୍ବୁ ସେଠାରେ ଥିଲା। ମାତ୍ର ଦାଉଦ କିରିୟତ୍ ଜିଆରିମ୍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଜିରୁସାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ। ଆଉ ହୁର୍ର ପୌତ୍ର ଉରିର ପୁତ୍ର ବତ୍ସଲଲ ଯେଉଁ ପିତ୍ତଳମୟ ଯଜ୍ଞବେଦୀ ନିର୍ମାଣ କରିଥିଲା ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା। ପୁଣି ସଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ। ପୁଣି ସଲୋମନ ସେଠାକୁ ସମାଗମ ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦୀକି ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ। ସେହି ରାତ୍ରି ପରମେଶ୍ୱର ସଲୋମନଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମକୁ କ'ଣ ଦେବା ତାହା ମାଗ। ତହିଁରେ ସଲୋମନ ପରମେଶ୍ୱରଙ୍କୁ କହିଲେ, ତୁମ୍ଭେ ମୋ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ। ଏବେ ହେ ସଦାପ୍ରଭୁ ପରମେଶ୍ୱର, ମୋ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ, କାରଣ ତୁମ୍ଭେ ପୃଥିବୀର ଧୂଳିତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ। ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଓ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ, କାରଣ ଏପରି ବୃହତ୍ ତୁମ୍ଭର ଏହି ଗୋଷ୍ଠୀକି କିଏ ବିଚାର କରିପାରିବ? ତହିଁରେ ପରମେଶ୍ୱର ସଲୋମନଙ୍କୁ କହିଲେ, ତୁମ୍ଭେ ଧନ ସମ୍ପତ୍ତି କି ସମ୍ଭ୍ରମ କିମ୍ବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ ଅଥବା ଦୀର୍ଘାୟୁ ହିଁ ମାଗିନାହଁ, ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ଓ ବୁଦ୍ଧି ମାଗିଅଛ। ଏଣୁ ଏହି କଥା ତୁମ୍ଭର ହୃଦ୍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା। ପୁଣି ଆମ୍ଭେ ତୁମକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇନାହିଁ କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ। ତେଣୁ ସଲୋମନ ଗିବିଅନସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ ତମ୍ବୁ ସମ୍ମୁଖରୁ ଜିରୁସାଲମକୁ ଆସିଲେ, ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ। ଏଉତାରେ ସଲୋମନ ରଥ ଓ ଅଶ୍ୱରୋହୀମାନଙ୍କୁ ସଂଗ୍ରହ କଲେ। ତାଙ୍କର 1400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେମାନଙ୍କୁ ସେ ରଥନଗରମାନରେ ଓ ରାଜାଙ୍କ ନିକଟରେ ଜିରୁସାଲମରେ ରଖିଲେ। ପୁଣି ରାଜା ଜିରୁସାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ୍କାଷ୍ଠକୁ ତଳଭୂମିସ୍ଥ ଡିମ୍ବୁରୀ ବୃକ୍ଷ ପରି କଲେ। ଆଉ ସଲୋମନଙ୍କର ଅଶ୍ୱସବୁ ମିଶରରୁ ଅଣାଗଲା। ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ। ଆଉ ମିଶରରୁ କ୍ରୀତ ଓ ଆନିତ ଏକ ଏକ ରଥର ମୂଲ୍ୟ 600 ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ 150 ମୁଦ୍ରା ଥିଲା। ଏହି ରୂପେ ସେମାନଙ୍କ ଦ୍ୱାରା ହିତ୍ୟ ଓ ଅରାମ୍ୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଯିବାର ରୀତି ଥିଲା। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 2। ଅନନ୍ତର ସଲୋମନ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଗୃହ ଓ ଆପଣା ରାଜ୍ୟ ପାଇଁ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କଲେ। ପୁଣି ସଲୋମନ ଭାରବହନାର୍ଥେ 70,000 ଲୋକ ଓ ପର୍ବତରେ 80,000 କଟାଳୀ ଲୋକ ଓ ସେମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ 3,600 ଲୋକ ନିଯୁକ୍ତ କଲେ। ଆଉ ସଲୋମନ ସୋରର ରାଜା ହୁରମ୍ ନିକଟକୁ ଲୋକ ପଠାଇ କହିଲେ, ଆପଣ ମୋ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି ଗୃହର ନିର୍ମାଣ ନିମନ୍ତେ ଏରସ୍କାଷ୍ଟ ପଠାଇଥିଲେ, ସେହିପରି ମୋ ପ୍ରତି ବ୍ୟବହାର କରନ୍ତୁ। ଦେଖନ୍ତୁ, ମୁଁ ସଦାପ୍ରଭୁ ମୋ ପରମେଶ୍ୱରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୋଟି ପାଇଁ ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ, ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିରୂପିତ ପର୍ବସବୁରେ ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି। ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ। ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି ତାହା ବୃହତ୍ ହେବ, କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ୱର ମହାନ ଅଟନ୍ତି। ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ? ଯେହେତୁ ସ୍ୱର୍ଗ ଓ ସ୍ୱର୍ଗର ସ୍ୱର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ, ତେବେ ମୁଁ କିଏ ଯେ ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜଳାଇବା ପାଇଁ ତାହା କରିବି। ଏହେତୁ ମୋ ପିତା ଦାଉଦଙ୍କ ଦ୍ୱାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଜିହୁଦାରେ ଓ ଜେରୁସାଲେମରେ ମୋ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା ଓ ରୂପା ଓ ପିତ୍ତଳ ଓ ଲୁହା ଓ ଧୂମ୍ର ଓ ସିନ୍ଦୁର ଓ ନୀଳସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ କର୍ମରେ ନିପୁଣ ଏକ ଲୋକକୁ ମୋ କତିକି ପଠାନ୍ତୁ। ଆଉ ଲିବାନନରୁ ଏରସ୍କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋ କତିକି ପଠାନ୍ତୁ, କାରଣ ମୁଁ ଜାଣେ ଆପଣଙ୍କ ଦାସମାନେ ଲିବାନନରେ କାଷ୍ଠ କାଟିବାରେ ନିପୁଣ। ଆଉ ଦେଖନ୍ତୁ, ମୋ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ। ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି ତାହା ଆଶ୍ଚର୍ଯ୍ୟ ଓ ବୃହତ୍ ହେବ। ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳୀମାନଙ୍କୁ 20,000 ମହଣ ମଳା ଗହମ ଓ 20,000 ମହଣ ଜବ ଓ 20,000 ମହଣ ଦ୍ରାକ୍ଷାରସ ଓ 20,000 ମହଣ ତୈଳ ଦେବି। ତହିଁରେ ସୋରର ରାଜା ହୁରମ୍ ସଲମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି। ହୁରମ୍ ଆହୁରି କହିଲା, ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହୁଅନ୍ତୁ। ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନା ବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି। ଏବେ ମୁଁ ମୋ ପିତା ହୁରମ୍ଙ୍କର ଏକ ଜଣ ନିପୁଣ ବୁଦ୍ଧିମାନ ଲୋକ ପଠାଇଲି। ସେ ଦାନବଂଶିଆ ଏକ ସ୍ତ୍ରୀର ପୁତ୍ର, ତାହାର ପିତା ସ୍ୱରୀୟ ଲୋକ ଥିଲା। ସେ ସୁନା ରୂପା ପିତ୍ତଳ ଲୁହା ପ୍ରସ୍ତର କାଷ୍ଠ ଓ ଧୂମ୍ର ନୀଳ କ୍ଷମ ଓ ସିନ୍ଦୁରବର୍ଣ୍ଣ ସୂତ୍ରର କାର୍ଯ୍ୟରେ ମଧ୍ୟ ସର୍ବପ୍ରକାର ଖୋଦନ କାର୍ଯ୍ୟ ଓ ସର୍ବପ୍ରକାର କଳ୍ପନାର କାର୍ଯ୍ୟ କରିବାକୁ ନିପୁଣ। ତାହାକୁ ଆପଣଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ଓ ଆପଣଙ୍କ ପିତା ମୋ ପ୍ରଭୁ ଦାଉଦଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଉ। ଏହେତୁ ମୋ ପ୍ରଭୁ ଯେଉଁ ଗହମ ଓ ଜବ ତୈଳ ଓ ଦ୍ରାକ୍ଷାରସ ବିଷୟ କହିଅଛନ୍ତି, ତାହା ସେ ଆପଣା ଦାସମାନଙ୍କ ନିକଟକୁ ପଠାଇ ଦେଉନ୍ତୁ। ତହିଁରେ ଆପଣଙ୍କର ଯେତେ କାଷ୍ଠ ପ୍ରୟୋଜନ ହେବ ତାହା ଆମ୍ଭେମାନେ ଲିବାନନରୁ କାଟିବୁ, ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ର ପଥରେ ଜାଫରେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବୁ, ତେଣୁ ଆପଣ ତାହା ଜେରୁସାଲେମକୁ ନେଇଯିବେ। ଅନନ୍ତର ସଲମନ ଆପଣା ପିତା ଦାଉଦଙ୍କର କୃତ ଗଣନା ଉତ୍ତାରେ ଇସ୍ରାଏଲ ଦେଶରେ ପ୍ରବାସକାରୀ ବିଦେଶୀ ସମସ୍ତଙ୍କୁ ଗଣନା କଲେ, ତହିଁରେ 1,53,600 ଲୋକ ମିଳିଲେ, ତେଣୁ ସେମାନଙ୍କ ମଧ୍ୟରୁ ଭାର ବହିବା ପାଇଁ 70,000 ଲୋକ ଓ ପର୍ବତରେ 80,000 କଟାଳୀ ଲୋକ ଓ ଲୋକମାନଙ୍କୁ କାର୍ଯ୍ୟ କରାଇବା ପାଇଁ 3,600 କାର୍ଯ୍ୟଶାସକ ନିଯୁକ୍ତ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 3। ଅନନ୍ତର ସଲମନ ଜେରୁସାଲେମସ୍ଥ ମୋରିଆ ପର୍ବତରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ। ସେହି ସ୍ଥାନରେ ସଦାପ୍ରଭୁ ତାଙ୍କର ପିତା ଦାଉଦଙ୍କୁ ଦର୍ଶନ ଦେଇଥିଲେ। ଦାଉଦ ଜିବୁସୀୟ ଅରଣନ ଖଳାରେ ଯେଉଁ ସ୍ଥାନ ନିରୂପଣ କରିଥିଲେ ସେହିଠାରେ ସେ ତାହା ପ୍ରସ୍ତୁତ କଲେ। ପୁଣି ସେ ଆପଣା ଅଧିକାରର ଚତୁର୍ଥ ବର୍ଷର ଦ୍ୱିତୀୟ ମାସର ଦ୍ୱିତୀୟ ଦିନରେ ନିର୍ମାଣ କରିବାକୁ ଆରମ୍ଭ କଲେ। ସଲମନ ପରମେଶ୍ୱରଙ୍କ ଗୃହ ନିର୍ମାଣ ନିମନ୍ତେ ଯେଉଁ ମୂଳଦୁଆ ସ୍ଥାପନ କଲେ ତାହା ଏହି ହସ୍ତର ପ୍ରାଚୀନ ପରିମାଣାନୁସାରେ ଦୀର୍ଘତା 60 ହାତ ଓ ପ୍ରସ୍ଥ 20 ହାତ ଥିଲା। ପୁଣି ଗୃହର ସମ୍ମୁଖସ୍ଥ ବରଣ୍ଡାର ଦୀର୍ଘତା ଗୃହର ପ୍ରସ୍ଥାନୁସାରେ 20 ହାତ ଓ ଉଚ୍ଚତା 120 ହାତ ଥିଲା। ଆଉ ସେ ତହିଁର ଭିତରଭାଗ ଶୁଦ୍ଧ ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସେ ଉତ୍ତମ ସ୍ୱର୍ଣ୍ଣମଣ୍ଡିତ ଦେବଦାରୁ କାଷ୍ଠରେ ବୃହତ୍ ଗୃହ ଆଚ୍ଛାଦନ କଲେ ଓ ତହିଁ ଉପରେ ଖର୍ଜୁର ବୃକ୍ଷ ଓ ଜଞ୍ଜିରର ଆକୃତି କଲେ। ପୁଣି ସେ ଶୋଭା ନିମନ୍ତେ ଗୃହକୁ ବହୁମୂଲ୍ୟ ପ୍ରସ୍ତରରେ ଭୂଷିତ କଲେ। ସେହି ସ୍ୱର୍ଣ୍ଣ ପର୍ବଇମ୍ ଦେଶର ସ୍ୱର୍ଣ୍ଣ ଥିଲା। ମଧ୍ୟ ଗୃହ କଡ଼ି ଚୌକାଠ ଓ ତହିଁର କାନ୍ଥ ଓ ତହିଁର କବାଟ ସବୁ ସେ ସୁବର୍ଣ୍ଣରେ ମଡ଼ାଇଲେ। ଆଉ କାନ୍ଥରେ କିରୁବାକୃତି ଖୋଳିଲେ, ପୁଣି ସେ ମହାପବିତ୍ର ଗୃହ ନିର୍ମାଣ କଲେ। ତହିଁର ଦୀର୍ଘତା ଗୃହର ପ୍ରସ୍ଥାନୁସାରେ 20 ହାତ ଓ ତହିଁର ପ୍ରସ୍ଥ 20 ହାତ ଥିଲା, ଆଉ ସେ 600 ତାଳନ୍ତ ଉତ୍ତମ ସୁବର୍ଣ୍ଣରେ ତାହା ମଡ଼ାଇଲେ, ଆଉ କଣ୍ଟାର ପରିମାଣ 50 ଶେକଲ ସ୍ୱର୍ଣ୍ଣ ଥିଲା। ପୁଣି ସେ ଉପର କୋଠରୀମାନ ସୁବର୍ଣ୍ଣରେ ମଡ଼ାଇଲେ, ଆଉ ସେ ମହାପବିତ୍ର ଗୃହରେ ପିତୁଳାକର୍ମର 2 କିରୁବ ନିର୍ମାଣ କଲେ, ଓ ସେମାନେ ତାହା ସୁବର୍ଣ୍ଣରେ ମଡ଼ାଇଲେ। ଏହି କିରୁବମାନଙ୍କର ପକ୍ଷ 20 ହାତ ଦୀର୍ଘ ଥିଲା। ଏକ କିରୁବର ପକ୍ଷ 5 ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା, ଓ ଅନ୍ୟ ପକ୍ଷ ସେହିପରି 5 ହାତ ଥାଇ ଅନ୍ୟ କିରୁବର ପକ୍ଷକୁ ସ୍ପର୍ଶ କଲା। ଅନ୍ୟ କିରୁବର ପକ୍ଷ 5 ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା, ଓ ଅନ୍ୟ ପକ୍ଷ ମଧ୍ୟ 5 ହାତ ଥାଇ ଅନ୍ୟ କିରୁବର ପକ୍ଷକୁ ଲାଗିଲା। ଏହି କିରୁବମାନଙ୍କର ପକ୍ଷ 20 ହାତ ବିସ୍ତାରିତ ଥିଲା। ସେମାନେ ଚରଣରେ ଠିଆ ହେଲେ, ଓ ସେମାନଙ୍କର ମୁଖ ଗୃହ ଆଡ଼କୁ ଥିଲା। ପୁଣି ସେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ କ୍ଷମସୂତ୍ରର ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରି ତହିଁ ଉପରେ କିରୁବଗଣର ଆକୃତି କଲେ। ଆହୁରି ସେ ଗୃହ ସମ୍ମୁଖରେ 35 ହାତ ଉଚ୍ଚ 2 ସ୍ତମ୍ଭ ନିର୍ମାଣ କଲେ, ଓ ସେହି ପ୍ରତ୍ୟେକର ଉପରିସ୍ଥ ମୁଣ୍ଡାଳୀ 5 ହାତ ଥିଲା। ଆଉ ସେ ଗର୍ଭାଗାରରେ ଜଞ୍ଜିର ନିର୍ମାଣ କରି ସେହି ସ୍ତମ୍ଭ ଉପରେ ରଖିଲେ, ଓ 100 ଡାଳିମ୍ବ ଆକୃତି କରି ସେହି ଜଞ୍ଜିର ଉପରେ ରଖିଲେ। ଆଉ ସେ ମନ୍ଦିର ସମ୍ମୁଖରେ ସେହି 2 ସ୍ତମ୍ଭକୁ ଦକ୍ଷିଣ ପାର୍ଶ୍ୱରେ 1 ଓ ବାମ ପାର୍ଶ୍ୱରେ 1 କରି ସ୍ଥାପନ କଲେ, ଆଉ ଦକ୍ଷିଣ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଜାଖିନ୍ ଓ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ବୟସ ରଖିଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 5। ଏହି ରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ସଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ପୁଣି ସଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରକୃତ ଦ୍ରବ୍ୟ ସବୁ, ଅର୍ଥାତ୍ ରୂପା ଓ ସୁନା ଓ ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ୱରଙ୍କ ଗୃହର ଭଣ୍ଡାରରେ ରଖିଲେ। ତେଣୁ ସଲୋମନ ଦାଉଦନଗର ସିଓନରୁ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିବା ପାଇଁ ଇସ୍ରାଏଲ୍ର ପ୍ରାଚୀନ ବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ, ଇସ୍ରାଏଲ ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଜିରୁସାଲମରେ ଏକତ୍ର କଲେ। ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ। ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ ଲେବୀୟମାନେ ସିନ୍ଦୁକ ଉଠାଇଲେ। ପୁଣି ସେମାନେ ସିନ୍ଦୁକ ଓ ସମାଗମ ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ। ଲେବୀୟ ଯାଜକମାନେ ତାହା ସବୁ ଆଣିଲେ, ଆଉ ସଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ମେଷ ଓ ଗୋରୁ ବଳିଦାନ କଲେ। ବାହୁଲ୍ୟ ପ୍ରଯୁକ୍ତ ତାହା ସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା। ତେଣୁ ଯାଜକମାନେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ତହିଁର ସ୍ଥାନକୁ, ଅର୍ଥାତ୍ ଗୃହର ଗର୍ଭାଗାର ମହାପବିତ୍ର ସ୍ଥାନ କିରୁବଦ୍ୱୟର ପକ୍ଷ ତଳକୁ ଆଣିଲେ। ସେହି କିରୁବମାନେ ସିନ୍ଦୁକ ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ, ଓ କିରୁବମାନେ ଉର୍ଦ୍ଧ୍ୱରୁ ସିନ୍ଦୁକ ଓ ତହିଁର ସାଙ୍ଗୀ ଆଚ୍ଛାଦନ କଲେ। ପୁଣି ସେହି ସାଙ୍ଗୀ ଏତେ ଲମ୍ବ ଥିଲା ଯେ ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା, ମାତ୍ର ବାହାରକୁ ଦେଖାଗଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି। ଇସ୍ରାଏଲ ସନ୍ତାନଗଣ ମିଶ୍ର ଦେଶରୁ ବାହାର ହୋଇ ଆସିବା ବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୂଷା ହୋରେବ୍ ନିକଟରେ ଯେଉଁ 2 ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତଦ୍ଭିନ୍ନ ତହିଁରେ ଆଉ କିଛି ନଥିଲା। ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣାପଣା ପାଳିର କର୍ମ କରୁନଥିଲେ। ମଧ୍ୟ ଲେବୀୟ ଗାୟକ ସମସ୍ତେ, ଅର୍ଥାତ୍ ଆସଫ, ହେମନ, ଜିଦୁଥୁନ୍ ଓ ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ କ୍ଷୋମବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦୀର ପୂର୍ବ ଦିଗରେ ଠିଆ ହୋଇଥିଲେ, ଓ ସେମାନଙ୍କ ସଙ୍ଗେ ତୁରୀବାଦକ 120 ଜଣ ଯାଜକ ଥିଲେ। ତେଣୁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ, ସେହି ତୁରୀବାଦକ ଓ ଗାୟକ ସମସ୍ତେ ଏକ ସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ। ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ, ଏହା ବୋଲି ସେମାନେ ତୁରୀ ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚେଶ୍ୱରରେ ତାହାଙ୍କର ପ୍ରଶଂସାଧ୍ୱନି କରନ୍ତେ। ସେହି ଗୃହ, ଅର୍ଥାତ୍ ସଦାପ୍ରଭୁଙ୍କ ଗୃହ, ଏକ ମେଘରେ ଏ ରୂପ ପରିପୂର୍ଣ୍ଣ ହେଲା ଯେ ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଛ। ତହୁଁ ସଲୋମନ କହିଲେ, ସଦାପ୍ରଭୁ ଘୋର ଅନ୍ଧକାରରେ ବାସ କରିବେ ବୋଲି କହିଅଛନ୍ତି, ମାତ୍ର ମୁଁ ତୁମ୍ଭ ପାଇଁ ଏକ ବାସଗୃହ ଓ ତୁମ୍ଭର ସଦାକାଳ ବାସ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛି। ତହୁଁ ରାଜା ମୁଖ ଫେରାଇ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କଲେ, ପୁଣି ଇସ୍ରାଏଲର ସମଗ୍ର ସମାଜ ଠିଆ ହେଲେ, ଆଉ ସେ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆପଣା ମୁଖରେ ମୋ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା ଆମ୍ଭେ ଆପଣା ଲୋକମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରିନାହୁଁ, କିମ୍ବା ଆମ୍ଭ ଲୋକ ଇସ୍ରାଏଲର ଅଗ୍ରଣୀ ହେବା ପାଇଁ କୌଣସି ଲୋକ ମନୋନୀତ କରିନାହୁଁ, ମାତ୍ର ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଜିରୁସାଲମକୁ ମନୋନୀତ କରିଅଛୁ ଓ ଆମ୍ଭ ଲୋକ ଇସ୍ରାଏଲର ଅଧ୍ୟକ୍ଷ ହେବା ପାଇଁ ଦାଉଦକୁ ମନୋନୀତ କରିଅଛୁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବାକୁ ମୋ ପିତା ଦାଉଦଙ୍କର ମନସ୍ଥ ଥିଲା, ମାତ୍ର ସଦାପ୍ରଭୁ ମୋ ପିତା ଦାଉଦଙ୍କୁ କହିଲେ, ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରିବାକୁ ତୁମ୍ଭର ମନସ୍ଥ ଅଛି, ତୁମ୍ଭର ଏହି ମନସ୍ଥ କରିବା ଉତ୍ତମ, ତଥାପି ତୁମ୍ଭେ ସେହି ଗୃହ ନିର୍ମାଣ କରିବ ନାହିଁ, ମାତ୍ର ତୁମ୍ଭ ଔରସ ଜାତ ତୁମ୍ଭ ପୁତ୍ର ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ। ପୁଣି ସଦାପ୍ରଭୁ ଆପଣାର ଉକ୍ତ ଏହି କଥା ସଫଳ କରିଅଛନ୍ତି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କ ପଦରେ ଉତ୍ପନ୍ନ ଓ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ସେହି ଗୃହ ନିର୍ମାଣ କଲି, ଆଉ ମୁଁ ତହିଁରେ ଇସ୍ରାଏଲ ସନ୍ତାନଗଣ ସହିତ ସଦାପ୍ରଭୁଙ୍କ କୃତ ନିୟମର ଆଧାର ସିନ୍ଦୁକ ସ୍ଥାପନ କରିଅଛି। ଅନନ୍ତର ସେ ଇସ୍ରାଏଲର ସମସ୍ତ ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦୀ ସମ୍ମୁଖରେ ଆପଣା ହସ୍ତ ବିସ୍ତାର କରି ଠିଆ ହେଲେ, କାରଣ ସଲୋମନ ପାଞ୍ଚ ହାତ ଦୀର୍ଘ ଓ ପାଞ୍ଚ ହାତ ପ୍ରସ୍ଥ ଓ ତିନି ହାତ ଉଚ୍ଚ ଏକ ପିତ୍ତଳମୟ ମଞ୍ଚା ନିର୍ମାଣ କରି ପ୍ରାଙ୍ଗଣର ମଧ୍ୟସ୍ଥଳରେ ରଖିଥିଲେ, ଆଉ ସେ ତହିଁ ଉପରେ ଠିଆ ହୋଇ ସମସ୍ତ ଇସ୍ରାଏଲର ସମାଜ ସମ୍ମୁଖରେ ଆଣ୍ଠୁପାତି ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗରେ କିମ୍ବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ, ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ, ତୁମ୍ଭେ ଆପଣା ଦାସ ମୋ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ ତାହା ପାଳନ କରିଅଛ। ହଁ, ତୁମ୍ଭେ ଆପଣା ମୁଖରେ କହିଥିଲ, ପୁଣି ଆଜି ଆପଣା ହସ୍ତରେ ତାହା ସଫଳ କରିଅଛ। ତୁମ୍ଭେ ମୋ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭ ସନ୍ତାନମାନେ ଯେବେ ଆମ୍ଭ ବ୍ୟବସ୍ଥାନୁସାରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନହିବ। ଏହେତୁ ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ସେହି ପ୍ରତିଜ୍ଞା ସଫଳ କର। ଏହେତୁ ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭ ଦାସ ଦାଉଦଙ୍କ ପ୍ରତି ଉକ୍ତ ତୁମ୍ଭର ବାକ୍ୟ ଦୃଢ଼ ହେଉ। ମାତ୍ର ପରମେଶ୍ୱର କ'ଣ ପୃଥିବୀରେ ମନୁଷ୍ୟମାନଙ୍କ ସଙ୍ଗରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ, ତେବେ ଆମ୍ଭ ନିର୍ମିତ ଏହି ଗୃହ କ'ଣ ପାରିବ? ତଥାପି ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭ ଦାସ ତୁମ୍ଭ ସମ୍ମୁଖରେ ଯେଉଁ କାକୁକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର। ତୁମ୍ଭେ ଯେଉଁ ସ୍ଥାନରେ ଆପଣା ନାମ ସ୍ଥାପନ କରିବ ବୋଲି କହିଅଛ, ସେହି ସ୍ଥାନ ଅର୍ଥାତ୍ ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଏହି ସ୍ଥାନ ଅଭିମୁଖରେ ତୁମ୍ଭର ଦାସ ଯାହା ପ୍ରାର୍ଥନା କରିବ ତାହା ଶୁଣ। ପୁଣି ଏହି ସ୍ଥାନ ଅଭିମୁଖରେ ତୁମ୍ଭର ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର। ହଁ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ତାହା ଶୁଣ ଓ ଶୁଣି କ୍ଷମା କର। କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦୀ ସମ୍ମୁଖରେ ଶପଥ କରେ, ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ଦୋଷୀ କି ପ୍ରତିଫଳ ଦିଅ, ପୁଣି ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର। ପୁଣି ତୁମ୍ଭ ଲୋକ ଇସ୍ରାଏଲ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଶତ୍ରୁ ସମ୍ମୁଖରେ ପରାସ୍ତ ହେଲେ ଯେବେ ପୁନର୍ବାର ଫେରି ତୁମ୍ଭ ନାମ ସ୍ୱୀକାର କରନ୍ତି ଓ ଏହି ଗୃହରେ ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରନ୍ତି, ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର। ପୁଣି ସେମାନଙ୍କୁ ଓ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ ସେଠାକୁ ପୁନର୍ବାର ସେମାନଙ୍କୁ ଆଣ। ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇ ବୃଷ୍ଟି ନ ହୁଏ, ତେବେ ତୁମ୍ଭେ ସେମାନଙ୍କୁ କ୍ଲେଶ ଦେବାବେଳେ ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣା ଆପଣା ପାପରୁ ଫେରନ୍ତି, ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ସେମାନଙ୍କର ଗନ୍ତବ୍ୟ ସତ୍ପଥ ବିଷୟରେ ଶିକ୍ଷା ଦେଇ ଆପଣା ଦାସମାନଙ୍କର ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର। ପୁଣି ତୁମ୍ଭ ଲୋକମାନଙ୍କ ଅଧିକାରାର୍ଥେ ଦତ୍ତ ତୁମ୍ଭ ଦେଶ ଉପରେ ବୃଷ୍ଟି କର। ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଯେବେ ଶସ୍ୟର ଶୋଷ କି ମ୍ଲାନି ପଙ୍ଗପାଳ ବା କୀଟ ହୁଏ, ଯେବେ ସେମାନଙ୍କ ଶତ୍ରୁଗଣ ସେମାନଙ୍କ ଦେଶସ୍ଥ ନଗର ସମୂହରେ ସେମାନଙ୍କୁ ଅବରୋଧ କରନ୍ତି, କୌଣସି ମାରି କି କୌଣସି ରୋଗ ଘଟେ, ତେବେ ଆପଣା ଆପଣା ପୀଡ଼ା ଓ ଦୁଃଖ ଜାଣି କୌଣସି ଲୋକ କିମ୍ବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ତାହା ଶ୍ରବଣ କରି କ୍ଷମା କର। ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ, କାରଣ ତୁମ୍ଭେ କେବଳ ତୁମ୍ଭେ ହିଁ ମନୁଷ୍ୟ ସନ୍ତାନଗଣର ଅନ୍ତଃକରଣ ଜାଣୁଅଛ। ତାହେଲେ ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ ତହିଁରେ ସେମାନଙ୍କ ବସତିର ସମସ୍ତ ଦିନ ତୁମ୍ଭ ପଥରେ ଚାଲିବା ପାଇଁ ସେମାନେ ତୁମ୍ଭକୁ ଭୟ କରିବେ। ଆହୁରି ଯେ ତୁମ୍ଭ ଇସ୍ରାଏଲ ଲୋକର ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଯେବେ ତୁମ୍ଭର ମହାନାମ ଓ ତୁମ୍ଭର ବଳବାନ ହସ୍ତ ଓ ତୁମ୍ଭର ବିସ୍ତୀର୍ଣ୍ଣ ବାହୁ ସକାଶୁ ଦୂର ଦେଶରୁ ଆସେ ଓ ଆସି ଏହି ଗୃହ ଆଡ଼େ ପ୍ରାର୍ଥନା କରେ, ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ତାହା ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ ତଦନୁସାରେ ତାହା ପ୍ରତି କର। ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭକୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ। ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ ଯେବେ ସେମାନେ ଆପଣା ଶତ୍ରୁଗଣ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ ନିର୍ମିତ ଏହି ଗୃହ ଆଡ଼େ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି, ତେବେ ତୁମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣ, ସେମାନଙ୍କର ବିଚାର ନିଷ୍ପତ୍ତି କର। ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, କାରଣ ପାପ ନ କରେ ଏପରି କୌଣସି ମନୁଷ୍ୟ ନାହିଁ, ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲେ, ଯେବେ ସେମାନେ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ ବା ନିକଟସ୍ଥ ଦେଶକୁ ନେଇଯାଆନ୍ତି, ତଥାପି ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ପୁନର୍ବାର ଫେରନ୍ତି ଓ ଆପଣମାନଙ୍କ ବନ୍ଦିତ୍ୱ ଦେଶରେ ତୁମ୍ଭ ନିକଟରେ ବିନତି କରି କୁହନ୍ତି, ଆମ୍ଭେମାନେ ପାପ କଲୁ ଓ ବିପଦଗାମୀ ହେଲୁ ଓ ଦୁଷ୍ଟପଣ କଲୁ, ଶତ୍ରୁଗଣ ସେମାନଙ୍କୁ ଯେଉଁ ଦେଶକୁ ବନ୍ଦୀ କରି ନେଇଯାଇଅଛନ୍ତି ଆପଣମାନଙ୍କର ସେହି ବନ୍ଦିତ୍ୱ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ ଆପଣମାନଙ୍କର ସେହି ଦେଶ ଆଡ଼େ ପୁଣି ତୁମ୍ଭ ମନୋନୀତ ନଗର ଓ ତୁମ୍ଭ ନାମ ନିମନ୍ତେ ଆମ୍ଭର ନିର୍ମିତ ଗୃହ ଆଡ଼େ ମୁଖ କରି ପ୍ରାର୍ଥନା କରନ୍ତି, ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କର ବିଚାର ନିଷ୍ପତ୍ତି କର। ଆଉ ତୁମ୍ଭ ବିରୁଦ୍ଧରେ ପାପ କରି ଆପଣା ଲୋକମାନଙ୍କୁ କ୍ଷମା କର। ଏବେ ହେ ମୋର ପରମେଶ୍ୱର, ମୁଁ ବିନୟ କରୁଅଛି ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ ତହିଁ ପ୍ରତି ତୁମ୍ଭର ଚକ୍ଷୁ ମୁକ୍ତ ଓ ତୁମ୍ଭର କର୍ଣ୍ଣ ନିବିଷ୍ଟ ଥାଉ। ଏଣୁ ଏବେ ହେ ସଦାପ୍ରଭୁ ପରମେଶ୍ୱର ଉଠ, ତୁମ୍ଭେ ଓ ତୁମ୍ଭର ଶକ୍ତିରୂପ ସିନ୍ଧୁକ ଆପଣା ବିଶ୍ରାମ ସ୍ଥାନକୁ ଗମନ କର। ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ଯାଜକମାନେ ପରିତ୍ରାଣ ରୂପ ବସ୍ତ୍ର ପରିଧାନ କରନ୍ତୁ ଓ ତୁମ୍ଭର ସାଧୁମାନେ ମଙ୍ଗଳରେ ଆନନ୍ଦ କରନ୍ତୁ। ହେ ସଦାପ୍ରଭୁ ପରମେଶ୍ୱର, ଆପଣା ଅଭିଷିକ୍ତର ମୁଖ ଫେରାଇ ନ ଦିଅ। ଆପଣା ଦାସ ଦାଉଦଙ୍କ ପ୍ରତି ଦୟା ସବୁ ସ୍ମରଣ କର। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ସାତ। ସଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ ଆକାଶରୁ ଅଗ୍ନି ଓହ୍ଲାଇ ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା। ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରିପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା, ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ। ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳ ସ୍ଥାୟୀ। ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ। ପୁଣି ସଲୋମନ ରାଜା 22,000 ଗୋରୁ ଓ 120,000 ମେଷ ବଳିଦାନ କଲେ। ଏହି ରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ଗୃହ ପ୍ରତିଷ୍ଠା କଲେ, ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ। ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟା କ୍ରମେ ପ୍ରଶଂସାଗାନ କରିବା ସମୟରେ ସଦାପ୍ରଭୁଙ୍କ କରୁଣା ସଦାକାଳ ସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହିସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ। ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୁରି ବଜାଇଲେ, ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ। ଆହୁରି ସଲୋମନ ସଦାପ୍ରଭୁଙ୍କ ଗୃହ ସମ୍ମୁଖ ସ୍ଥିତ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ, କାରଣ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ, ଯେହେତୁ ସଲୋମନ ନିର୍ମିତ ପିତ୍ତଳମୟ ଯଜ୍ଞବେଦୀ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଓ ମେଦକୁ ଧରିପାରିଲା ନାହିଁ। ଏହି ରୂପେ ସେ ସମୟରେ ସଲୋମନ ଓ ତାଙ୍କ ସଙ୍ଗେ ହମାତ୍ର ପ୍ରବେଶ ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ 7 ଦିନ ପର୍ଯ୍ୟନ୍ତ ଉତ୍ସବ କଲେ। ପୁଣି 8ମ ଦିନରେ ସେମାନେ ମହାସଭା କଲେ, କାରଣ ସେମାନେ 7 ଦିନ ଯଜ୍ଞବେଦୀର ପ୍ରତିଷ୍ଠା ଓ 7 ଦିନ ଉତ୍ସବ କଲେ। ଆଉ ସେ 7ମ ମାସର 23 ଦିନରେ ଲୋକମାନଙ୍କୁ ସେମାନଙ୍କ ତମ୍ବୁକୁ ବିଦାୟ କଲେ। ସଦାପ୍ରଭୁ ଦାଉଦଙ୍କ ପ୍ରତି ଓ ସଲୋମନଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ସେମାନେ ଆନନ୍ଦିତ ଓ ହୃଷ୍ଟଚିତ ହେଲେ। ଏହି ରୂପେ ସଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ। ପୁଣି ସଦାପ୍ରଭୁଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବା ପାଇଁ ସଲୋମନଙ୍କର ମନକୁ ଆସିଲା, ତାହା ସବୁ ସେ କୁଶଳରେ ସାଧନ କଲେ। ଏଥିଉତାରେ ସଦାପ୍ରଭୁ ସଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ। ଆମ୍ଭେ ବୃଷ୍ଟି ନହିବା ପାଇଁ ଆକାଶ ରୁଦ୍ଧ କଲେ, କିଏ ବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ, ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ, କାରଣ ଏହି ଗୃହରେ ଆମ୍ଭର ନାମ ଅନନ୍ତକାଳ ରହିବା ପାଇଁ ଆମ୍ଭେ ତାହା ମନୋନୀତ ଓ ପବିତ୍ର କଲୁ। ଆଉ ଏହି ସ୍ଥାନ ପ୍ରତି ଆମ୍ଭର ଚକ୍ଷୁ ଓ ଆମ୍ଭର ଚିତ୍ତ ନିରନ୍ତର ଥିବ। ପୁଣି ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ସେପରି ଯେବେ ତୁମ୍ଭେ ଆମ୍ଭ ସମ୍ମୁଖରେ ଚାଲିବ ଓ ଆମ୍ଭେ ତୁମ୍ଭକୁ ଯେ ସବୁ ଆଜ୍ଞା ଦେଇଅଛୁ ତଦନୁସାରେ କରିବ, ପୁଣି ଆମ୍ଭର ବିଧି ଓ ଶାସନ ସବୁ ପାଳନ କରିବ, ତେବେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରିବା ପାଇଁ ତୁମ୍ଭ ସମ୍ବନ୍ଧୀୟ ଲୋକର ଅଭାବ ନହିବ ବୋଲି ଯେଉଁ ନିୟମ ଆମ୍ଭେ ତୁମ୍ଭ ପିତା ଦାଉଦ ସଙ୍ଗେ କରିଅଛୁ, ତଦନୁସାରେ ଆମ୍ଭେ ତୁମ୍ଭର ରାଜସିଂହାସନ ସ୍ଥିର କରିବା। ମାତ୍ର ଯେବେ ତୁମ୍ଭେମାନେ ବିମୁଖ ହେବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବିଧି ଓ ଆଜ୍ଞା ସବୁ ପରିତ୍ୟାଗ କରିବ, ପୁଣି ଯାଇ ଅନ୍ୟ ଦେବଗଣକୁ ସେବା ଓ ପ୍ରଣାମ କରିବ, ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା। ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା। ଆଉ ଏହି ଯେ ଗୃହ ଏଡ଼େ ଉଚ୍ଚ ହୋଇଅଛି, ତହିଁ ନିକଟ ଦେଇ ଗମନା କରି ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ପଚାରିବେ, ଏହି ଦେଶ ଓ ଗୃହ ପ୍ରତି ସଦାପ୍ରଭୁ କାହିଁକି ଏପରି କଲେ? ତହିଁରେ ଲୋକେ ଉତ୍ତର କରି କହିବେ, ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ଯେଉଁ ପରମେଶ୍ୱର ସେମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଥିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ଅବଲମ୍ବନ କଲେ ଓ ସେମାନଙ୍କୁ ପ୍ରଣାମ କରି ସେବା କଲେ, ଏହେତୁ ସେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ବର୍ତ୍ତାଇ ଅଛନ୍ତି। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 8। ସଲୋମନ ସଦାପ୍ରଭୁଙ୍କ ଗୃହ ଓ ଆପଣା ଗୃହ 20 ବର୍ଷ ମଧ୍ୟରେ ନିର୍ମାଣ କଲେ। ତହିଁ ଉତ୍ତାରେ ହୁରମ୍ ସଲୋମନଙ୍କୁ ଯେ ଯେ ନଗର ଦେଇଥିଲା ସେସବୁ ସଲୋମନ ନିର୍ମାଣ କରି ତହିଁରେ ଇସ୍ରାଏଲ ସନ୍ତାନଗଣକୁ ବାସ କରାଇଲେ। ଅନନ୍ତର ସଲୋମନ ହମାତସଭାକୁ ଯାଇ ତାହା ପରାସ୍ତ କଲେ। ପୁଣି ସେ ପ୍ରାନ୍ତରରେ ତଦ୍ମର ନଗର ଓ ହମାତରେ ଭଣ୍ଡାର ନଗର ସବୁ ନିର୍ମାଣ କଲେ। ଆହୁରି ସେ ଉପରିସ୍ଥ ବୈଥାରଣ ଓ ନିଚସ୍ଥ ବୈଥାରଣ ପ୍ରାଚୀରବେଷ୍ଟିତ ଏହି ଦୁଇ ନଗର ପ୍ରାଚୀର ଦ୍ୱାରା ଓ ଅର୍ଗଳ ସମେତ ନିର୍ମାଣ କଲେ। ଆଉ ବାଲତ ଓ ସଲୋମନଙ୍କର ସମସ୍ତ ଭଣ୍ଡାର ନଗର ଓ ଆପଣାର ରଥମାନଙ୍କ ନିମନ୍ତେ ସମସ୍ତ ନଗର ଓ ଆପଣାର ଅଶ୍ୱାରୂଢ଼ମାନଙ୍କ ନିମନ୍ତେ ସମସ୍ତ ନଗର, ପୁଣି ଜିରୁସାଲମରେ ଓ ଲିବାନନରେ ଓ ଆପଣା ଅଧିକୃତ ଦେଶର ସର୍ବତ୍ର ଆପଣାର ସନ୍ତୋଷାର୍ଥେ ଯାହା ଯାହା ନିର୍ମାଣ କରିବାକୁ ସଲୋମନ ଇଚ୍ଛା କଲେ ତାହା ସବୁ ସେ ନିର୍ମାଣ କଲେ। ଯେଉଁମାନେ ଇସ୍ରାଏଲ ସନ୍ତାନ ନୁହନ୍ତି, ଏପରି ଯେ ସବୁ ହିତୀୟ ଓ ଇମରୀୟ ଓ ପରିସୀୟ ଓ ହିଦୀୟ ଓ ଜିବୁସୀୟ ଲୋକ ଅବଶିଷ୍ଟ ରହିଥିଲେ, ସେମାନଙ୍କ ଉତ୍ତାରେ ଦେଶରେ ଅବଶିଷ୍ଟ ସେମାନଙ୍କର ଯେଉଁ ସନ୍ତାନଗଣକୁ ଇସ୍ରାଏଲ ସନ୍ତାନଗଣ ବିନାଶ କରିନଥିଲେ, ସେମାନଙ୍କ ମଧ୍ୟରୁ ଆଜି ଯାଏ ବେଠିକର୍ମ କରିବା ପାଇଁ ସଲୋମନ ଦାସ ସଂଗ୍ରହ କଲେ। ମାତ୍ର ସଲୋମନ ଆପଣା କର୍ମ ପାଇଁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କାହାକୁ ଦାସ କଲେ ନାହିଁ। ସେମାନେ ଯୋଦ୍ଧା ଓ ପ୍ରଧାନ ସେନାପତି, ପୁଣି ତାଙ୍କର ରଥ ଓ ଅଶ୍ୱରୋହୀମାନଙ୍କର ଅଧ୍ୟକ୍ଷ ହୋଇଥିଲେ। ଆଉ ଏମାନଙ୍କ ମଧ୍ୟରୁ 250 ଜଣ ସଲୋମନ ରାଜାଙ୍କର ପ୍ରଧାନ ଅଧ୍ୟକ୍ଷ ଥିଲେ। ଏମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ଏ ଉତ୍ତାରେ ସଲୋମନ ଫାରର କନ୍ୟା ନିମନ୍ତେ ଯେଉଁ ଗୃହ ନିର୍ମାଣ କରିଥିଲେ ସେହି ଗୃହକୁ ଦାଉଦନଗରରୁ ତାହାକୁ ଆଣିଲେ, କାରଣ ସେ କହିଲେ, ଆମ୍ଭର ଭାର୍ଯ୍ୟା ଇସ୍ରାଏଲର ରାଜା ଦାଉଦଙ୍କର ଗୃହରେ ବାସ କରିବ ନାହିଁ, ଯେହେତୁ ଯେ ଯେ ସ୍ଥାନକୁ ସଦାପ୍ରଭୁଙ୍କ ସିନ୍ଧୁକ ଆସିଅଛି ସେସବୁ ସ୍ଥାନ ପବିତ୍ର। ତେଣୁ ସଲୋମନ ବରଣ୍ଡା ସମ୍ମୁଖରେ ସଦାପ୍ରଭୁଙ୍କର ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ। ସେ ମୋଷାଙ୍କର ଆଜ୍ଞା ପ୍ରମାଣେ ବିଶ୍ରାମବାରରେ, ଅମାବାସ୍ୟାରେ ଓ ବର୍ଷକେ 3 ଥର ନିରୂପିତ ପର୍ବରେ ଅର୍ଥାତ୍ ତାଡ଼ିଶୂନ୍ୟ ରୋଟିର ପର୍ବରେ, ସପ୍ତାହର ପର୍ବରେ ଓ ତମ୍ବୁବାସ ପର୍ବରେ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବଳି ଉତ୍ସର୍ଗ କଲେ। ଆଉ ସେ ଆପଣା ପିତା ଦାଉଦଙ୍କର ବିଧାନାନୁସାରେ ଯାଜକମାନଙ୍କ ସେବାକର୍ମାର୍ଥେ ସେମାନଙ୍କର ପାଳି ନିରୂପଣ କଲେ ଓ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପ୍ରଶଂସା ଓ ଯାଜକମାନଙ୍କ ସମ୍ମୁଖରେ ପରିଚର୍ଯ୍ୟା କରିବା ନିମନ୍ତେ ଲେବୀୟମାନଙ୍କୁ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ କଲେ। ମଧ୍ୟ ଦ୍ୱାରପାଳମାନଙ୍କୁ ସେମାନଙ୍କ ପାଳି ଅନୁସାରେ ପ୍ରତ୍ୟେକ ଦ୍ୱାରରେ ନିଯୁକ୍ତ କଲେ, କାରଣ ପରମେଶ୍ୱରଙ୍କ ଲୋକ ଦାଉଦ ସେପରି ଆଜ୍ଞା କରିଥିଲେ। ଆଉ ସେମାନେ କୌଣସି ବିଷୟରେ ଅବା ଭଣ୍ଡାର ବିଷୟରେ ଯାଜକମାନଙ୍କ ପ୍ରତି ଓ ଲେବୀୟମାନଙ୍କ ପ୍ରତି ରାଜାଙ୍କର ଆଜ୍ଞା ଅନ୍ୟଥା କଲେ ନାହିଁ। ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପନ ଦିନକୁ ଓ ତହିଁର ସମାପ୍ତି ପର୍ଯ୍ୟନ୍ତ ସଲୋମନଙ୍କର ସମସ୍ତ କାର୍ଯ୍ୟ ପ୍ରସ୍ତୁତ ହୋଇଥିଲା। ଏହି ରୂପେ ସଦାପ୍ରଭୁଙ୍କ ଗୃହ ସମ୍ପୂର୍ଣ୍ଣ ହେଲା। ସେତେବେଳେ ସଲୋମନ ଇଦମ୍ ଦେଶର ସମୁଦ୍ର ତୀରସ୍ଥ ଇତ୍ସିଅନ୍ ଗେବର୍କୁ ଓ ଏଲତ୍କୁ ଗଲେ। ତହୁଁ ହୁରମ୍ ଆପଣା ଦାସମାନଙ୍କ ହସ୍ତରେ ତାଙ୍କ ନିକଟକୁ ଜାହାଜ ଓ ସାମୁଦ୍ରିକ କାର୍ଯ୍ୟ ଜାଣିଥିବା ଦାସମାନଙ୍କୁ ପଠାଇଲା। ପୁଣି ସେମାନେ ସଲୋମନଙ୍କର ଦାସମାନଙ୍କ ସଙ୍ଗେ ଓଫିର୍କୁ ଯାଇ ସେଠାରୁ ସଲୋମନ ରାଜାଙ୍କ ନିକଟକୁ 450 ତାଳନ୍ତ ସୁନା ଆଣିଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 9। ଅନନ୍ତର ସିବା ଦେଶର ରାଣୀ ସଲୋମନଙ୍କର ସୁଖ୍ୟାତି ଶୁଣି ନିଗୁଢ଼ ପ୍ରଶ୍ନ ଦ୍ୱାରା ଜିରୁସାଲମରେ ସଲୋମନଙ୍କର ପରୀକ୍ଷା କରିବା ପାଇଁ ସୁଗନ୍ଧି ଦ୍ରବ୍ୟ ଓ ବିସ୍ତର ସୁବର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଆସିଲା। ପୁଣି ସେ ସଲମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା। ତହିଁରେ ସଲମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ ଓ ସଲମନଙ୍କର ବୋଧାଗମ୍ୟ କୌଣସି ବିଷୟ ନଥିଲା ଯାହା ସେ ତାହାକୁ କହିଲେ ନାହିଁ। ପୁଣି ଶିବାର ରାଣୀ ସଲମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କର ଆସନ ଓ ତାଙ୍କର ମନ୍ତ୍ରୀମାନଙ୍କର ସେବା ଓ ସେମାନଙ୍କର ବସ୍ତ୍ର ଓ ତାଙ୍କର ପାତ୍ରବାହକଗଣ ଓ ସେମାନଙ୍କର ବସ୍ତ୍ର ଓ ସଦାପ୍ରଭୁଙ୍କ ଗୃହକୁ ଉଠିଯିବା ପାଇଁ ତାହାର ପାବଛ ଏହିସବୁ ଦେଖି ହତଜ୍ଞାନ ହେଲା। ତେଣୁ ସେ ରାଜାଙ୍କୁ କହିଲା, ଆମ୍ଭେ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲୁ ତାହା ସତ୍ୟ, ତଥାପି ଆମ୍ଭେ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ଲୋକମାନଙ୍କର କଥା ବିଶ୍ୱାସ କଲୁ ନାହିଁ। ଆଉ ଦେଖନ୍ତୁ, ଆପଣଙ୍କ ଜ୍ଞାନର ଅର୍ଦ୍ଧେକ ମହାତ୍ମ୍ୟ ଆମ୍ଭକୁ କୁହାଯାଇ ନଥିଲା। ଆମ୍ଭ ଶୁଣିବାର ଅପେକ୍ଷା ଆପଣଙ୍କ ସୁଖ୍ୟାତି ଅଧିକ। ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଠିଆ ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ଯେ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ପକ୍ଷରେ ରାଜା ହେବାକୁ ଆପଣା ସିଂହାସନରେ ଆପଣଙ୍କୁ ବସାଇଅଛନ୍ତି। ଯେଣୁ ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ଅନନ୍ତକାଳ ସ୍ଥାୟୀ କରିବା ନିମନ୍ତେ ସେମାନଙ୍କୁ ପ୍ରେମ କରନ୍ତି, ଏହି ହେତୁରୁ ବିଚାର ଓ ନ୍ୟାୟ କରିବାକୁ ସେମାନଙ୍କ ଉପରେ ଆପଣଙ୍କୁ ରାଜା କଲେ। ଏଉତାରେ ସେ ରାଜାଙ୍କୁ 120 ତାଳନ୍ତ ସୁନା ଓ ଅତି ବିସ୍ତର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା। ଶିବାର ରାଣୀ ସଲମନ ରାଜାଙ୍କୁ ଯେଉଁ ପ୍ରକାର ସୁଗନ୍ଧି ଦ୍ରବ୍ୟ ଦେଲା ସେ ପ୍ରକାର ସୁଗନ୍ଧି ଦ୍ରବ୍ୟ ଆଉ ନଥିଲା। ପୁଣି ହୁରମ୍ର ଯେଉଁ ଦାସମାନେ ଓ ସଲମନଙ୍କର ଯେଉଁ ଦାସମାନେ ଓଫିର୍ରୁ ସୁବର୍ଣ୍ଣ ଆଣିଲେ ସେମାନେ ମଧ୍ୟ ଚନ୍ଦନ କାଷ୍ଠ ଓ ମଣି ଆଣିଲେ। ଆଉ ରାଜା ସେହି ଚନ୍ଦନ କାଷ୍ଠ ଦ୍ୱାରା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସୋପାନ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ପ୍ରସ୍ତୁତ କଲେ। ଏପରି ଚନ୍ଦନ କାଷ୍ଠ ପୂର୍ବରେ ଜିହୁଦା ଦେଶରେ ଦେଖାଯାଇନଥିଲା। ପୁଣି ଶିବାର ରାଣୀ ଯାହା ଯାହା ମାଗିଲା ତାହାର ମନବାଞ୍ଛାନୁସାରେ ସଲମନ ରାଜା ତାହା ସବୁ ତାହାକୁ ଦେଲେ। ତାହାଛଡ଼ା ରାଜାଙ୍କ ନିକଟକୁ ତାହାର ଆନିତ ଦ୍ରବ୍ୟର ପ୍ରତିଦାନ କଲେ। ଏଥିଉତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ। ବର୍ଷକ ମଧ୍ୟରେ ସଲମନଙ୍କ ନିକଟକୁ 666 ତାଳନ୍ତ ପରିମିତ ସୁନା ଆସେ। ତାଛଡ଼ା ପାଇକରମାନେ ଓ ବଣିକମାନେ ସୁନା ଆଣିଲେ। ପୁଣି ଆରବୀୟ ସମସ୍ତ ରାଜା ଓ ଦେଶାଧ୍ୟକ୍ଷମାନେ ସଲମନଙ୍କ ନିକଟକୁ ସୁନା ଓ ରୂପା ଆଣିଲେ। ତହିଁରେ ସଲମନ ରାଜା ପିଟା ସୁନାରେ 200 ବଡ଼ ଢାଲ ପ୍ରସ୍ତୁତ କଲେ। ପ୍ରତ୍ୟେକ ଢାଲରେ 600 ଶେକଲ ସୁନା ଲାଗିଲା। ପୁଣି ସେ ପିଟା ସୁନାରେ 300 ଢାଲ ପ୍ରସ୍ତୁତ କଲେ। ପ୍ରତ୍ୟେକ ଢାଲରେ 300 ଶେକଲ ସୁନା ଲାଗିଲା। ଆଉ ରାଜା ଲିବାନନ ଅରଣ୍ୟ ଗୃହରେ ତାହା ସବୁ ରଖିଲେ। ଆହୁରି ରାଜା ହସ୍ତିଦନ୍ତର ଗୋଟିଏ ବୃହତ୍ ସିଂହାସନ ନିର୍ମାଣ କରି ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ। ସେହି ସିଂହାସନରେ ଏକ ସ୍ୱର୍ଣ୍ଣମୟ ପାଦପୀଠ ସହିତ 6 ପାବଛ ସିଂହାସନ ସଂଯୁକ୍ତ ହୋଇଥିଲା। ଆଉ ଆସନର ଦୁଇ ପାର୍ଶ୍ୱରେ 2 ହସ୍ତାବଲମ୍ବନ ଥିଲା ଓ ସେହି ହସ୍ତାବଲମ୍ବନ ନିକଟରେ 2 ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ସେହି 6 ପାବଛ ଉପରେ 2 ପାଖେ 12 ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ଏ ରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ନହେଲା। ସଲମନ ରାଜାଙ୍କର ପାନପାତ୍ର ସବୁ ସୁନାର ଥିଲା ଓ ଲିବାନନ ଅରଣ୍ୟ ଗୃହର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ସଲମନଙ୍କ ସମୟରେ ରୂପା କିଛି ବୋଲି ଗଣା ନହେଲା, କାରଣ ହୁରମ୍ର ଦାସମାନଙ୍କ ସଙ୍ଗେ ରାଜାଙ୍କର ତର୍ସିସ୍ଗାମୀ ଜାହାଜମାନ ଥିଲେ। ସେହି ତର୍ସିସ୍ର ଜାହାଜମାନ 3 ବର୍ଷରେ ଥରେ ସୁନା ଓ ରୂପା ଓ ହସ୍ତିଦନ୍ତ ପୁଣି ବାନର ଓ ମୟୂର ନେଇ ଆସନ୍ତି। ଏହି ରୂପେ ସଲମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ତ ସମସ୍ତ ରାଜାଙ୍କୁ ବଳିଗଲେ। ଆଉ ପରମେଶ୍ୱର ସଲମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ ତହିଁର କଥା ଶୁଣିବାକୁ ପୃଥିବୀସ୍ତ ସମସ୍ତ ରାଜା ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ। ପୁଣି ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣାର ଭେଟି ରୂପେ ରୂପାପାତ୍ର ଓ ସୁନାପାତ୍ର ଓ ବସ୍ତ୍ର, ଅସ୍ତ୍ରଶସ୍ତ୍ର ଓ ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଆଣିଲେ। ଆଉ ସଲମନଙ୍କର ଅଶ୍ୱ ଓ ରଥ ନିମନ୍ତେ 4000 ଶାଳା ଥିଲା ଓ 12000 ଅଶ୍ୱାରୂଢ଼ ଥିଲେ। ଏସବୁକୁ ସେ ରଥନଗରମାନରେ ଓ ଜେରୁସାଲମରେ ରାଜାଙ୍କ ନିକଟରେ ରଖିଲେ। ଆଉ ସେ ଫରାତ ନଦୀଠାରୁ ପଲେଷ୍ଟିୟମାନଙ୍କର ଦେଶ ଓ ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ରାଜା ଉପରେ ରାଜତ୍ୱ କଲେ। ପୁଣି ରାଜା ଜେରୁସାଲମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ୍ କାଷ୍ଠକୁ ତଳଭୂମିସ୍ଥ ଡିମ୍ବୁରୀ ବୃକ୍ଷ ପରି କଲେ। ଆଉ ଲୋକମାନେ ମିଶରରୁ ଓ ସମସ୍ତ ଦେଶରୁ ସଲମନଙ୍କ ପାଇଁ ଅଶ୍ୱ ଆଣିଲେ। ସଲମନଙ୍କର ଅବଶିଷ୍ଟ ବୃତ୍ତାନ୍ତ ଆଦ୍ୟନ୍ତ ନାଥନ ଭବିଷ୍ୟତ ବକ୍ତାଙ୍କର ଇତିହାସ ପୁସ୍ତକରେ ଓ ସିଲୋନୀୟ ଅହିୟର ଭବିଷ୍ୟତ ବାକ୍ୟରେ ଓ ନବାଟର ପୁତ୍ର ଜାରବ୍ୟାମ ବିଷୟକ ଇଦ ଦର୍ଶକର ଦର୍ଶନ ମଧ୍ୟରେ କ'ଣ ଲେଖା ନାହିଁ? ସଲମନ ଜେରୁସାଲମରେ 40 ବର୍ଷ କାଳ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ପୁଣି ସଲମନ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦଙ୍କର ନଗରରେ କବରପ୍ରାପ୍ତ ହେଲେ। ତହୁ ତାଙ୍କର ପୁତ୍ର ରିହବ୍ୟାମ ତାଙ୍କର ପଦରେ ରାଜ୍ୟ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 10। ଅନନ୍ତର ରିହବ୍ୟାମ ସିକ୍କିମକୁ ଗଲେ, କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ସିକ୍କିମରେ ଉପସ୍ଥିତ ହୋଇଥିଲେ। ଏଥିମଧ୍ୟରେ ନବାଟର ପୁତ୍ର ଜାରବ୍ୟାମ, ଯେ ସଲମନ ରାଜାଙ୍କ ଛାମୁରୁ ପଳାଇ ମିଶରରେ ଥିଲେ, ସେହି ଜାରବ୍ୟାମ ସମ୍ବାଦ ପାଇ ମିଶରରୁ ଫେରିଆସିଲେ। ଆଉ ଲୋକମାନେ ତାଙ୍କୁ ଡକାଇ ପଠାଇଲେ। ତହିଁରେ ଜାରବ୍ୟାମ ଓ ସମଗ୍ର ଇସ୍ରାଏଲ ଆସି ରିହବ୍ୟାମକୁ ଏହି କଥା କହିଲେ, ଆପଣଙ୍କ ପିତା ଆମ୍ଭମାନଙ୍କ ଜୁଆଳି ଅସହ୍ୟ କରିଥିଲେ, ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରି ଜୁଆଳି ଦେଇଥିଲେ ତାହା ଆପଣ ହାଲୁକା କରନ୍ତୁ, ତହିଁରେ ଆମ୍ଭେମାନେ ଆପଣଙ୍କର ସେବା କରିବୁ। ତେଣୁ ସେମାନଙ୍କୁ କହିଲେ, 3 ଦିନ ଉତ୍ତାରେ ପୁନର୍ବାର ଆମ୍ଭ କତିକି ଆସ। ତହିଁରେ ଲୋକମାନେ ଚାଲିଗଲେ। ଏ ଉତ୍ତାରେ ରିହବ୍ୟାମ ରାଜା ଆପଣା ପିତା ସଲମନଙ୍କର ଜୀବିତ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ ସେମାନଙ୍କ ସହିତ ମନ୍ତ୍ରଣା କରି କହିଲେ, ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ମନ୍ତ୍ରଣା ଦେଉଅଛ? ତେବେ ସେମାନେ ତାଙ୍କୁ କହିଲେ, ଯେବେ ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହୋଇ ସେମାନଙ୍କୁ ସନ୍ତୁଷ୍ଟ କରିବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ। ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ମନ୍ତ୍ରଣା ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ ସେମାନଙ୍କ ସଙ୍ଗେ ମନ୍ତ୍ରଣା କଲେ। ପୁଣି ସେମାନଙ୍କୁ କହିଲେ, ଏହି ଲୋକମାନେ ଆମ୍ଭକୁ କହୁଅଛନ୍ତି, ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଜୁଆଳି ଥୋଇଅଛନ୍ତି ତାହା ହାଲୁକା କର, ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭକୁ କି ମନ୍ତ୍ରଣା ଦେଉଅଛ? ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, ତୁମ୍ଭ ପିତା ଆମ୍ଭମାନଙ୍କ ଜୁଆଳି ଭାରି କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି, ଏହି ଯେଉଁ ଲୋକମାନେ ସେମାନଙ୍କୁ ତୁମ୍ଭେ ଏପରି କହିବ, ମୋହର କନିଷ୍ଠ ଅଙ୍ଗୁଳି ମୋହର ପିତାଙ୍କ କଟିଠାରୁ ମୋଟ, ଏଥିପାଇଁ ମୋର ପିତା ଯେଉଁ ଭାରି ଜୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି ମୁଁ ତାହା ଆହୁରି ଭାରି କରିବି। ମୋର ପିତା କୋରଡ଼ାରେ ତୁମମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଛାରେ ତୁମମାନଙ୍କୁ ଶାସ୍ତି ଦେବି। ଏଥିରେ ତୃତୀୟ ଦିନରେ ମୋ ନିକଟକୁ ପୁଣି ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଜାରବ୍ୟାମ ଓ ସମସ୍ତ ଲୋକ ତୃତୀୟ ଦିନ ରିହବ୍ୟାମଙ୍କ ନିକଟକୁ ଆସିଲେ। ତହିଁରେ ରାଜା ସେମାନଙ୍କୁ କଟୁ ଉତ୍ତର ଦେଲେ। ପୁଣି ରିହବ୍ୟାମ ରାଜା ପ୍ରାଚୀନମାନଙ୍କ ଦତ୍ତ ମନ୍ତ୍ରଣା ତ୍ୟାଗ କରି ସେହି ଯୁବାମାନଙ୍କ ମନ୍ତ୍ରଣାନୁସାରେ ସେମାନଙ୍କୁ ଏହି କଥା କହିଲେ, ମୋହର ପିତା ତୁମମାନଙ୍କ ଜୁଆଳି ଭାରି କରିଥିଲେ, ମାତ୍ର ମୁଁ ତାହା ଆହୁରି ଭାରି କରିବି। ମୋ ପିତା କୋରଡ଼ାରେ ତୁମମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଛାରେ ତୁମମାନଙ୍କୁ ଶାସ୍ତି ଦେବି। ଏ ରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ, କାରଣ ସଦାପ୍ରଭୁ ସିଲୋନୀୟ ଅହିୟ ହାତରେ ନବାଟର ପୁତ୍ର ଜାରବ୍ୟାମକୁ ଯାହା କହିଥିଲେ ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ପରମେଶ୍ୱରଙ୍କ ଆଡ଼ୁ ଘଟିଲା। ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, ଦାଉଦଙ୍କଠାରେ ଆମ୍ଭମାନଙ୍କର କେଉଁ ଅଂଶ ଅଛି? ଜିସିର ପୁତ୍ରଠାରେ ଆମ୍ଭମାନଙ୍କର କୌଣସି ଅଧିକାର ନାହିଁ? ହେ ଇସ୍ରାଏଲ, ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ଯାଅ। ହେ ଦାଉଦ, ତୁମ୍ଭେ ଏବେ ଆପଣା ନିଜ ଘର କଥା ବୁଝ। ତେଣୁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ତମ୍ବୁକୁ ଚାଲିଗଲେ। ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଜିହୁଦାର ନାନା ନଗରରେ ବାସ କଲେ ସେମାନଙ୍କ ଉପରେ ରିହବ୍ୟାମ୍ ରାଜ୍ୟ କଲେ। ଏଥିଉତାରେ ରିହବ୍ୟାମ୍ ରାଜା ବେଠି କର୍ମାଧ୍ୟକ୍ଷ ହଦରାମକୁ ପଠାଇଲେ, ମାତ୍ର ଇସ୍ରାଏଲ ସନ୍ତାନମାନେ ତାହାକୁ ପ୍ରସ୍ତାରଘାତ କରନ୍ତେ ସେ ମଲା। ତହିଁରେ ରିହବ୍ୟାମ୍ ରାଜା ଜିରୁସାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ। ଏହି ରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ ବଂଶର ବିଦ୍ରୋହୀ ହେଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଏଗାର। ଏଉତାରେ ରିହବ୍ୟାମ୍ ଜିରୁସାଲମରେ ଉପସ୍ଥିତ ହୁଅନ୍ତେ ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବ୍ୟାମ୍ଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଜିହୁଦା ଓ ବିନ୍ୟାମିନ୍ ବଂଶର 180,000 ବଚ୍ଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ମାତ୍ର ପରମେଶ୍ୱରଙ୍କ ଲୋକ ସମୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଜିହୁଦାର ରାଜା ସଲମନଙ୍କ ପୁତ୍ର ରିହବ୍ୟାମ୍ଙ୍କୁ ପୁଣି ଜିହୁଦା ଓ ବିନ୍ୟାମିନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମେମାନେ ଯାତ୍ରା କରିବ ନାହିଁ କି ବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ଆପଣାପଣା ଗୃହକୁ ଫେରିଯାଅ, କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି। ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଜାରବ୍ୟାମ୍ ବିରୁଦ୍ଧରେ ଯାତ୍ରା କରିବାରୁ ଫେରିଲେ। ଏଉତାରେ ରିହବ୍ୟାମ୍ ଜିରୁସାଲମରେ ବାସ କରି ରକ୍ଷା ନିମିତ୍ତ ଜିହୁଦା ଦେଶରେ ନଗରମାନ ନିର୍ମାଣ କଲେ। ସେ ବୈଥଲହମ୍ ଓ ଐଟମ୍ ଓ ତକୟ ଓ ବୈତସୁର ଓ ସୋଖୋ ଓ ଅଦୁଲମ୍ ଓ ଗାଥ ଓ ମାରେସା ଓ ସିଫ ଓ ଅଦରଇମ୍ ଓ ଲାଖିସ୍ ଓ ଅସେକା ସରା ଓ ଅୟାଲୋନ୍ ଓ ହିବ୍ରୋନ୍ ଜିହୁଦାର ଓ ବିନ୍ୟାମିନ୍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀର ବେଷ୍ଟିତ ନଗର ସବୁ ନିର୍ମାଣ କଲେ। ଆଉ ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟଦ୍ରବ୍ୟ ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ। ଆଉ ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଷା ରଖିଲେ, ପୁଣି ନଗର ସବୁକୁ ଅତିଶୟ ଦୃଢ଼ କଲେ। ଆଉ ଜିହୁଦା ଓ ବିନ୍ୟାମିନ୍ ତାଙ୍କର ପକ୍ଷ ହେଲେ। ଆହୁରି ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣାପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ, କାରଣ ଲେବୀୟମାନେ ଆପଣାପଣା ନଗରର ତଳିଭୂମି ଓ ଆପଣାପଣା ଅଧିକାର ତ୍ୟାଗ କରି ଜିହୁଦା ଓ ଜିରୁସାଲମକୁ ଆସିଲେ, ଯେହେତୁ ଜାରବ୍ୟାମ୍ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ। ପୁଣି ସେ ଉଚ୍ଚସ୍ଥଳୀ ସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣ ନିର୍ମିତ ଗୋବସ୍ତ ସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ। ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣାପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍ ଜିରୁସାଲମକୁ ଆସିଲେ। ଏହି ରୂପେ ସେମାନେ ଜିହୁଦାର ରାଜ୍ୟ ଦୃଢ଼ କଲେ। ପୁଣି ସଲମନଙ୍କର ପୁତ୍ର ରିହବ୍ୟାମ୍ଙ୍କୁ 3 ବର୍ଷ ପର୍ଯ୍ୟନ୍ତ ବଳବାନ କଲେ, କାରଣ ସେମାନେ 3 ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ସଲମନଙ୍କର ପଥରେ ଚାଲିଲେ। ପୁଣି ରିହବ୍ୟାମ୍ ମହଲତ୍ ନାମ୍ନୀ ଏକ ଭାର୍ଯ୍ୟା ଗ୍ରହଣ କଲେ। ସେ ଦାଉଦଙ୍କର ପୁତ୍ର ଜିରେମତ୍ର ଓ ଜିସିର ପୁତ୍ର ଇଲିଆବ୍ର କନ୍ୟା ଅବିହୈଲର କନ୍ୟା ଥିଲା। ସେ ତାଙ୍କ ଔରସରେ ଜିଉସ୍ ଓ ସମରିୟ ଓ ସହମ୍ ନାମକ ପୁତ୍ରମାନଙ୍କୁ ଜାତ କଲା। ଏଥିଉତ୍ତରେ ରିହବ୍ୟାମ୍ ଅବସାଲମ୍ର କନ୍ୟା ମାଖାକୁ ବିବାହ କଲେ। ସେ ସ୍ତ୍ରୀ ତାଙ୍କ ଔରସରେ ଅବିୟ ଓ ଅତ୍ୟ ଓ ଶିଶ ଓ ସଲମିତ୍କୁ ଜାତ କଲା। ରିହବ୍ୟାମ୍ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବସାଲମ୍ର କନ୍ୟା ମାଖାକୁ ଅଧିକ ପ୍ରେମ କଲେ। ସେ 18 ପତ୍ନୀ ଓ 60 ଉପପତ୍ନୀ ଗ୍ରହଣ କଲେ ଓ 28 ପୁତ୍ର ଓ 60 କନ୍ୟା ଜାତ କଲେ। ପୁଣି ରିହବ୍ୟାମ୍ ମାଖାର ପୁତ୍ର ଅବିୟକୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ, କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା। ଆଉ ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଜିହୁଦା ଓ ବିନ୍ୟାମିନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ। ଆଉ ସେ ସେମାନଙ୍କୁ ପ୍ରଚୁର ଖାଦ୍ୟଦ୍ରବ୍ୟ ଦେଲେ, ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 12। ଅନନ୍ତର ରିହବ୍ୟାମଙ୍କର ରାଜ୍ୟ ସୁସ୍ଥିର ଓ ସେ ବଳବାନ ହୁଅନ୍ତେ, ସେ ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ବ୍ୟବସ୍ଥା ପରିତ୍ୟାଗ କଲେ, ଆଉ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରିବାରୁ ରିହବ୍ୟାମ ରାଜାଙ୍କର ଅଧିକାରର ପଞ୍ଚମ ବର୍ଷରେ ମିଶରର ରାଜା ସିସକ୍ ଜିରୁସାଲମ ବିରୁଦ୍ଧରେ ଆସିଲା, ତାହା ସଙ୍ଗେ 1200 ରଥ 60,000 ଅଶ୍ୱାରୂଢ଼ ଥିଲେ ଓ ତାହା ସଙ୍ଗେ ମିଶରରୁ ଅସଂଖ୍ୟ ଲୁବିୟ ଓ ସୁକିୟ ଓ କୁଶୀୟ ଲୋକ ଆସିଲେ। ପୁଣି ସେ ଜିହୁଦାର ପ୍ରାଚୀର ବେଷ୍ଟିତ ନଗର ସବୁ ହସ୍ତଗତ କରି ଜିରୁସାଲମ ପର୍ଯ୍ୟନ୍ତ ଆସିଲା। ତହିଁରେ ସମୟ ଭବିଷ୍ୟତ ବକ୍ତା ସିସକ୍ ସକାଶୁ ଜିରୁସାଲମରେ ଏକତ୍ରିତ ରିହବ୍ୟାମ ଓ ଜିହୁଦାର ଅଧିପତିମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ତୁମେମାନେ ଆମ୍ଭକୁ ପରିତ୍ୟାଗ କରିଅଛ, ଏହେତୁ ଆମ୍ଭେ ମଧ୍ୟ ତୁମମାନଙ୍କୁ ସିସକ୍ ହସ୍ତରେ ଛାଡ଼ିଦେଲୁ। ସେତେବେଳେ ଇସ୍ରାଏଲର ଅଧିପତିମାନେ ଓ ରାଜା ଆପଣାମାନଙ୍କୁ ନମ୍ର କଲେ ଓ କହିଲେ, ସଦାପ୍ରଭୁ ଧର୍ମମୟ, ତହୁ ସେମାନେ ଆପଣାମାନଙ୍କୁ ନମ୍ର କରିଅଛନ୍ତି, ଏହା ସଦାପ୍ରଭୁ ଦେଖନ୍ତେ ସମୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ସେମାନେ ଆପଣାମାନଙ୍କୁ ନମ୍ର କରିଅଛନ୍ତି, ଆମ୍ଭେ ସେମାନଙ୍କୁ ବିନାଶ କରିବା ନାହିଁ, ମାତ୍ର ଆମ୍ଭେ ସେମାନଙ୍କୁ କିଛି ରକ୍ଷା ପ୍ରଦାନ କରିବା ଓ ସିସକ୍ର ହସ୍ତ ଦ୍ୱାରା ଜିରୁସାଲମ ଉପରେ ଆମ୍ଭର କୋପ ଢଳାଯିବ ନାହିଁ, ତଥାପି ଯେପରି ସେମାନେ ଆମ୍ଭର ସେବା ଓ ନାନା ଦେଶୀୟ ରାଜ୍ୟର ସେବା ଅନୁଭବ କରିବେ, ଏଥିପାଇଁ ସେମାନେ ତାହାର ଦାସ ହେବେ। ଏ ଉତ୍ତାରେ ମିଶରର ରାଜା ସିସକ୍ ଜିରୁସାଲମ ପ୍ରତିକୂଳରେ ଆସି ସଦାପ୍ରଭୁଙ୍କ ଗୃହର ସଞ୍ଚିତ ଧନ ଓ ରାଜଗୃହର ସଞ୍ଚିତ ଧନ ନେଇଗଲା। ସେ ସବୁ ନେଇଗଲା, ସେ ସଲମନଙ୍କର ନିର୍ମିତ ସୁବର୍ଣ୍ଣ ଢାଲ ସବୁ ହିଁ ନେଇଗଲା। ତହୁ ରିହବ୍ୟାମ ରାଜା ସେହି ସବୁର ପରିବର୍ତ୍ତରେ ପିତ୍ତଳ ଢାଲ ନିର୍ମାଣ କରି ରାଜଗୃହର ଦ୍ୱାରପାଳ ପ୍ରହରୀ ବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ। ଆଉ ରାଜା ଯେତେଥର ସଦାପ୍ରଭୁଙ୍କ ଗୃହକୁ ଗଲେ ସେତେଥର ପ୍ରହରୀମାନେ ଆସି ତାହା ନେଇଗଲେ, ପୁଣି ତାହା ସବୁ ପ୍ରହରୀଶାଳକୁ ଫେରାଇ ଆଣିଲେ। ଆଉ ସେ ଆପଣାକୁ ନମ୍ର କରନ୍ତେ, ତାଙ୍କ ଉପରୁ ସଦାପ୍ରଭୁଙ୍କ କୋପ ନିବୃତ ହେଲା, ତହିଁରେ ସେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ, ଆହୁରି ଜିହୁଦା ଦେଶ ମଧ୍ୟରେ ସଦ୍ଭାବ ଦେଖାଗଲା। ଏହି ରୂପେ ରିହବ୍ୟାମ ଜିରୁସାଲମରେ ଆପଣାକୁ ବଳବାନ କରି ରାଜତ୍ୱ କଲେ। ରିହବ୍ୟାମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 41 ବର୍ଷ ବୟସ୍କ ହୋଇଥିଲେ, ଆଉ ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ ସେହି ଜିରୁସାଲମ ନଗରରେ ସେ 70 ବର୍ଷ ରାଜତ୍ୱ କଲେ। ତାଙ୍କ ମାତାର ନାମ ନୟମା, ସେ ଅମନ ଦେଶିଆ ଥିଲା। ପୁଣି ସେ ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବିଷ୍ଟ ନ କରିବାରୁ କୁକର୍ମ କଲା। ଏହି ରିହବ୍ୟାମଙ୍କର ଆଦ୍ୟନ୍ତ ବୃତ୍ତାନ୍ତ ବଂଶାବଳୀ କ୍ରମେ ସମୟ ଭବିଷ୍ୟତ ବକ୍ତାର ଓ ଇଦ ଦର୍ଶକର ଇତିହାସ ପୁସ୍ତକରେ କ'ଣ ଲେଖା ନାହିଁ? ରିହବ୍ୟାମ ଓ ଜାରବ୍ୟାମ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଲା। ଏଉତାରେ ରିହବ୍ୟାମ ଆପଣା ପିତୃଗଣ ସହିତ ଶୟନ କରି ଦାଉଦନଗରରେ କବରପ୍ରାପ୍ତ ହେଲେ, ତହୁ ତାଙ୍କର ପୁତ୍ର ଅବିୟ ତାଙ୍କର ପଦରେ ରାଜ୍ୟ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 13। ଜାରବ୍ୟାମ ରାଜାଙ୍କର ଅଧିକାରର 18 ବର୍ଷରେ ଅବିୟ ଜିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ। ସେ ଜିରୁସାଲମରେ 3 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ମିଖାୟା, ସେ ଗିବିଆ ନିବାସୀ ଉରିଏଲର କନ୍ୟା ଥିଲେ। ପୁଣି ଅବିୟ ଓ ଜାରବ୍ୟାମ ମଧ୍ୟରେ ଯୁଦ୍ଧ ଚାଲିଲା। ଅବିୟ 4 ଲକ୍ଷ ବଛା ବିକ୍ରମଶାଳୀ ସୈନ୍ୟ ସଙ୍ଗେ ମିଶି ଯୁଦ୍ଧ କଲେ ଓ ଜାରବ୍ୟାମ 8 ଲକ୍ଷ ବଛା ମହାବିକ୍ରମଶାଳୀ ଲୋକ ନେଇ ତାଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲା। ତହିଁରେ ଅବିୟ ଇଫ୍ରାଇମ୍ର ପର୍ବତମୟ ଦେଶସ୍ଥ ସମାରୟିମ୍ ପର୍ବତରେ ଠିଆ ହୋଇ କହିଲେ, ହେ ଜାରବ୍ୟାମ ଓ ସମଗ୍ର ଇସ୍ରାଏଲ ଲୋକ, ମୋ କଥା ଶୁଣ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଯେ ଲବଣ ନିୟମ ଦ୍ୱାରା ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ ଅର୍ଥାତ୍ ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କ'ଣ ତୁମମାନଙ୍କର ଜାଣିବା ଉଚିତ ନୁହେଁ? ତଥାପି ଦାଉଦଙ୍କର ପୁତ୍ର ସଲୋମନଙ୍କର ଦାସ ଯେ ନବାଟର ପୁତ୍ର ଜାରବ୍ୟାମ, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି, ପୁଣି ପାପାଧମ ସନ୍ତାନ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ସଲୋମନଙ୍କର ପୁତ୍ର ରିହବ୍ୟାମଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଳିଷ୍ଠ କଲେ। ସେ ସମୟରେ ରିହବ୍ୟାମ୍ ଯୁବା ଓ କୋମଳାନ୍ତକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରିପାରିଲେ ନାହିଁ। ଆଉ ଏବେ ତୁମ୍ଭେମାନେ ଦାଉଦ ସନ୍ତାନଗଣର ହସ୍ତାଧୀନ ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ। ପୁଣି ତୁମ୍ଭେମାନେ ମହାଲୋକାରଣ୍ୟ ଓ ତୁମମାନଙ୍କର ଦେବତା ହେବା ପାଇଁ ଜାରବ୍ୟାମ୍ ନିର୍ମିତ ସ୍ୱର୍ଣ୍ଣମୟ ଗୋବଶ୍ଚ ତୁମମାନଙ୍କ ସଙ୍ଗେ ଅଛି। ତୁମେମାନେ କି ସଦାପ୍ରଭୁଙ୍କ ଯାଜକ ହାରଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣାମାନଙ୍କ ପାଇଁ ଯାଜକ ନିଯୁକ୍ତ କରିନାହ? ଏଣୁ ଯେ କେହି ଆପଣାର ପଦ ନିଯୋଗାର୍ଥେ ଏକ ଗୋବଶ୍ଚ ଓ ସାତ ମେଷ ନେଇ ଆସେ ସେ ଏହି ଅନିଶ୍ୱରମାନଙ୍କର ଯାଜକ ହୋଇପାରେ। ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ଓ ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିନାହୁଁ। ପୁଣି ସଦାପ୍ରଭୁଙ୍କ ପରିଚର୍ଯ୍ୟାକାରୀ ହାରଣ ସନ୍ତାନଗଣ ଆମ୍ଭମାନଙ୍କର ଯାଜକ ଅଛନ୍ତି ଓ ଲେବୀୟମାନେ ଆପଣାପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି। ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଦଗ୍ଧ କରୁଅଛନ୍ତି। ସେମାନେ ପବିତ୍ର ମେଜ ଉପରେ ଦର୍ଶନୀୟ ରୋଟି ଓ ପ୍ରତି ସନ୍ଧ୍ୟାରେ ଜଳାଇବା ପାଇଁ ପ୍ରଦୀପ ସହିତ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସଜାନ୍ତି। କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ, ମାତ୍ର ତୁମେମାନେ ତାହାଙ୍କୁ ପରିତ୍ୟାଗ କରିଅଛ। ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମମାନଙ୍କ ପ୍ରତିକୂଳରେ ରଣତୁରୀ ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ ସନ୍ତାନଗଣ, ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର, କାରଣ ତୁମେମାନେ କୃତକାର୍ଯ୍ୟ ହେବ ନାହିଁ। ତଥାପି ଜାରବ୍ୟାମ୍ ସେମାନଙ୍କ ଆକ୍ରମଣାର୍ଥେ ପଶ୍ଚା ଦିଗରେ ଗୋପନରେ ସୈନ୍ୟ ରଖିଲେ, ଏଣୁ ଲୋକମାନେ ଜିହୁଦାର ଆଗରେ ଓ ସେହି ଗୁପ୍ତ ଦଳ ସେମାନଙ୍କ ପଛରେ ରହିଲେ। ତହିଁରେ ଜିହୁଦା ପଛକୁ ଅନାନ୍ତେ ଦେଖ ସେମାନଙ୍କ ଆଗରେ ଓ ପଛରେ ଯୁଦ୍ଧ, ତହୁଁ ସେମାନେ ସଦାପ୍ରଭୁଙ୍କ ନିକଟରେ ଡାକ ପକାଇଲେ ଓ ଯାଜକମାନେ ତୁରିଧ୍ୱନି କଲେ। ସେତେବେଳେ ଜିହୁଦାର ଲୋକମାନେ ସିଂହନାଦ କଲେ, ଆଉ ଜିହୁଦାର ଲୋକମାନେ ସିଂହନାଦ କରିବା ସମୟରେ ପରମେଶ୍ୱର ଅବ୍ୟୟ ଓ ଜିହୁଦାର ସମ୍ମୁଖରେ ଜାରବ୍ୟାମ୍କୁ ଓ ସମସ୍ତ ଇସ୍ରାଏଲ୍କୁ ଆଘାତ କଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ଜିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ତେଣୁ ଅବ୍ୟୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ। ଏଥିରେ ଇସ୍ରାଏଲର 500,000 ବଛା ଲୋକ ହତ ହୋଇପଡ଼ିଲେ। ଏହି ରୂପେ ସେହି ସମୟରେ ଇସ୍ରାଏଲ ସନ୍ତାନମାନେ ଅବନତ ହେଲେ ଓ ଜିହୁଦାର ସନ୍ତାନମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାରୁ ଜୟଯୁକ୍ତ ହେଲେ। ଏ ଉତ୍ତାରେ ଅବ୍ୟୟ ଜାରବ୍ୟାମ୍ଙ୍କର ପଛେ ପଛେ ଗୋଡ଼ାଇ ତାଙ୍କର କେତେକ ନଗର ଅର୍ଥାତ୍ ବେଥେଲ ଓ ତହିଁର ଉପନଗର ଜିସାନା ଓ ତହିଁର ଉପନଗର ପୁଣି ଇଫ୍ରୋଣ ଓ ତହିଁର ଉପନଗର ସକଳ ହସ୍ତଗତ କରିନେଲେ। ପୁଣି ଅବ୍ୟୟର ଜୀବନକାଳ ଯାଏ ଜାରବ୍ୟାମ୍ ଆଉ ବଳ ପାଇପାରିଲେ ନାହିଁ। ଏ ଉତ୍ତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ ସେ ମଲେ, ମାତ୍ର ଅବ୍ୟୟ ବେଳକୁ ବେଳ ବଳବାନ ହୋଇ ଉଠିଲେ। ପୁଣି 14 ଭାର୍ଯ୍ୟା ବିବାହ କରି 22 ପୁତ୍ର ଓ 16 କନ୍ୟା ଜାତ କଲେ। ଏହି ଅବ୍ୟୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ଉକ୍ତି ଇଦୋ ଭବିଷ୍ୟତ ବକ୍ତାର ଟିକା ଗ୍ରନ୍ଥରେ ଲିଖିତ ଅଛି। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 14। ଏଥିଉତ୍ତାରେ ଅବ୍ୟୟ ଆପଣା ପିତୃଲୋକଙ୍କ ସହିତ ଶୟନ କରନ୍ତେ ଲୋକମାନେ ଦାଉଦ ନଗରରେ ତାଙ୍କୁ କବର ଦେଲେ ଓ ତାଙ୍କର ପୁତ୍ର ଆଶା ତାଙ୍କ ପଦରେ ରାଜ୍ୟ କଲେ। ଏହାଙ୍କ ଅଧିକାର ସମୟରେ ଦେଶ 10 ବର୍ଷ ସୁସ୍ଥିର ରହିଲା। ପୁଣି ଆଶା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ, କାରଣ ସେ ଅନ୍ୟ ଦେବଗଣର ଯଜ୍ଞବେଦୀ ଓ ଉଚ୍ଚସ୍ଥଳୀ ସକଳ ଦୂର କଲେ ଓ ସ୍ତମ୍ଭ ସକଳ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ସକଳ ଛେଦନ କଲେ। ଆଉ ସେ ଜିହୁଦାର ଲୋକମାନଙ୍କୁ ସେମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପୁଣି ବ୍ୟବସ୍ଥା ଓ ଆଜ୍ଞା ପ୍ରତିପାଳନ କରିବାକୁ ଆଦେଶ ଦେଲେ। ଆହୁରି ସେ ଜିହୁଦାର ସମସ୍ତ ନଗରରୁ ଉଚ୍ଚସ୍ଥଳୀ ଓ ସୂର୍ଯ୍ୟ ପ୍ରତିମା ସବୁ ଦୂର କଲେ ଓ ତାଙ୍କ ସମ୍ମୁଖରେ ରାଜ୍ୟ ସୁସ୍ଥିର ହେଲା। ପୁଣି ସେ ଜିହୁଦା ଦେଶରେ କେତେକ ପ୍ରାଚୀର ବେଷ୍ଟିତ ନଗର ନିର୍ମାଣ କଲେ, କାରଣ ସେହି କେତେକ ବର୍ଷ ଦେଶ ସୁସ୍ଥିର ଥିଲା ଓ ତାଙ୍କୁ ଯୁଦ୍ଧ କରିବାକୁ ନୋହିଲା। ଯେହେତୁ ସଦାପ୍ରଭୁ ତାଙ୍କୁ ବିଶ୍ରାମ ଦେଇଥିଲେ, ଏହେତୁ ସେ ଜିହୁଦାକୁ କହିଲେ, ଆସ ଆମମାନେ ଏହିସବୁ ନଗର ନିର୍ମାଣ କରି ତହିଁ ଚତୁର୍ଦ୍ଦିଗରେ ପ୍ରାଚୀର ଓ ଦୁର୍ଗ ଦ୍ୱାର ଓ ଅର୍ଗଳ ପ୍ରସ୍ତୁତ କରୁ। ଦେଶ ଅଦ୍ୟାପି ଆମ୍ଭମାନଙ୍କ ସମ୍ମୁଖରେ ଅଛି, ଯେହେତୁ ଆମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଅନ୍ୱେଷଣ କରିଅଛୁ, ଆମ୍ଭେମାନେ ତାହାଙ୍କର ଅନ୍ୱେଷଣ କରିଅଛୁ ଓ ସେ ଆମ୍ଭମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଇଅଛନ୍ତି। ତେଣୁ ସେମାନେ ନଗର ନିର୍ମାଣ କରି କୃତକାର୍ଯ୍ୟ ହେଲେ। ଏହି ଆଶାଙ୍କର ଜିହୁଦା ମଧ୍ୟରୁ 3 ଲକ୍ଷ ଢାଲ ଓ ବର୍ଷାଧାରୀ ଓ ବିନ୍ୟାମିନ ମଧ୍ୟରୁ 2,80,000 ଢାଲ ଓ ଧନୁର୍ଦ୍ଧାରୀ ଏକ ସୈନ୍ୟଦଳ ଥିଲେ। ଏ ସମସ୍ତେ ମହାବିକ୍ରମଶାଳୀ ଲୋକ ଥିଲେ। ଏଉତାରେ କୁଜ୍ ଦେଶୀୟ ସେରହ 10 ଲକ୍ଷ ସୈନ୍ୟ ଓ 300 ରଥ ନେଇ ସେମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିଲା। ସେ ମାରାସା ପର୍ଯ୍ୟନ୍ତ ଆସିଲା। ସେତେବେଳେ ଆଶା ତାହାକୁ ଭେଟିବାକୁ ଯାଆନ୍ତେ ସେମାନେ ମାରାସା ନିକଟସ୍ଥ ସଫାତା ଉପତ୍ୟକାରେ ଯୁଦ୍ଧ ସଜାଇଲେ। ଏଥିରେ ଆଶା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, ସଦାପ୍ରଭୁ, ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି। ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର, କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ, ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ। ଏଥିରେ ସଦାପ୍ରଭୁ ଆଶା ସମ୍ମୁଖରେ ଓ ଜିହୁଦା ସମ୍ମୁଖରେ କୁଶୀୟମାନଙ୍କୁ ଆଘାତ କଲେ, ତେଣୁ କୁଶୀୟମାନେ ପଳାୟନ କଲେ। ଏଉତାରେ ଆଶା ଓ ତାଙ୍କ ସଙ୍ଗୀ ଲୋକମାନେ ଗରାର ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ। ତହିଁରେ କୁଶୀୟମାନଙ୍କର ଏତେ ଲୋକ ମାରା ପଡ଼ିଲେ ଯେ ସେମାନେ ଆଉ ସବଳ ହୋଇ ଉଠିପାରିଲେ ନାହିଁ, କାରଣ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ସୈନ୍ୟ ସମ୍ମୁଖରେ ବିନଷ୍ଟ ହେଲେ। ଏଣୁ ଜିହୁଦା ଲୋକମାନେ ଅପାର ଲୁଟ୍ଦ୍ରବ୍ୟ ବହିନେଲେ ଆଉ ସେମାନେ ଗରାରର ଚତୁର୍ଦ୍ଦିଗସ୍ତ ନଗର ସବୁ ଆଘାତ କଲେ, କାରଣ ସଦାପ୍ରଭୁଙ୍କ ଭୟ ସେହିସବୁ ନଗର ଉପରେ ଉପସ୍ଥିତ ହେଲା। ପୁଣି ସେମାନେ ସମସ୍ତ ନଗର ଲୁଟ୍ କଲେ, କାରଣ ତହିଁ ମଧ୍ୟରେ ଅନେକ ଲୁଟ୍ ଦ୍ରବ୍ୟ ଥିଲା। ମଧ୍ୟ ସେମାନେ ପଶୁପଲର ତମ୍ବୁ ସବୁ ଆଘାତ କଲେ ଆଉ ବିସ୍ତର ମେଷ ଓ ଉଷ୍ଟ୍ର ନେଇ ଜିରୁସାଲମକୁ ଫେରିଗଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 15। ଅନନ୍ତର ପରମେଶ୍ୱରଙ୍କ ଆତ୍ମା ଓବେଦ୍ର ପୁତ୍ର ଅସରିୟ ଉପରେ ଅଧିଷ୍ଠାନ କଲେ। ତେଣୁ ସେ ଆଶାଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ କହିଲା, ହେ ଆଶା ଓ ସମଗ୍ର ଜିହୁଦା ଓ ବିନ୍ୟାମିନ, ତୁମେମାନେ ମୋ କଥା ଶୁଣ। ତୁମେମାନେ ସଦାପ୍ରଭୁଙ୍କ ସଙ୍ଗେ ଥିବା ଯାଏ ସେ ତୁମମାନଙ୍କ ସଙ୍ଗେ ଅଛନ୍ତି। ଯେବେ ତୁମେମାନେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇବ। ମାତ୍ର ଯେବେ ତୁମେମାନେ ତାହାଙ୍କୁ ପରିତ୍ୟାଗ କରିବ, ତେବେ ସେ ତୁମମାନଙ୍କୁ ପରିତ୍ୟାଗ କରିବେ। ଇସ୍ରାଏଲ ବହୁକାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ୱର ବିହୀନ ଓ ଶିକ୍ଷା ଦେଇ ଯାଜକ ବିହୀନ ଓ ବ୍ୟବସ୍ଥା ବିହୀନ ହୋଇଥିଲେ। ମାତ୍ର ସେମାନେ ଆପଣମାନଙ୍କ ଦୁର୍ଦ୍ଦଶା ସମୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରି ତାହାଙ୍କର ଅନ୍ୱେଷଣ କରନ୍ତେ, ତାହାଙ୍କର ଉଦ୍ଦେଶ୍ୟ ପାଇଲେ। ସେହି ସମୟରେ ବାହାରେ ଯିବା ଓ ଭିତରେ ଆସିବା ଲୋକର କିଛି ଶାନ୍ତି ନଥିଲା, ମାତ୍ର ଦେଶର ନିବାସୀ ସମସ୍ତେ ମହାତ୍ରାସଯୁକ୍ତ ଥିଲେ। ପୁଣି ସେମାନେ ଗୋଷ୍ଠୀ ବିରୁଦ୍ଧରେ ଗୋଷ୍ଠୀ ଓ ନଗର ବିରୁଦ୍ଧରେ ନଗର ଭିନ୍ନ ହୋଇଥିଲେ, କାରଣ ପରମେଶ୍ୱର ସର୍ବପ୍ରକାର ସଙ୍କଟ ଦ୍ୱାରା ସେମାନଙ୍କୁ ତ୍ରାସଯୁକ୍ତ କରିଥିଲେ। ମାତ୍ର ତୁମେମାନେ ବଳବାନ ହୁଅ ଓ ଆପଣମାନଙ୍କ ହସ୍ତ ଶିଥିଳ ହେବାକୁ ନ ଦିଅ, କାରଣ ତୁମମାନଙ୍କ କର୍ମ ପୁରସ୍କୃତ ହେବ। ଏଥିରେ ଆଶା ଏହିସବୁ କଥା ଓ ଓବେଦ ଭବିଷ୍ୟତ ବକ୍ତାର ଭବିଷ୍ୟତ ବାକ୍ୟ ଶୁଣନ୍ତେ ସାହସ ପାଇଲେ। ପୁଣି ଜିହୁଦା ଓ ବିନ୍ୟାମିନର ସମୁଦାୟ ଦେଶରୁ ଓ ଇଫ୍ରାଇମର ପର୍ବତମୟ ଦେଶରେ ହସ୍ତଗତ କରିଥିବା ନଗର ସବୁରୁ ଘୃଣାଯୋଗ୍ୟ ବସ୍ତୁ ସବୁ ଦୂର କଲେ ଆଉ ସଦାପ୍ରଭୁଙ୍କ ବରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦି ପୁନର୍ବାର ସଜାଡ଼ିଲେ। ଏ ଉତ୍ତାରେ ସେ ସମୁଦାୟ ଜିହୁଦା ଓ ବିନ୍ୟାମିନ ଲୋକଙ୍କୁ ପୁଣି ଇଫ୍ରାଇମ ଓ ମନସି ଓ ସିମିଅନ ମଧ୍ୟରୁ ସେମାନଙ୍କ ସହିତ ପ୍ରବାସକାରୀ ଲୋକମାନଙ୍କୁ ଏକତ୍ର କଲେ, କାରଣ ଇସ୍ରାଏଲ ମଧ୍ୟରୁ ଅନେକ ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ଅଛନ୍ତି ବୋଲି ଦେଖି ତାଙ୍କ ସପକ୍ଷ ହୋଇଥିଲେ। ଏହେତୁ ଆଶାଙ୍କର ଅଧିକାରର 15 ବର୍ଷର ତୃତୀୟ ମାସରେ ଲୋକମାନେ ଜିରୁସାଲମରେ ଏକତ୍ରିତ ହେଲେ ଆଉ ସେହିଦିନ ସେମାନେ ଆପଣମାନଙ୍କର ଆନିତ ଲୁଟ୍ଦ୍ରବ୍ୟ ମଧ୍ୟରୁ 700 ଗୋରୁ ଓ 7,000 ମେଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ। ପୁଣି ସେମାନେ ଆପଣାପଣା ସର୍ବାନ୍ତକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣମାନଙ୍କ ପିତୃଗଣର ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ ଆଉ ସାନ କି ବଡ଼, ପୁରୁଷ କି ସ୍ତ୍ରୀ, ଯେ କେହି ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱରଙ୍କୁ ଅନ୍ୱେଷଣ ନ କରିବ ତାହାର ପ୍ରାଣଦଣ୍ଡ ହେବ ବୋଲି ନିୟମ କଲେ। ଆହୁରି ସେମାନେ ଉଚ୍ଚୈଶ୍ୱରରେ ଜୟଧ୍ୱନି କରି ତୁରୀ ଓ ଶୃଙ୍ଗ ବଜାଇ ସଦାପ୍ରଭୁଙ୍କ ନିକଟରେ ଶପଥ କଲେ। ତହିଁରେ ସମଗ୍ର ଜିହୁଦା ସେହି ଶପଥରେ ଆନନ୍ଦ କଲେ, କାରଣ ସେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ସହିତ ଶପଥ କରିଥିଲେ ଓ ଆପଣା ଆପଣାର ସମ୍ପୂର୍ଣ୍ଣ ଇଚ୍ଛାରେ ତାହାଙ୍କର ଅନ୍ୱେଷଣ କଲେ। ଏଣୁ ସେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇଲେ, ପୁଣି ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ। ମଧ୍ୟ ଆଶା ରାଜାଙ୍କର ମାତାମହୀ ମାଖା ଆଶରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆଶା ତାହାର ସେହି ପ୍ରତିମା ଛେଦନ କରି ଚୂର୍ଣ୍ଣ କଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ପକାଇଲେ। ମାତ୍ର ଉଚ୍ଚସ୍ଥଳୀ ସକଳ ଇସ୍ରାଏଲ୍ ମଧ୍ୟରୁ ଦୂରୀକୃତ ନହେଲା, ତଥାପି ଆଶାଙ୍କର ଯାବଜୀବନ ତାଙ୍କର ଅନ୍ତଃକରଣ ସିଦ୍ଧ ଥିଲା। ଆଉ ସେ ଆପଣା ପିତାଙ୍କର ପ୍ରତିଷ୍ଠିତ ବସ୍ତୁ ସବୁ ଓ ନିଜର ପ୍ରତିଷ୍ଠିତ ରୂପା ଓ ସୁନା ଓ ପାତ୍ର ସବୁ ପରମେଶ୍ୱରଙ୍କ ଗୃହକୁ ଆଣିଲେ। ପୁଣି ଆଶାଙ୍କର ଅଧିକାରର 35 ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ନହେଲା। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 16। ଜିହୁଦାର ରାଜା ଆଶାଙ୍କ ନିକଟକୁ କାହାରିକି ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲ୍ର ରାଜା ବାସା ଆଶାଙ୍କର ଅଧିକାରର 36 ବର୍ଷରେ ଜିହୁଦା ବିରୁଦ୍ଧରେ ଯାତ୍ରା କରି ରାମାନଗର ଦୃଢ଼ କଲେ। ତହିଁରେ ଆଶା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହର ଭଣ୍ଡାରରୁ ରୂପା ଓ ସୁନା ଆଣି ଦମେଶକ ନିବାସୀ ଅରାମୀୟ ରାଜା ବିନ୍ ହଦଦ ନିକଟକୁ ପଠାଇ ଏହି କଥା କହିଲେ, ମୋ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ଯେପରି ନିୟମ ଥିଲା ସେହିପରି ତୁମ୍ଭ ମୋ ମଧ୍ୟରେ ଅଛି। ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଇଲି। ଯାଅ, ଇସ୍ରାଏଲ୍ର ରାଜା ବାସା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି ତାହା ଭାଙ୍ଗି ଦିଅ, ତହିଁରେ ସେ ମୋ ନିକଟରୁ ପ୍ରସ୍ଥାନ କରିବ। ଏଥିରେ ବିନ୍ ହଦଦ ଆଶା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲ୍ ନଗର ବିରୁଦ୍ଧରେ ପଠାଇଲା। ତେଣୁ ସେମାନେ ଇଓନ୍ ଓ ଦାନ ଓ ଆବେଲମୟିମ୍ ଓ ନପ୍ତାଲିରେ ସମସ୍ତ ଭଣ୍ଡାର ନଗର ପରାସ୍ତ କଲେ। ତହିଁରେ ବାସା ଏହି କଥା ଶୁଣି ରାମାନଗର ଦୃଢ଼କରଣରୁ କ୍ଷାନ୍ତ ହୋଇ ଆପଣା କାର୍ଯ୍ୟ ସ୍ଥଗିତ ରଖିଲା। ତେବେ ଆଶା ରାଜା ସମଗ୍ର ଜିହୁଦାର ଲୋକଙ୍କୁ ନେଲେ, ପୁଣି ବାସା ଯେଉଁ ପ୍ରସ୍ତର ଓ କାଷ୍ଠରେ ରାମାନଗର ନିର୍ମାଣ କରିଥିଲା ତାହାସବୁ ସେମାନେ ବହି ନେଇଗଲେ, ଆଉ ତଦ୍ୱାରା ସେ ଗେବା ଓ ମିସ୍ପା ନଗର ଦୃଢ଼ କଲେ। ସେ ସମୟରେ ହନାନି ଦର୍ଶକ ଜିହୁଦାର ରାଜା ଆଶାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ। କୁଶୀୟ ଓ ଲୁବ୍ୟମାନେ ଅପାର ଅପାର ରଥ ଓ ଅଶ୍ୱାରୂଢ଼ ସହିତ କି ଏକ ମହାସୈନ୍ୟ ନଥିଲେ, ତଥାପି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବାରୁ ସେ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲେ। କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ ସେମାନଙ୍କ ସପକ୍ଷରେ ଆପଣଙ୍କୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ, ଏ ବିଷୟରେ ତୁମ୍ଭେ ଅଜ୍ଞାନର କାର୍ଯ୍ୟ କରିଅଛ। ଏଣୁ ଏହି ସମୟଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ। ସେତେବେଳେ ଆଶା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ, କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ୱିତ ହୋଇଥିଲେ। ଆଉ ସେହି ସମୟରେ ଆଶା କେତେକ ଲୋକ ପ୍ରତି ଦୌରାତ୍ମ୍ୟ କଲେ। ଦେଖ, ଏହି ଆଶାଙ୍କର ଆଦ୍ୟନ୍ତ କ୍ରିୟାର ବୃତ୍ତାନ୍ତ ଜିହୁଦାର ଓ ଇସ୍ରାଏଲ୍ର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ଅଛି। ଆଶା ଆପଣା ଅଧିକାରର 39 ବର୍ଷରେ ପାଦ ରୋଗଗ୍ରସ୍ତ ହେଲେ। ତାଙ୍କର ରୋଗ ଅତିଶୟ ହୋଇଥିଲା, ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ୱେଷଣ କଲେ। ଆଉ ଆଶା ଆପଣା ଅଧିକାରର 41 ବର୍ଷରେ ପ୍ରାଣତ୍ୟାଗ କରି ଆପଣା ପିତୃଗଣ ସହିତ ଶୟନ କଲେ। ଆଉ ସେ ଦାଉଦ ନଗରରେ ଆପଣା ପାଇଁ ଯେଉଁ କବର ଖୋଳିଥିଲେ ତାଙ୍କର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ ଓ ଗନ୍ଧବଣିକର ପ୍ରକ୍ରିୟାରେ ପ୍ରସ୍ତୁତ ନାନା ପ୍ରକାର ସୁଗନ୍ଧି ଦ୍ରବ୍ୟରେ ପୂର୍ଣ୍ଣ ଶଯ୍ୟାରେ ତାଙ୍କୁ ଶୁଆଇଲେ ଓ ତାଙ୍କ ନିମନ୍ତେ ସେମାନେ ଅତି ବଡ଼ ଦାହ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 17। ଅନନ୍ତର ତାଙ୍କର ପୁତ୍ର ଜିହୋସାଫଟ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ୍ ବିରୁଦ୍ଧରେ ଆପଣାକୁ ବଳବାନ କଲେ। ପୁଣି ସେ ଜିହୁଦାର ସକଳ ପ୍ରାଚୀର ବେଷ୍ଟିତ ନଗରରେ ସୈନ୍ୟ ରଖିଲେ। ଆଉ ଜିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରାଇମ୍ର ସକଳ ନଗରରେ ପ୍ରହରୀ ଦଳ ସ୍ଥାପନ କଲେ। ଆଉ ଜିହୋସାଫଟ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣ ରୂପ ପଥରେ ଗମନ କରି ବାଲ ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ। ପୁଣି ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାପଥରେ ଚଳି ଇସ୍ରାଏଲ୍ର କର୍ମାନୁଯାୟୀ କଲେ ନାହିଁ। ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଜିହୁଦା ଜିଓସାଫଟଙ୍କ ନିକଟକୁ ଦର୍ଶନୀ ଆଣିଲେ। ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ। ପୁଣି ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା। ଆହୁରି ସେ ଜିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶରା ମୂର୍ତ୍ତି ସବୁ ଦୂର କଲେ। ମଧ୍ୟ ସେ ଆପଣା ଅଧିକାରର ତୃତୀୟ ବର୍ଷରେ ଜିହୁଦାର ନଗର ସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ ଅର୍ଥାତ୍ ବିନ୍ ହଇଲ ଓ ଓବୋଦିୟ ଓ ଜିଖରିୟ ଓ ନଥନେଲ ଓ ମିଖାୟକୁ ପଠାଇଲେ। ଆଉ ସେମାନଙ୍କ ସଙ୍ଗେ ଲେବିୟମାନଙ୍କୁ ଅର୍ଥାତ୍ ସମୟ ଓ ନଥନୀୟ ଓ ସବଦୀୟ ଓ ଅସାହେଲ ଓ ସମୀରାମୋତ ଓ ଜିହନାଥନ ଓ ଅଦନୀୟ ଓ ଟୋବିୟ ଓ ଟୋବୋଦନୀୟ ଏହି ଲେବିୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲିସାମା ଓ ଜିହରାମ ଯାଜକକୁ ପଠାଇଲେ। ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକ ସଙ୍ଗରେ ନେଇ ଜିହୁଦା ଦେଶରେ ଶିକ୍ଷା ଦେଲେ। ଆଉ ସେମାନେ ଜିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ। ତେଣୁ ଜିହୁଦାର ଚତୁର୍ଦ୍ଦିଗସ୍ତ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା। ଏଣୁ ସେମାନେ ଜିହୋସାଫଟଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ। ପୁଣି କେତେକ ପଲେଷ୍ଟିୟ ଲୋକ ଜିହୋସାଫଟଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ। ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ୍ଲ ପଲ୍ଲ କରି 7,700 ମେଷ ଓ 7,700 ଛାଗ ଆଣିଲେ। ତହିଁରେ ଜିହୋସାଫଟ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଜିହୁଦା ଦେଶରେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ। ଆଉ ଜିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଜେରୁସାଲେମରେ ଯୋଦ୍ଧା ମହାବିକ୍ରମଶାଳୀ ଲୋକ ଥିଲେ। ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି। ଜିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନ ସେନାପତି ଥିଲା ଓ ତାହା ସଙ୍ଗରେ 3,00,000 ମହାବିକ୍ରମଶାଳୀ ଲୋକ ଥିଲେ। ତାହା ଉତ୍ତାରେ ଜିହାନନ୍ ସେନାପତି ଥିଲା, ତାହା ସଙ୍ଗରେ 2,80,000 ଲୋକ ଥିଲେ। ପୁଣି ତାହା ଉତ୍ତାରେ ଶିଖ୍ରୀର ପୁତ୍ର ଅମସ୍ୟ, ସେ ସ୍ୱେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା, ତାହା ସଙ୍ଗରେ 2,00,000 ମହାବିକ୍ରମଶାଳୀ ଲୋକ ଥିଲେ। ପୁଣି ବିନ୍ୟାମିନ୍ ମଧ୍ୟରୁ ଇଲିଆଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ 2,00,000 ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ। ଆଉ ତାହା ଉତ୍ତାରେ ଜିହୋସାବଦ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ 1,80,000 ଲୋକ ଥିଲେ। ରାଜା ଜିହୁଦାର ସର୍ବତ୍ର ପ୍ରାଚୀର ବେଷ୍ଟିତ ନଗରମାନରେ ଯେଉଁମାନଙ୍କୁ ରଖିଥିଲେ ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 18। ଏହି ରୂପେ ଜିହୋସାଫଟ ଅତିଶୟ ଧନବାନ ଓ ସମ୍ଭ୍ରାନ୍ତ ହେଲେ। ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ବିତା କଲେ। ଆଉ କେତେକ ବର୍ଷ ଉତ୍ତାରେ ସେ ସମରିଆ ଦେଶକୁ ଆହାବଙ୍କ କତିକି ଗଲେ। ତହିଁରେ ଆହାବ ତାଙ୍କ ନିମନ୍ତେ ଓ ତାଙ୍କର ସଙ୍ଗୀ ଲୋକଙ୍କ ନିମନ୍ତେ ଅନେକ ମେଷ ଓ ବଳଦ ମାରିଲେ ଓ ଆପଣା ସଙ୍ଗେ ରାମତ ଗିଲିୟତକୁ ଯିବା ପାଇଁ ତାଙ୍କୁ ମଣାଇଲେ। ଇସ୍ରାଏଲ୍ର ରାଜା ଆହାବ ଜିହୁଦାର ରାଜା ଜିହୋସାଫଟଙ୍କୁ କହିଲେ, ତୁମ୍ଭେ କି ମୋ ସଙ୍ଗେ ରାମତ ଗିଲିୟତକୁ ଯିବ? ତହିଁରେ ସେ ଉତ୍ତର କଲେ, ମୁଁ ତୁମ୍ଭ ପରି ଓ ମୋର ଲୋକ ତୁମ୍ଭର ଲୋକ ପରି, ଆମ୍ଭେମାନେ ଯୁଦ୍ଧରେ ତୁମ୍ଭର ସଙ୍ଗୀ ହେବୁ। ଆହୁରି ଜିହୋସାଫଟ ଇସ୍ରାଏଲ୍ ରାଜାଙ୍କୁ କହିଲେ, ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର। ତେବେ ଇସ୍ରାଏଲ୍ର ରାଜା ଭବିଷ୍ୟତ ବକ୍ତାମାନଙ୍କର 400 ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ, ଆମ୍ଭେମାନେ କ'ଣ ଯୁଦ୍ଧ କରିବା ପାଇଁ ରାମତ ଗିଲିୟତକୁ ଯିବା? କିଏ ବା ମୁଁ କ୍ଷାନ୍ତ ହେବି? ତହିଁରେ ସେମାନେ କହିଲେ, ଯାଆନ୍ତୁ, କାରଣ ପରମେଶ୍ୱର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ। ମାତ୍ର ଜିହୋସାଫଟ କହିଲେ, ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରିପାରୁ ସଦାପ୍ରଭୁଙ୍କର ଏପରି ଭବିଷ୍ୟତ ବକ୍ତା କେହି କି ଏଠାରେ ନାହିଁ? ତହିଁରେ ଇସ୍ରାଏଲ୍ର ରାଜା ଜିହୋସାଫଟଙ୍କୁ କହିଲେ, ଆଉ ଜଣେ ଅଛି, ତାହାଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରିପାରୁ, ମାତ୍ର ମୁଁ ତାହାକୁ ଘୃଣା କରେ, କାରଣ ସେ ମୋ ବିଷୟରେ କେବେ ମଙ୍ଗଳର ନୁହେଁ, ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟତ ବାକ୍ୟ ପ୍ରଚାର କରେ। ସେ ଜିମ୍ଲର ପୁତ୍ର ମିଖାୟ, ତହିଁରେ ଜିହୋସାଫଟ କହିଲେ, ରାଜା ଏପରି ନ କହନ୍ତୁ। ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷକୁ ଡାକି କହିଲେ, ଜିମ୍ଲର ପୁତ୍ର ମିଖାୟାକୁ ଶୀଘ୍ର ଆଣ। ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଜିହୁଦାର ରାଜା ଜିହୋସାଫଟ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ। ସେମାନେ ସମରିଆର ଦ୍ୱାର ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ, ଆଉ ସମସ୍ତ ଭବିଷ୍ୟତ ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ। ଆଉ କନାନାର ପୁତ୍ର ସିଦିକିୟ ଲୋହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ୱାରା ଆପଣ ଅରାମ୍ୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ। ତହିଁରେ ସବୁ ଭବିଷ୍ୟତ ବକ୍ତା ତଦ୍ରୂପ ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲେ, ରାମୋତ୍ ଗିଲିୟତ୍କୁ ଯାଆନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ, କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ। ପୁଣି ଯେଉଁ ଦୂତ ମିଖାୟାକୁ ଡାକିବାକୁ ଯାଇଥିଲା ସେ ତାହାକୁ କହିଲା, ଦେଖ, ଭବିଷ୍ୟତ ବକ୍ତାମାନଙ୍କର ବାକ୍ୟ ଏକମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି, ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭ ବାକ୍ୟ ସେମାନଙ୍କ ବାକ୍ୟ ତୁଲ୍ୟ ହେଉ ଓ ତୁମ୍ଭେ ମଙ୍ଗଳର କଥା କୁହ। ତହୁ ମିଖାୟା କହିଲା, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଯାହା ମୋ ପରମେଶ୍ୱର କହିବେ ତାହା ହିଁ ମୁଁ କହିବି। ଏ ଉତ୍ତାରେ ମିଖାୟ ରାଜାଙ୍କ ନିକଟକୁ ଆସନ୍ତେ ରାଜା ତାହାକୁ କହିଲେ, ମିଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ୍ ଗିଲିୟତ୍କୁ ଯିବା, କିଏ ବା ମୁଁ କ୍ଷାନ୍ତ ହେବି। ତହୁଁ ସେ କହିଲା, ଯାଆନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ, ସେମାନେ ଆପଣମାନଙ୍କ ହସ୍ତରେ ସମର୍ପିତ ହେବେ। ଏଥିରେ ରାଜା ତାହାକୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନା ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେଥର ତୁମକୁ ଶପଥ କରାଇବି। ତହିଁରେ ସେ କହିଲା, ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି। ଆଉ ସଦାପ୍ରଭୁ କହିଲେ, ଏମାନଙ୍କର ସ୍ୱାମୀ ନାହିଁ, ଏମାନେ ପ୍ରତ୍ୟେକେ କୁଶଳରେ ଆପଣାପଣା ଗୃହକୁ ଫେରିଯାଆନ୍ତୁ। ତହୁଁ ଇସ୍ରାଏଲର ରାଜା ଜିହୋସାଫଟକୁ କହିଲେ, ଏ ମୋ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟତ ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମକୁ କହିନାହିଁ। ପୁଣି ମିଖାୟ କହିଲା, ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭାହେବାର ଦେଖିଲି। ତହିଁରେ ସଦାପ୍ରଭୁ କହିଲେ, ଆହାବ ଯେପରି ରାମୋତ୍ ଗିଲିୟତ୍କୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସିଲାଇବ? ତହିଁରେ ଜଣେ ଏ ପ୍ରକାର ଓ ଅନ୍ୟ ଜଣେ ସେ ପ୍ରକାର କହିଲେ। ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ମୁଁ ତାହାକୁ ଫୁସିଲାଇବି। ତେଣୁ ସଦାପ୍ରଭୁ ତାହାକୁ କହିଲେ, କାହିଁରେ? ସେ କହିଲା, ମୁଁ ଯାଇ ତାର ସମସ୍ତ ଭବିଷ୍ୟତ ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେବି। ତେବେ ସେ କହିଲେ, ତୁମ୍ଭେ ତାହାକୁ ଫୁସିଲାଇବ, ମଧ୍ୟ କୃତକାର୍ଯ୍ୟ ହେବ, ଯାଅ ସେପରି କର। ଏହେତୁ ଦେଖ, ସଦାପ୍ରଭୁ ତୁମର ଏ ସମସ୍ତ ଭବିଷ୍ୟତ ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି, ପୁଣି ସଦାପ୍ରଭୁ ତୁମ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି। ସେତେବେଳେ କନାନାର ପୁତ୍ର ସିଦିକିୟ ନିକଟକୁ ଆସି ମିଖାୟର ଗାଲରେ ଚାପୁଡ଼ା ମାରି କହିଲା, ସଦାପ୍ରଭୁଙ୍କ ଆତ୍ମା ତତେ କହିବା ପାଇଁ ମୋଠାରୁ କେଉଁ ବାଟେ ଗଲେ? ତହିଁରେ ମିଖାୟ କହିଲା, ଦେଖ, ଯେଉଁଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରୀକି ଯିବ, ସେହିଦିନ ତାହା ଜାଣିବ। ପୁଣି ଇସ୍ରାଏଲର ରାଜା କହିଲେ, ମିଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ ଓ ରାଜପୁତ୍ର ଜୋୟାସ ନିକଟକୁ ନେଇଯାଅ। ପୁଣି କୁହ, ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରିଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ। ତହିଁରେ ମିଖାୟ କହିଲା, ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରିଆସ, ତେବେ ସଦାପ୍ରଭୁ ମୋ ଦ୍ୱାରା କହିନାହାନ୍ତି। ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ, ଅନନ୍ତର ଇସ୍ରାଏଲର ରାଜା ଓ ଜିହୁଦାର ଜିହୋସାଫଟ ରାଜା ରାମୋତ୍ ଗିଲିୟତ୍କୁ ଗଲେ। ପୁଣି ଇସ୍ରାଏଲର ରାଜା ଜିହୋସାଫଟକୁ କହିଲେ, ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି, ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ। ତେଣୁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ। ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, ତୁମେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର। ଏଣୁ ରଥାଧ୍ୟକ୍ଷମାନେ ଜିହୋସାଫଟକୁ ଦେଖି କହିଲେ, ଏ ଇସ୍ରାଏଲର ରାଜା। ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ। ମାତ୍ର ଜିହୋସାଫଟ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ, ଆଉ ପରମେଶ୍ୱର ସେମାନଙ୍କୁ ତାଙ୍କ ନିକଟରୁ ଫେରିଯିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ କ୍ଷାନ୍ତ ହେଲେ। ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ ରାଜାଙ୍କୁ ଆଘାତ କଲା। ତେଣୁ ସେ ଆପଣା ସାରଥିକି କହିଲେ, ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ, କାରଣ ମୁଁ ଅତିଶୟ ଆଘାତ ପାଇଲି। ସେହିଦିନ ଯୁଦ୍ଧ ପ୍ରବଳ ହେଲା, ତଥାପି ଇସ୍ରାଏଲ ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣଙ୍କୁ ଠିଆ କରି ରଖିଲେ, ପୁଣି ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଉଣେଇଶ। ଏ ଉତ୍ତାରେ ଜିହୁଦାର ରାଜା ଜିହୋସାଫଟ ଜିରୁସାଲମକୁ ଆପଣା ଗୃହକୁ କୁଶଳରେ ଫେରିଗଲେ। ପୁଣି ହନାନିର ପୁତ୍ର ଜେହୁଦର୍ଶକ ତାଙ୍କୁ ଭେଟିବାକୁ ବାହାରକୁ ଯାଇ ଜିହୋସାଫଟ ରାଜାଙ୍କୁ କହିଲା, ଦୁଷ୍ଟମାନଙ୍କର ସାହାଯ୍ୟ କରିବା, ପୁଣି ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି ସେମାନଙ୍କୁ ପ୍ରେମ କରିବା କି ତୁମ୍ଭର କର୍ତ୍ତବ୍ୟ? ଏହି କାର୍ଯ୍ୟ ହେତୁରୁ ସଦାପ୍ରଭୁଙ୍କଠାରୁ ତୁମ୍ଭ ଉପରେ କୋପ ଉପସ୍ଥିତ। ତଥାପି ତୁମ୍ଭେ ଯେ ଦେଶରୁ ଆଶେରା ମୂର୍ତ୍ତି ଦୂର କରି ଦେଇଅଛ ଓ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବେଶ କରିଅଛ, ଏଥିରେ ତୁମ୍ଭଠାରେ କୌଣସି କୌଣସି ସଦ୍ଭାବ ପ୍ରକାଶ ପାଇଅଛି। ପୁଣି ଜିହୋସାଫଟ ଜିରୁସାଲମରେ ବାସ କଲେ, ଆଉ ସେ ପୁନର୍ବାର ବେର୍ସେବାଠାରୁ ଇଫ୍ରାଇମ୍ର ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଗତାୟତ କରି ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ। ଆଉ ସେ ଦେଶର ସର୍ବତ୍ର ଜିହୁଦାର ପ୍ରାଚୀର ବେଷ୍ଟିତ ନଗର ସମୂହରେ ନଗରକୁ ନଗର ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ ଓ ସେହି ବିଚାରକର୍ତ୍ତାମାନଙ୍କୁ କହିଲେ, ତୁମେମାନେ ଯାହା କର ତାହା ବିବେଚନା କର, କାରଣ ତୁମେମାନେ ମନୁଷ୍ୟ ନିମନ୍ତେ ନୁହେଁ ମାତ୍ର ସଦାପ୍ରଭୁଙ୍କ ନିମନ୍ତେ ବିଚାର କରୁଅଛ, ପୁଣି ବିଚାରରେ ସେ ତୁମର ସହାୟ ଅଟନ୍ତି। ଏହେତୁ ସଦାପ୍ରଭୁଙ୍କ ଭୟ ତୁମମାନଙ୍କ ଉପରେ ଅଧିଷ୍ଠିତ ହେଉ, ସାବଧାନ ହୋଇ ତାହା କର, କାରଣ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କଠାରେ ଅଧର୍ମ କି ମୁଖାପେକ୍ଷା କି ଲାଞ୍ଚ ଗ୍ରହଣ କରିବାର ନାହିଁ। ଆହୁରି ଜିହୋସାଫଟ ଜିରୁସାଲମରେ ସଦାପ୍ରଭୁଙ୍କ ପକ୍ଷରେ ବିଚାର ଓ ବିବାଦ ଭଞ୍ଜନ କରିବା ନିମନ୍ତେ ଲେବୀୟମାନଙ୍କ ଓ ଯାଜକମାନଙ୍କ ଓ ଇସ୍ରାଏଲର ପିତୃବଂଶ ପ୍ରଧାନମାନଙ୍କ ମଧ୍ୟରୁ ଲୋକ ନିଯୁକ୍ତ କଲେ, ତେଣୁ ସେମାନେ ଜିରୁସାଲମକୁ ଫେରିଗଲେ। ପୁଣି ସେମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମେମାନେ ସଦାପ୍ରଭୁଙ୍କ ଭୟରେ ବିଶ୍ୱସ୍ତ ରୂପେ ଓ ସିଦ୍ଧ ଅନ୍ତଃକରଣରେ ଏହିପରି କର। ପୁଣି ଆପଣାପଣା ନଗରବାସୀ ତୁମମାନଙ୍କ ଭ୍ରାତୃଗଣ ଦ୍ୱାରା ରକ୍ତପାତ ଓ ରକ୍ତପାତ ମଧ୍ୟରେ ବ୍ୟବସ୍ଥା ଓ ଆଜ୍ଞା ବିଧି ଓ ଶାସନ ମଧ୍ୟରେ କୌଣସି ବିବାଦ କୌଣସି ସମୟରେ ତୁମମାନଙ୍କ ନିକଟରେ ଉପସ୍ଥିତ ହେଲେ, ଯେପରି ସେମାନେ ସଦାପ୍ରଭୁଙ୍କ ପ୍ରତି ଦୋଷୀ ନହିବେ ଆଉ ତୁମମାନଙ୍କ ଓ ତୁମମାନଙ୍କ ଭ୍ରାତୃଗଣ ଉପରେ କୋପ ନ ବର୍ତ୍ତିବ, ଏଥିପାଇଁ ତୁମେମାନେ ସେମାନଙ୍କୁ ଚେତନା ଦେବ। ଏହା କଲେ ତୁମେମାନେ ଦୋଷୀ ନହିବ। ଆଉ ଦେଖ, ସଦାପ୍ରଭୁଙ୍କ ସମସ୍ତ ବିଷୟରେ ପ୍ରଧାନ ଯାଜକ ଅମରୀୟ, ପୁଣି ରାଜାଙ୍କର ସମସ୍ତ ବିଷୟରେ ଇସ୍ମାଏଲର ପୁତ୍ର ଜିହୁଦା ବଂଶାଧ୍ୟକ୍ଷ ସବଦିୟ ତୁମମାନଙ୍କ ଉପରେ ନିଯୁକ୍ତ ଅଛନ୍ତି, ମଧ୍ୟ ଲେବୀୟମାନେ ତୁମମାନଙ୍କ ସମ୍ମୁଖରେ ଶାସନକର୍ତ୍ତା ହେବେ। ସାହସିକ ହୋଇ କର୍ମ କର ଓ ସଦାପ୍ରଭୁ ସୁଜନର ସହବର୍ତ୍ତୀ ହେଉନ୍ତୁ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ କୋଡ଼ିଏ। ଅନନ୍ତର ମୟାବ ସନ୍ତାନଗଣ ଓ ଅମନ ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମନ୍ୟ କେତେକ ଲୋକ ଜିହୋସାଫଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ। ଏଥିରେ କେତେକ ଲୋକ ଜିହୋସାଫଟଙ୍କୁ ସମ୍ବାଦ ଦେଇ କହିଲେ, ସମୁଦ୍ର ସେପାରିସ୍ତ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି, ଆଉ ଦେଖନ୍ତୁ ସେମାନେ ହତ୍ ଶୋଷନ ତାମରରେ ଅଛନ୍ତି, ଏହାକୁ ଅଇନ ଗଦି କହନ୍ତି। ତହିଁରେ ଜିହୋସାଫଟ ଭିତ୍ତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପୁଣି ଜିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ, ଆଉ ଜିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣାମାନଙ୍କୁ ଏକତ୍ର କଲେ। ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଜିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ, ଆଉ ଜିହୋସାଫଟ ନୂତନ ପ୍ରାଙ୍ଗଣ ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଗୃହରେ ଜିହୁଦାର ଓ ଜିରୁସାଲମର ସମାଜ ମଧ୍ୟରେ ଠିଆ ହେଲେ। ଆଉ ସେ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପିତୃପୁରୁଷଗଣର ପରମେଶ୍ୱର, ତୁମ୍ଭେ କ'ଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ? ତୁମ୍ଭେ କ'ଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ? ପୁଣି ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଦ କରିବାକୁ କେହି ସମର୍ଥ ନୁହେଁ। ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କ'ଣ ଆପଣା ଲୋକ ଇସ୍ରାଏଲର ସମ୍ମୁଖରୁ ଏହି ଦେଶ ନିବାସୀମାନଙ୍କୁ ତଡ଼ି ଦେଇ ଅନନ୍ତ କାଳ ନିମନ୍ତେ ଆପଣା ମିତ୍ର ଅବ୍ରାହ୍ମ ବଂଶକୁ ତାହା ଦେଇନାହଁ? ଆଉ ସେମାନେ ତହିଁରେ ବାସ କରି ତନ୍ମଧ୍ୟରେ ତୁମ୍ଭ ନାମ ନିମନ୍ତେ ଏକ ଧର୍ମଧାମ ନିର୍ମାଣ କରି କହିଅଛନ୍ତି, ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ ଖଡ୍ଗ ଦଣ୍ଡ କି ମହାମାରୀ କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭମାନେ ଏହି ଗୃହ ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ, କାରଣ ତୁମ୍ଭ ନାମ ଏହି ଗୃହରେ ଅଛି। ଆଉ ଆମ୍ଭେମାନେ ଆପଣା ସଙ୍କଟ କାଳରେ ତୁମ୍ଭ ନିକଟରେ ପ୍ରାର୍ଥନା କରିବୁ, ତହିଁରେ ତୁମ୍ଭେ ଶୁଣି ଉଦ୍ଧାର କରିବ। ଏବେ ଅମନର ଓ ମୟାବ୍ର ଓ ସେଇର ପାର୍ବତୀୟ ସନ୍ତାନଗଣକୁ ଦେଖ। ଇସ୍ରାଏଲ ମିଶ୍ର ଦେଶରୁ ବାହାର ହୋଇ ଆସିବା ବେଳେ ଏହି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ତୁମ୍ଭେ ସେମାନଙ୍କୁ ଦେଲ ନାହିଁ, ମାତ୍ର ସେମାନେ ଏହି ଲୋକମାନଙ୍କ ନିକଟରୁ ଅନ୍ୟ ପଥରେ ଯାଇ ଏମାନଙ୍କୁ ବିନାଶ କଲେ ନାହିଁ। ଦେଖ, ଏମାନେ ଆମ୍ଭମାନଙ୍କ ଭୋଗାର୍ଥେ ଦତ ତୁମ୍ଭ ଅଧିକାରରୁ ତଡ଼ିଦେବା ପାଇଁ ଆସି କିପରି ଆମ୍ଭମାନଙ୍କର ଅପକାର କରୁଅଛନ୍ତି। ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କ'ଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ୍ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କ'ଣ କରିବାକୁ ହେବ ଏହା ଆମ୍ଭମାନେ ଜାଣୁନାହୁଁ। କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି। ଏଥିରେ ସମଗ୍ର ଜିହୁଦା ଆପଣମାନଙ୍କ ଶିଶୁ, ଭାର୍ଯ୍ୟା ଓ ସନ୍ତାନ ସନ୍ତତି ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ। ତେବେ ସମାଜ ମଧ୍ୟରେ ଆସବ ବଂଶଜାତ ମତନୀୟର ବୃଦ୍ଧ ପ୍ରପୌତ୍ର, ଜିଓଏଲ୍ର ପ୍ରପୌତ୍ର, ବନାୟର ପୌତ୍ର, ଜିଖରିଅର ପୁତ୍ର ଜହସିଏଲ ନାମକ ଏକ ଲେବୀୟ ଲୋକ ଉପରେ ସଦାପ୍ରଭୁଙ୍କ ଆତ୍ମା ଅଧିଷ୍ଠିତ ହେଲେ। ତେଣୁ ସେ କହିଲେ, ହେ ସମଗ୍ର ଜିହୁଦା ଓ ଜେରୁସାଲମ ନିବାସୀଗଣ, ତୁମ୍ଭେମାନେ ଆଉ ହେ ମହାରାଜ ଜିହୋସାଫଟ, ତୁମ୍ଭେ ଶୁଣ, ସଦାପ୍ରଭୁ ତୁମମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମେମାନେ ଭୟ ନ କର କି ନିରାଶ ନ ହୁଅ, କାରଣ ଏହି ଯୁଦ୍ଧ ତୁମମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। କାଲି ତୁମେମାନେ ସେମାନଙ୍କ ପ୍ରତିକୂଳରେ ଯାଅ, ଦେଖ ସେମାନେ ସିସ୍ ଘାଟି ଦେଇ ଆସୁଅଛନ୍ତି, ତୁମ୍ଭେମାନେ ଜିରୁଏଲ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତ ଭାଗରେ ସେମାନଙ୍କୁ ପାଇବ। ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମମାନଙ୍କର ଆବଶ୍ୟକ ହେବ ନାହିଁ। ହେ ଜିହୁଦା ଓ ଜେରୁସାଲମ, ଆପଣମାନଙ୍କୁ ସଜାଅ, ତୁମମାନେ ସୁସ୍ଥିର ହୁଅ, ଓ ତୁମମାନଙ୍କ ସହବର୍ତ୍ତୀ ସଦାପ୍ରଭୁ କିପରି ଉଦ୍ଧାର କରିବେ ତାହା ଦେଖ। ଭୟ ନ କର କି ନିରାଶ ନ ହୁଅ, କାଲି ସେମାନଙ୍କ ପ୍ରତିକୂଳରେ ଯାଅ, କାରଣ ସଦାପ୍ରଭୁ ତୁମମାନଙ୍କର ସହବର୍ତ୍ତୀ ଅଛନ୍ତି। ତହିଁରେ ଜିହୋସାଫଟ ମସ୍ତକ ନତ କରି ଭୂମିଷ୍ଠ ହେଲେ, ଆଉ ସମସ୍ତ ଜିହୁଦା ଓ ଜେରୁସାଲମ ନିବାସୀମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁମାଡ଼ି ସଦାପ୍ରଭୁଙ୍କୁ ପ୍ରଣାମ କଲେ। ପୁଣି କହାତିଆ ସନ୍ତାନଗଣର ଓ କୋରହ ସନ୍ତାନଗଣର ଲେବୀୟମାନେ ଅତି ଉଚ୍ଚେଶ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ। ଏଉତାରେ ସେମାନେ ଅତି ପ୍ରଭାତରେ ଉଠି ତକୟ ପ୍ରାନ୍ତର ଆଡ଼କୁ ବାହାରିଗଲେ, ଆଉ ସେମାନେ ଯିବା ସମୟରେ ଜିହୋସାଫ ଠିଆ ହୋଇ କହିଲେ, ହେ ଜିହୁଦା, ହେ ଜେରୁସାଲମ ନିବାସୀଗଣ, ମୋ କଥା ଶୁଣ, ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମେମାନେ ସ୍ଥିରୀକୃତ ହେବ, ତାହାଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମେମାନେ କୃତକାର୍ଯ୍ୟ ହେବ। ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟ ଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ। ଆଉ ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ ଜିହୁଦାର ପ୍ରତିକୂଳରେ ଆଗତ ଅମନର ଓ ମୟାବ୍ର ଓ ସେଇର ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ। ତହିଁରେ ସେମାନେ ପରାସ୍ତ ହେଲେ, କାରଣ ଅମନର ଓ ମୟାବ୍ର ସନ୍ତାନଗଣ ସେଇର ପର୍ବତ ନିବାସୀମାନଙ୍କୁ ନିଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ। ଆଉ ସେମାନେ ସେଇର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତିଜଣ ଏକ ଆରାକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ। ଏଥି ଉତ୍ତାରେ ଜିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ ଦୁର୍ଗରେ ଉପସ୍ଥିତ ହୋଇ ଲୋକ ଗହଳ ପ୍ରତି ଅନାଇଲେ, ଆଉ ଦେଖ ସେମାନେ ମୃତ ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି। ତହିଁରେ ଜିହୋସାଫଟ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେବା ପାଇଁ ଆସନ୍ତେ ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ। ତାହା ସବୁ ସେମାନେ ଆପଣମାନଙ୍କ ପାଇଁ କାଢ଼ିନେଲେ, ତାହା ସେମାନଙ୍କର ବହି ନେଇପାରିବା ଅପେକ୍ଷା ଅଧିକ ଥିଲା। ସେହି ଲୁଟଦ୍ରବ୍ୟ ଏତେ ଅଧିକ ଥିଲା ଯେ ତାହା ବହି ନେବା ପାଇଁ ସେମାନଙ୍କୁ ତିନି ଦିନ ଲାଗିଲା। ତହୁ ଚତୁର୍ଥ ଦିନ ସେମାନେ ବରାଖା ଉପତ୍ୟକାରେ ଏକତ୍ରିତ ହେଲେ, କାରଣ ସେଠାରେ ସେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ, ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାଖା ଉପତ୍ୟକା ହୋଇଅଛି। ଏଉତାରେ ଜିହୁଦା ଓ ଜେରୁସାଲମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଜିହୋସାଫଟ ଆନନ୍ଦରେ ପୁନର୍ବାର ଜେରୁସାଲମକୁ ଯିବା ପାଇଁ ଫେରିଲେ, କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ। ଆଉ ସେମାନେ ନେବଲ ଓ ବୀଣା ଓ ତୁରି ବଜାଇ ଜେରୁସାଲମକୁ ଆସି ସଦାପ୍ରଭୁଙ୍କ ଗୃହକୁ ଗଲେ। ତହିଁରେ ସଦାପ୍ରଭୁ ଇସ୍ରାଏଲ୍ର ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିଅଛନ୍ତି ଏହି କଥା ଶୁଣି ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ପରମେଶ୍ୱରଙ୍କ ଭୟ ଉପସ୍ଥିତ ହେଲା। ଏହି ରୂପେ ଜିହୋସାଫଟଙ୍କର ରାଜ୍ୟ ସୁସ୍ଥିର ହେଲା, କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ। ଜିହୋସାଫଟ ଜିହୁଦା ଉପରେ ରାଜ୍ୟ କଲେ। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 35 ବର୍ଷ ବୟସ୍କ ହୋଇଥିଲେ ଓ ଜେରୁସାଲେମରେ 25 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଅସୁବା, ସେ ସିଲ୍ହିର କନ୍ୟା ଥିଲେ। ଜିହୋସାଫଟ ଆପଣା ପିତା ଆଶାଙ୍କର ପଥରେ ଚାଲିଲେ ଓ ତହିଁରୁ ବିମୁଖ ନହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ତଥାପି ଉଚ୍ଚସ୍ଥଳୀ ସକଳ ଦୂରୀକୃତ ନହେଲା, କେବଳ ଲୋକମାନେ ସେତେବେଳେ ହେଁ ଆପଣାମାନଙ୍କ ପିତୃପୁରୁଷଗଣର ପରମେଶ୍ୱରଙ୍କ ପ୍ରତି ଆପଣା ଆପଣା ଅନ୍ତଃକରଣ ନିବିଷ୍ଟ କଲେ ନାହିଁ। ଏହି ଜିହୋସାଫଟଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା ଦେଖ ଇସ୍ରାଏଲ୍ ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନୀର ପୁତ୍ର ଜେହୁର ଇତିହାସ ପୁସ୍ତକରେ ଲେଖା ଅଛି। ଏଥିଉତାରେ ଜିହୁଦାର ରାଜା ଜିହୋସାଫଟ ଇସ୍ରାଏଲ୍ର ରାଜା ଅହସିଅଙ୍କ ସଙ୍ଗେ ମିଶିଲେ। ଅହସିଅ ଅତି ଦୂରାଚାରୀ ଥିଲେ। ଜିହୋସାଫଟ ତର୍ସିସ୍କୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ, ଆଉ ସେମାନେ ଇତ୍ସିଓନ୍ ଗେବରରେ ଜାହାଜମାନ ନିର୍ମାଣ କଲେ। ସେତେବେଳେ ମାରାସା ନିବାସୀ ଦୋଦବାହୁର ପୁତ୍ର ଇଲିଏସର ଜିହୋସାଫଟଙ୍କ ବିରୁଦ୍ଧରେ ଏହି ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲା, ତୁମ୍ଭେ ଅହସିଅ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମ ସବୁ ବିନାଶ କରିଅଛନ୍ତି। ତହିଁରେ ସେହିସବୁ ଜାହାଜ ଭାଙ୍ଗିଗଲା, ତର୍ସିସ୍କୁ ଯାଇପାରିଲା ନାହିଁ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 21। ଅନନ୍ତର ଜିହୋସାଫଟ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଦାଉଦ ନଗରରେ ଆପଣା ପିତୃଲୋକଙ୍କ ସଙ୍ଗେ କବର ପାଇଲେ। ତହୁଁ ତାଙ୍କର ପୁତ୍ର ଜିହୋରାମ ତାଙ୍କର ପଦରେ ରାଜ୍ୟ କଲେ। ଜିହୋସାଫଟଙ୍କ ଔରସଜାତ ଅସରିୟ ଓ ଜିହିଏଲ ଓ ଜିଖରିୟ ଓ ଅସରିଆହ ଓ ମିଖାଏଲ ଓ ସଫଟିୟ ତାଙ୍କର ଭାଇ ଥିଲେ। ଏ ସମସ୍ତେ ଇସ୍ରାଏଲ୍ର ରାଜା ଜିହୋସାଫଟଙ୍କର ପୁତ୍ର ଥିଲେ। ପୁଣି ସେମାନଙ୍କର ପିତା ସେମାନଙ୍କୁ ମହାସମ୍ପତ୍ତି, ରୂପା ଓ ସୁନା ଓ ବହୁମୂଲ୍ୟ ଦ୍ରବ୍ୟ ଓ ଜିହୁଦା ଦେଶସ୍ଥ ପ୍ରାଚୀର ବେଷ୍ଟିତ ନଗର ଦାନ କଲେ। ମାତ୍ର ଜିହୋରାମ ଜ୍ୟେଷ୍ଠ ହେବାରୁ ତାଙ୍କୁ ରାଜ୍ୟ ଦେଲେ। ଏହି ଜିହୋରାମ ଆପଣା ପିତାଙ୍କର ରାଜ୍ୟରେ ଆରୂଢ଼ ହୋଇ ଆପଣାକୁ ବଳବାନ କରନ୍ତେ, ଆପଣଙ୍କର ସମସ୍ତ ଭ୍ରାତାଙ୍କୁ ମଧ୍ୟ ଇସ୍ରାଏଲ୍ର କେତେକ ଅଧିପତିଙ୍କୁ ଖଡ଼ଗରେ ବଧ କଲେ। ଜିହୋରାମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 32 ବର୍ଷ ବୟସ୍କ ହୋଇଥିଲେ, ଆଉ ସେ ଜେରୁସାଲେମରେ 8 ବର୍ଷ ରାଜ୍ୟ କଲେ। ପୁଣି ସେ ଆହାବଙ୍କର ବଂଶତୁଲ୍ୟ ଇସ୍ରାଏଲ୍ର ରାଜାମାନଙ୍କ ପଥରେ ଗମନ କଲେ, କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ତଥାପି ସଦାପ୍ରଭୁ ଦାଉଦଙ୍କ ସଙ୍ଗେ ଯେଉଁ ନିୟମ କରିଥିଲେ ତହିଁ ସକାଶୁ ପୁଣି ତାଙ୍କୁ ଓ ତାଙ୍କର ସନ୍ତାନଗଣକୁ ନିତ୍ୟ ଏକ ପ୍ରଦୀପ ଦେବାକୁ ଯେଉଁ ପ୍ରତିଜ୍ଞା କରିଥିଲେ ତଦନୁସାରେ ଦାଉଦ ବଂଶକୁ ବିନାଶ କରିବା ପାଇଁ ସମ୍ମତ ନହେଲେ। ତାଙ୍କ ସମୟରେ ଇଦମୀୟ ଲୋକମାନେ ଜିହୁଦାର ଅଧୀନତାର ବିଦ୍ରୋହୀ ହୋଇ ଆପଣାମାନଙ୍କ ଉପରେ ଏକ ରାଜା କଲେ। ତହିଁରେ ଜିହୋରାମ ଆପଣା ସେନାପତିମାନଙ୍କୁ ଓ ଆପଣା ସଙ୍ଗେ ସମସ୍ତ ରଥ ନେଇ ଯାତ୍ରା କଲେ। ପୁଣି ସେ ରାତ୍ରିକାଳେ ଉଠି ଆପଣାର ଚତୁର୍ଦ୍ଦିଗ ବେଷ୍ଟିତ ଇଦମୀୟମାନଙ୍କୁ ଓ ରଥାଧ୍ୟକ୍ଷମାନଙ୍କୁ ସଂହାର କଲେ। ଏହି ରୂପେ ଇଦମ ଆଜି ପର୍ଯ୍ୟନ୍ତ ଜିହୁଦାର ଅଧୀନତାର ବିଦ୍ରୋହୀ ହେଲା। ସେହି ସମୟରେ ମଧ୍ୟ ଲିବ୍ନା ତାହାର ଅଧୀନତାର ବିଦ୍ରୋହୀ ହେଲା, ଯେହେତୁ ସେ ସଦାପ୍ରଭୁ ଆପଣା ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ। ଆହୁରି ସେ ଜିହୁଦାର ନାନା ପର୍ବତରେ ଉଚ୍ଚସ୍ଥଳୀମାନ ନିର୍ମାଣ କଲେ ଓ ଜେରୁସାଲେମ ନିବାସୀମାନଙ୍କୁ ବ୍ୟଭିଚାର କରାଇଲେ ଓ ଜିହୁଦାକୁ ବିପଥରେ ନେଲେ। ଏଉତାରେ ତାଙ୍କ ନିକଟକୁ ଏଲିଓ ଭବିଷ୍ୟତ ବକ୍ତାଙ୍କଠାରୁ ଏକ ଲେଖା ଆସିଲା, ଯଥା ସଦାପ୍ରଭୁ ତୁମ୍ଭ ପିତା ଦାଉଦର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଆପଣା ପିତା ଜିହୋସାଫଟର ପଥରେ କିମ୍ବା ଜିହୁଦାର ରାଜା ଆସାର ପଥରେ ଗମନ କରିନାହଁ, ମାତ୍ର ଇସ୍ରାଏଲ୍ର ରାଜାମାନଙ୍କ ପଥରେ ଗମନ କରିଅଛ। ପୁଣି ଆହାବର ବଂଶତୁଲ୍ୟ ଜିହୁଦାକୁ ଓ ଜେରୁସାଲେମ ନିବାସୀମାନଙ୍କୁ ବ୍ୟଭିଚାର କରାଇଅଛ। ମଧ୍ୟ ତୁମ୍ଭଠାରୁ ଉତ୍ତମ ତୁମ୍ଭ ପିତୃବଂଶର ଭ୍ରାତୃଗଣକୁ ବଧ କରିଅଛ। ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭ ସନ୍ତାନଗଣକୁ ଓ ତୁମ୍ଭ ପତ୍ନୀମାନଙ୍କୁ ଓ ତୁମ୍ଭ ସମସ୍ତ ସମ୍ପତ୍ତିକୁ ମହାଘାତରେ ସଂହାର କରିବେ, ପୁଣି ତୁମ୍ଭେ ଅନ୍ତ୍ରପୀଡ଼ାରେ ମହାପୀଡ଼ିତ ହେବ। ଶେଷରେ ସେହି ପୀଡ଼ା ସକାଶୁ ତୁମ୍ଭ ଅନ୍ତ୍ର ଦିନକୁ ଦିନ ବାହାରି ପଡ଼ିବ। ଏଥିଉତାରେ ସଦାପ୍ରଭୁ ଜିହରାମଙ୍କର ପ୍ରତିକୂଳରେ ପଲେଷ୍ଟୀୟ ଓ କୁଶୀୟମାନଙ୍କ ନିକଟରେ ଆରବୀୟମାନଙ୍କ ମନକୁ ଉତ୍ତେଜିତ କଲେ, ତହିଁରେ ସେମାନେ ଜିହୁଦାର ପ୍ରତିକୂଳରେ ଆସି ତାହା ଭାଙ୍ଗି ତହିଁ ମଧ୍ୟରେ ପ୍ରବେଶ କଲେ ଓ ରାଜଗୃହରେ ପ୍ରାପ୍ତ ସକଳ ସମ୍ପତ୍ତି ମଧ୍ୟ ପୁତ୍ରଗଣକୁ ଓ ପତ୍ନୀଗଣକୁ ନେଇଗଲେ। ତହିଁରେ ତାଙ୍କର କନିଷ୍ଠ ପୁତ୍ର ଜିହୟାସ ଛଡ଼ା ଆଉ ତାଙ୍କର ଗୋଟିଏ ପୁତ୍ର ଅବଶିଷ୍ଟ ରହିଲା ନାହିଁ। ଏସବୁର ଉତ୍ତାରେ ସଦାପ୍ରଭୁ ତାଙ୍କୁ ଅସାଧ୍ୟ ଅନ୍ତର୍ବ୍ୟାଧିରେ ଆଘାତ କଲେ। ତହିଁରେ ସମୟାନୁକ୍ରମେ 2 ବର୍ଷ ଶେଷରେ ସେହି ପୀଡ଼ା ସକାଶୁ ତାଙ୍କର ଅନ୍ତର ବାହାରି ପଡ଼ିଲା ଓ ସେ ଉତ୍କଟ ପୀଡ଼ାରେ ମଲେ। ତହୁ ତାଙ୍କର ଲୋକମାନେ ତାଙ୍କର ପିତୃଗଣର ଦାହ ଅନୁଯାୟୀ ତାଙ୍କ ପାଇଁ ଦାହ କଲେ ନାହିଁ। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 32 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜେରୁସାଲେମରେ 8 ବର୍ଷ ରାଜ୍ୟ କଲେ ଓ ସେ ପ୍ରିୟପାତ୍ର ନ ହୋଇ ମଲେ। ଆଉ ଲୋକମାନେ ତାଙ୍କୁ ଦାଉଦ ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ ଦେଲେ ନାହିଁ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 22। ଅନନ୍ତର ଜେରୁସାଲେମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସ୍ୟଙ୍କୁ ତାଙ୍କ ପଦରେ ରାଜା କଲେ, କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକି ଆସିଥିଲେ ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ। ଏହେତୁ ଜିହୁଦାର ରାଜା ଜିହରାମଙ୍କର ପୁତ୍ର ଅହସ୍ୟ ରାଜ୍ୟ କଲେ। ଅହସ୍ୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 42 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜେରୁସାଲେମରେ 1 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କର ନାମ ଅଥଲିଆ, ସେ ଅମ୍ରିର କନ୍ୟା ଥିଲେ। ଅହସ୍ୟ ଆହାବ ବଂଶର ପଥରେ ଗମନ କଲେ, କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ। ତହିଁରେ ସେ ଆହାବ ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, କାରଣ ତାଙ୍କର ପିତାଙ୍କ ମୃତ୍ୟୁତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ମନ୍ତ୍ରଣା ଦେଇଥିଲେ। ମଧ୍ୟ ସେ ସେମାନଙ୍କ ମନ୍ତ୍ରଣାନୁସାରେ ଚାଲିଲେ। ପୁଣି ସେ ଇସ୍ରାଏଲ୍ର ରାଜା ଆହାବଙ୍କର ପୁତ୍ର ଜିହରାମଙ୍କ ସଙ୍ଗେ ରାମତ୍ ଗିଲିୟଦ୍ରେ ଅରାମର ରାଜା ହସାଏଲ୍ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ। ତହିଁରେ ଅରାମୀୟମାନେ ଜୋରାମଙ୍କୁ କ୍ଷତବିକ୍ଷତ କଲେ। ଏଣୁ ସେ ଅରାମର ରାଜା ହସାଏଲ୍ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଜିସ୍ରିଏଲ୍କୁ ଫେରିଗଲେ। ପୁଣି ଆହାବଙ୍କର ପୁତ୍ର ଜିହରାମ ପୀଡ଼ିତ ହେବା ସକାଶୁ ଜିହୁଦାର ରାଜା ଜିହରାମଙ୍କର ପୁତ୍ର ଅସରିୟ ଜିସ୍ରିଏଲ୍ରେ ତାଙ୍କୁ ଦେଖିବାକୁ ଗଲେ। ଅହସ୍ୟ ଜୋରାମଙ୍କ ନିକଟକୁ ଯିବା ସକାଶୁ ପରମେଶ୍ୱରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା, କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍ସିର ପୁତ୍ର ଯେଉଁ ଜେହୁଙ୍କୁ ଅଭିଷିକ୍ତ କରିଥିଲେ ତାଙ୍କର ପ୍ରତିକୂଳରେ ସେ ଆସି ଜୋରାମଙ୍କ ସଙ୍ଗେ ଗଲେ। ତହିଁରେ ଜେହୁ ଆହାବ ବଂଶ ଉପରେ ଦଣ୍ଡାଜ୍ଞା ସଫଳ କରିବା ବେଳେ ସେ ଜିହୁଦାର ଅଧିପତିମାନଙ୍କୁ ଓ ଅହସ୍ୟଙ୍କର ପରିଚର୍ଯ୍ୟାକାରୀ ଅହସ୍ୟଙ୍କର ଭାତୃପୁତ୍ରଗଣକୁ ପାଇ ବଧ କଲେ। ଏ ସମୟରେ ଅହସ୍ୟ ସମରିଆରେ ଲୁଚିଥିଲେ। ତହିଁରେ ଜେହୁ ତାଙ୍କର ଅନ୍ୱେଷଣ କରନ୍ତେ ଲୋକମାନେ ତାଙ୍କୁ ଧରି ଜେହୁଙ୍କ କତିକି ଆଣି ତାଙ୍କୁ ବଧ କଲେ। ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ ଯେଉଁ ଜିହୋସାଫଟ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ଏ ତାଙ୍କର ସନ୍ତାନ। ଏଉତାରେ ଅହସ୍ୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ। ଏଥିମଧ୍ୟରେ ଅହସ୍ୟଙ୍କର ମାତା ଅଥଲିଆ ଆପଣା ପୁତ୍ରକୁ ମୃତ ଦେଖନ୍ତେ ସେ ଉଠି ଜିହୁଦା ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ। ମାତ୍ର ରାଜାଙ୍କର କନ୍ୟା ଜିହସାବତ ଅହସ୍ୟଙ୍କର ପୁତ୍ର ଜୋୟାସ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକି ଶୟନାଗାରରେ ରଖିଲା। ଏହି ରୂପେ ଜିହୟାଦା ଯାଜକର ଭାର୍ଯ୍ୟା ଜିହରାମ ରାଜାଙ୍କର କନ୍ୟା ଅହସ୍ୟଙ୍କର ଭଗିନୀ ଜିହସାବତ ଅଥଲିଆଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରିପାରିଲେ ନାହିଁ। ଏଥିଉତାରେ ଜୟାସ ସେମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ଗୃହରେ 6 ବର୍ଷ ରହିଲେ, ପୁଣି ଅଥଲିଆ ଦେଶରେ ରାଜ୍ୟ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 23। ଅନନ୍ତର 7ମ ବର୍ଷରେ ଜିହୟାଦା ଆପଣାକୁ ବଳବାନ କରି ଜିହରାମର ପୁତ୍ର ଅସରିୟ ଓ ଜିହନାନର ପୁତ୍ର ଇସ୍ମାଏଲ, ଓବେଦ୍ର ପୁତ୍ର ଅସରିୟ ଓ ଅଦାର ପୁତ୍ର ମାସେୟ ଓ ସିଖ୍ରିର ପୁତ୍ର ଇଲିସାଫଟ ଓ ଶତପତିମାନଙ୍କୁ ଆପଣା ସଙ୍ଗେ ନିୟମରେ ଆବଦ୍ଧ କଲା। ତହିଁରେ ସେମାନେ ଜିହୁଦାର ଚାରିଆଡ଼େ ଭ୍ରମଣ କରି ଜିହୁଦାର ସମସ୍ତ ନଗରରୁ ଲେବୀୟମାନଙ୍କୁ ଓ ଇସ୍ରାଏଲ୍ର ପିତୃବଂଶ ପ୍ରଧାନମାନଙ୍କୁ ଏକତ୍ର କଲେ। ତହୁଁ ସେମାନେ ଜେରୁସାଲେମକୁ ଆସିଲେ। ଏ ଉତ୍ତାରେ ସମଗ୍ର ସମାଜ ପରମେଶ୍ୱରଙ୍କ ଗୃହରେ ରାଜାଙ୍କ ସଙ୍ଗେ ନିୟମ କଲେ। ପୁଣି ଜିହୋଆଦା ସେମାନଙ୍କୁ କହିଲା, ଦେଖ, ଦାଉଦଙ୍କର ସନ୍ତାନଗଣ ବିଷୟରେ ସଦାପ୍ରଭୁ ଯାହା କହିଅଛନ୍ତି ତଦନୁସାରେ ରାଜପୁତ୍ର ରାଜ୍ୟ କରିବେ। ତୁମେମାନେ ଏହି କର୍ମ କରିବ, ତୁମମାନଙ୍କ ମଧ୍ୟରୁ ଯେଉଁ ଯାଜକମାନେ ଓ ଲେବୀୟମାନେ ବିଶ୍ରାମ ବାରରେ ଆସନ୍ତି ସେମାନଙ୍କର ତୃତୀୟାଂଶ ଦ୍ୱାରପାଳ ହେବେ ଓ ତୃତୀୟାଂଶ ରାଜଗୃହରେ ରହିବେ ଓ ତୃତୀୟାଂଶ ଭିତ୍ତିମୂଳ ଦ୍ୱାରରେ ରହିବେ, ଆଉ ସମଗ୍ର ଲୋକ ସଦାପ୍ରଭୁଙ୍କ ଗୃହର ନାନା ପ୍ରାଙ୍ଗଣରେ ରହିବେ। ମାତ୍ର ଯାଜକମାନଙ୍କର ଓ ପରିଚର୍ଯ୍ୟାକାରୀ ଲେବୀୟମାନଙ୍କର ଛଡ଼ା ଆଉ କାହାକୁ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରିବାକୁ ଦିଅ ନାହିଁ। ସେମାନେ ପବିତ୍ର, ଏଥିପାଇଁ ସେମାନେ ପ୍ରବେଶ କରିବେ। ମାତ୍ର ସମଗ୍ର ଲୋକ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କରିବେ। ପୁଣି ଲେବୀୟମାନଙ୍କର ପ୍ରତ୍ୟେକ ଆପଣା ଆପଣା ହାତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବେ, ଆଉ ଯେ କେହି ଗୃହ ଭିତରକୁ ଆସେ ସେ ହତ ହେଉ। ପୁଣି ରାଜା ଭିତରକୁ ଆସିବା ବେଳେ ଓ ବାହାରକୁ ଯିବା ବେଳେ ତୁମେମାନେ ତାଙ୍କ ସଙ୍ଗେ ଥାଅ। ତେଣୁ ଲେବୀୟମାନେ ଓ ସମଗ୍ର ଜିହୁଦା ଜିହୋଆଦା ଯାଜକର ଆଜ୍ଞା ପ୍ରମାଣେ ସମସ୍ତ କର୍ମ କଲେ। ପୁଣି ସେମାନେ ପ୍ରତ୍ୟେକ ବିଶ୍ରାମ ବାରରେ ଅନ୍ତର୍ଗାମୀ ଓ ବିଶ୍ରାମ ବାରରେ ବହିର୍ଗାମୀ ଆପଣା ଆପଣା ଲୋକଙ୍କୁ ନେଲେ, କାରଣ ଜିହୋଆଦା ଯାଜକ ଲୋକମାନଙ୍କୁ ପାଳିରୁ ବିଦାୟ କରିନଥିଲା। ଆଉ ଦାଉଦ ରାଜାଙ୍କର ଯେଉଁ ବର୍ଚ୍ଛା ଓ ଢାଲ ଓ ଚର୍ମ ପରମେଶ୍ୱରଙ୍କ ଗୃହରେ ଥିଲା ତାହା ସବୁ ଜିହୋଆଦା ଯାଜକ ଶତପତିମାନଙ୍କୁ ଦେଲା, ଆଉ ସେ ସମସ୍ତ ଲୋକଙ୍କୁ ସ୍ୱହସ୍ତରେ ଅସ୍ତ୍ରଧାରୀ ପ୍ରତିଜଣଙ୍କୁ ଗୃହର ଦକ୍ଷିଣ ପାର୍ଶ୍ୱରୁ ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦୀ ଓ ଗୃହ ନିକଟରେ ରାଜାଙ୍କର ଚତୁର୍ଦ୍ଦିଗରେ ସ୍ଥାପନ କଲା। ତେଣୁ ସେମାନେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କ ମସ୍ତକରେ ମୁକୁଟ ପିନ୍ଧାଇ ଓ ସାକ୍ଷ୍ୟ ପୁସ୍ତକ ଦେଇ ତାଙ୍କୁ ରାଜା କଲେ। ପୁଣି ଜିହୋଆଦା ଓ ତାହାର ପୁତ୍ରମାନେ ତାଙ୍କୁ ଅଭିଷେକ କଲେ। ତେଣୁ ସେମାନେ କହିଲେ, ରାଜା ଚିରଜୀବୀ ହୁଅନ୍ତୁ। ଏଥିରେ ଅଥଲିଆ ଲୋକମାନଙ୍କ ଦୌଡ଼ାଦୌଡ଼ିର ଓ ରାଜାଙ୍କର ପ୍ରଶଂସା କରିବାର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲେ। ଆଉ ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ଦ୍ୱାର ପ୍ରବେଶ ସ୍ଥାନରେ ଆପଣା ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି, ଓ ରାଜାଙ୍କ ନିକଟରେ ସେନାପତିମାନେ ଅଛନ୍ତି ଓ ତୁରି ଅଛି। ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୁରି ବଜାଉଅଛନ୍ତି, ମଧ୍ୟ ଗାୟକମାନେ ବାଦ୍ୟଯନ୍ତ୍ର ବଜାଇ ପ୍ରଶଂସାଗାନ କରୁଅଛନ୍ତି। ଏଥିରେ ଅଥଲିଆ ଆପଣା ବସ୍ତ୍ର ଚିରି ରାଜଦ୍ରୋହ ରାଜଦ୍ରୋହ ବୋଲି ଡାକ ପକାଇଲେ। ତହିଁରେ ଜିହୋଆଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ବାହାରକୁ ଆଣି କହିଲା, ସୈନ୍ୟଶ୍ରେଣୀ ମଧ୍ୟ ଦେଇ ଏହାକୁ ବାହାରକୁ ନେଇଯାଅ, ଓ ଯେ କେହି ତାହାର ପଶ୍ଚାତଗାମୀ ହୁଏ ସେ ଖଡ଼ଗରେ ହତ ହେଉ। କାରଣ ଯାଜକ କହିଲା, ସଦାପ୍ରଭୁଙ୍କ ଗୃହ ଭିତରେ ତାହାକୁ ବଧ ନ କର। ତେଣୁ ଲୋକମାନେ ତାଙ୍କ ପାଇଁ ପଥ ଛାଡ଼ନ୍ତେ ସେ ରାଜଗୃହର ଅଶ୍ୱଦ୍ୱାରର ପ୍ରବେଶ ସ୍ଥାନକୁ ଗଲେ, ଆଉ ସେଠାରେ ସେମାନେ ତାଙ୍କୁ ବଧ କଲେ। ଅନନ୍ତର ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଜିହୋଆଦା ଆପଣାର ପୁଣି ସମଗ୍ର ଲୋକଙ୍କର ଓ ରାଜାଙ୍କର ମଧ୍ୟରେ ଏକ ନିୟମ କଲା। ଏଉତାରେ ସମଗ୍ର ଲୋକ ବାଲ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ। ସେମାନେ ତାହାର ଯଜ୍ଞବେଦୀ ଓ ପ୍ରତିମା ସବୁ ଚୂର୍ଣ୍ଣ କଲେ, ଓ ଯଜ୍ଞବେଦୀ ସମ୍ମୁଖରେ ବାଲର ଯାଜକ ମତନକୁ ବଧ କଲେ। ଆଉ ଦାଉଦଙ୍କର ବିଧାନ ମତେ ଆନନ୍ଦ ଓ ଗାନ ସହିତ ମୋଷାଙ୍କର ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଦାଉଦ ଯେଉଁ ଲେବୀୟ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ବିଭାଗ କରିଥିଲେ, ସେମାନଙ୍କ ହସ୍ତାଧୀନରେ ଜିହୋଆଦା ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କାର୍ଯ୍ୟ ସ୍ଥାପନ କଲା। ଆଉ କୌଣସି ବିଷୟରେ ଅଶୁଚି କୌଣସି ଲୋକ ଯେପରି ପ୍ରବେଶ କରି ନ ପାରେ, ଏଥିପାଇଁ ସେ ସଦାପ୍ରଭୁଙ୍କ ଗୃହର ଦ୍ୱାର ସବୁରେ ଦ୍ୱାରପାଳମାନଙ୍କୁ ନିଯୁକ୍ତ କଲା। ଏଥିଉତାରେ ସେ ଶତପତିମାନଙ୍କୁ ଓ କୁଳୀନମାନଙ୍କୁ ଓ ଲୋକମାନଙ୍କର ଶାସନକର୍ତ୍ତାମାନଙ୍କୁ ଓ ଦେଶର ସମଗ୍ର ଲୋକଙ୍କୁ ନେଇ ରାଜାଙ୍କୁ ସଦାପ୍ରଭୁଙ୍କ ଗୃହରୁ ଆଣିଲା। ଆଉ ସେମାନେ ଉପର ଦ୍ୱାର ଦେଇ ରାଜଗୃହକୁ ଆସି ରାଜସିଂହାସନରେ ରାଜାଙ୍କୁ ବସାଇଲେ। ସେତେବେଳେ ଦେଶର ସମସ୍ତ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା। ଆଉ ସେମାନେ ଅଥଲିଆଙ୍କୁ ଖଡ଼ଗରେ ବଧ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଚବିଶ। ଜୟାସ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 7 ବର୍ଷ ବୟସ୍କ ହୋଇଥିଲେ, ଆଉ ସେ ଜେରୁସାଲେମରେ 40 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ସିବିଆ, ସେ ବେର୍ସେବା ନିବାସିନୀ ଥିଲେ। ପୁଣି ଜିହୋଆଦା ଯାଜକର ଜୀବନ ଯାଏ ଜୟାସ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ଜିହୋଆଦା ତାଙ୍କୁ 2 କନ୍ୟା ବିବାହ କରାଇଲା ଓ ତାଙ୍କର ପୁତ୍ର କନ୍ୟା ଜାତ ହେଲେ। ଏଥିଉତାରେ ସଦାପ୍ରଭୁଙ୍କ ଗୃହର ଜୀର୍ଣ୍ଣ ସଂସ୍କାର କରିବାକୁ ଜୟାସଙ୍କର ମନ ହେଲା। ତ ତହିଁରେ ସେ ଯାଜକମାନଙ୍କୁ ଓ ଲେବିୟମାନଙ୍କୁ ଏକତ୍ର କରି କହିଲେ, ତୁମେମାନେ ଜିହୁଦାର ସମସ୍ତ ନଗରକୁ ଯାଅ ଓ ବର୍ଷକୁ ବର୍ଷ ତୁମମାନଙ୍କ ପରମେଶ୍ୱରଙ୍କ ଗୃହ ଦୃଢ଼ କରିବା ନିମନ୍ତେ ସମଗ୍ର ଇସ୍ରାଏଲ୍ର ନିକଟରୁ ମୁଦ୍ରା ସଂଗ୍ରହ କର। ଏହି କାର୍ଯ୍ୟ ଶୀଘ୍ର କର। ତଥାପି ଲେବିୟମାନେ ତାହା ଶୀଘ୍ର କଲେ ନାହିଁ। ଏଥିରେ ରାଜା ପ୍ରଧାନ ଜିହୋୟାଦାଙ୍କୁ ଡାକି କହିଲେ, ସାକ୍ଷ୍ୟ ତମ୍ବୁ ନିମନ୍ତେ ସଦାପ୍ରଭୁଙ୍କ ସେବକ ମୋସା ଓ ଇସ୍ରାଏଲ୍ ମଣ୍ଡଳୀ ଦ୍ୱାରା ଯେଉଁ କର ନିରୂପିତ ହୋଇଅଛି, ତାହା ତୁମ୍ଭେ ଜିହୁଦା ଓ ଜିରୁସାଲମରୁ ଆଣିବା ପାଇଁ କାହିଁକି ଲେବିୟମାନଙ୍କୁ ଆଦେଶ କରିନାହଁ? କାରଣ ସେହି ଦୁଷ୍ଟା ସ୍ତ୍ରୀ ଅଥଲିଆର ପୁତ୍ରମାନେ ପରମେଶ୍ୱରଙ୍କ ଗୃହ ଭଗ୍ନ କରିଥିଲେ, ମଧ୍ୟ ସଦାପ୍ରଭୁଙ୍କ ଗୃହର ସମସ୍ତ ପବିତ୍ରକୃତ ବସ୍ତୁ ବାଲ୍ ଦେବଗଣକୁ ଦେଲେ। ରାଜା ଏହିପରି ଆଜ୍ଞା କରନ୍ତେ, ସେମାନେ ଏକ ସିନ୍ଦୁକ ନିର୍ମାଣ କରି ବାହାରେ ସଦାପ୍ରଭୁଙ୍କ ଗୃହର ଦ୍ୱାର ନିକଟରେ ରଖିଲେ, ଆଉ ପରମେଶ୍ୱରଙ୍କ ସେବକ ମୋସା ପ୍ରାନ୍ତରରେ ଇସ୍ରାଏଲ୍ ଉପରେ ଯେଉଁ କର ବସାଇଥିଲେ, ତାହା ସଦାପ୍ରଭୁଙ୍କ ନିମନ୍ତେ ଆଣିବା ପାଇଁ ସେମାନେ ଜିହୁଦା ଓ ଜିରୁସାଲମରେ ଘୋଷଣା କରାଇଲେ। ଏଥିରେ ଅଧିପତି ସମସ୍ତେ ଓ ସମଗ୍ର ଲୋକ ଆନନ୍ଦ କଲେ ଓ ସେମାନେ ସମାପ୍ତ ନ କରିବା ପର୍ଯ୍ୟନ୍ତ ଆଣି ସିନ୍ଦୁକରେ ପକାଇଲେ। ତହୁ ଏପରି ହେଲା ଯେଉଁ ସମୟରେ ସିନ୍ଦୁକ ଲେବିୟମାନଙ୍କ ହସ୍ତ ଦ୍ୱାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ଓ ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ଓ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ ଆଉ ତାହା ନେଇ ପୁନର୍ବାର ସ୍ୱସ୍ଥାନରେ ରଖିଲେ। ଏହି ରୂପେ ସେମାନେ ଦିନକୁ ଦିନ କଲେ ଓ ବିସ୍ତର ମୁଦ୍ରା ସଂଗ୍ରହ କଲେ। ଆଉ ରାଜା ଓ ଜିହୋୟାଦା ସଦାପ୍ରଭୁଙ୍କ ଗୃହର ସେବାର୍ଥକ କର୍ମକାରୀମାନଙ୍କୁ ତାହା ଦେଲେ। ତହିଁରେ ସେମାନେ ସଦାପ୍ରଭୁଙ୍କ ଗୃହର ଜୀର୍ଣ୍ଣ ସଂସ୍କାର ନିମନ୍ତେ ରାଜମିସ୍ତ୍ରୀ ଓ ସୂତ୍ରଧରମାନଙ୍କୁ, ମଧ୍ୟ ସଦାପ୍ରଭୁଙ୍କ ଗୃହ ଦୃଢ଼ କରିବା ନିମନ୍ତେ ଲୌହ ଓ ପିତ୍ତଳ କର୍ମକାରୀମାନଙ୍କୁ ବେତନ ଦେଇ ନିଯୁକ୍ତ କଲେ। ଏହି ରୂପେ କର୍ମକାରୀମାନେ କାର୍ଯ୍ୟ କଲେ ଓ ସେମାନଙ୍କ ଦ୍ୱାରା କାର୍ଯ୍ୟ ସିଦ୍ଧ ହେଲା, ଆଉ ସେମାନେ ପରମେଶ୍ୱରଙ୍କ ଗୃହ ପୂର୍ବାବସ୍ଥାରେ ସ୍ଥାପନ କରି ତାହା ଦୃଢ଼ କଲେ। ପୁଣି ସେମାନେ କାର୍ଯ୍ୟ ସମାପ୍ତ କରନ୍ତେ ରାଜାଙ୍କର ଓ ଜିହୋୟାଦାର ସମ୍ମୁଖକୁ ଅବଶିଷ୍ଟ ମୁଦ୍ରା ଆଣିଲେ। ତଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ନାନା ପାତ୍ର ଅର୍ଥାତ୍ ପରିଚର୍ଯ୍ୟାର୍ଥକ ଓ ବଳିଦାନାର୍ଥକ ପାତ୍ର, ପୁଣି ଚମସ ଓ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ନିର୍ମାଣ କରାଗଲା। ଆଉ ସେମାନେ ଜିହୋୟାଦାର ଜୀବନ ଯାଏ ସଦାପ୍ରଭୁଙ୍କ ଗୃହରେ ନିତ୍ୟ ହୋମବଳି ଉତ୍ସର୍ଗ କଲେ। ମାତ୍ର ଜିହୋୟାଦା ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ମଲା। ମରଣ ସମୟରେ ତାହାର ବୟସ 130 ବର୍ଷ ହୋଇଥିଲା। ପୁଣି ଲୋକମାନେ ଦାଉଦ ନଗରରେ ରାଜାମାନଙ୍କ ମଧ୍ୟରେ ତାହାକୁ କବର ଦେଲେ, କାରଣ ସେ ଇସ୍ରାଏଲ୍ ମଧ୍ୟରେ ଆଉ ପରମେଶ୍ୱର ଓ ତାହାଙ୍କ ଗୃହ ବିଷୟରେ ଉତ୍ତମ କର୍ମ କରିଥିଲା। ଜିହୋୟାଦାର ମରଣ ଉତ୍ତାରେ ଜିହୁଦାର ଅଧିପତିମାନେ ଆସି ରାଜାଙ୍କୁ ପ୍ରଣାମ କଲେ। ତହିଁରେ ରାଜା ସେମାନଙ୍କ କଥାରେ ମନୋଯୋଗ କଲେ। ଏ ଉତ୍ତାରେ ସେମାନେ ସଦାପ୍ରଭୁ ଆପଣମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରି ଆଶେରା ମୂର୍ତ୍ତି ଓ ପ୍ରତିଭାଗଣର ସେବା କଲେ। ତହିଁରେ ସେମାନଙ୍କର ଏହି ଅପରାଧ ସକାଶୁ ଜିହୁଦା ଓ ଜିରୁସାଲମ ଉପରେ କୋପ ଉପସ୍ଥିତ ହେଲା। ତଥାପି ସଦାପ୍ରଭୁଙ୍କ ନିକଟକୁ ପୁନର୍ବାର ସେମାନଙ୍କୁ ଆଣିବା ପାଇଁ ସେ ଭବିଷ୍ୟତ ବକ୍ତାମାନଙ୍କୁ ପଠାଇଲେ। ତହିଁରେ ସେମାନେ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲେ, ମାତ୍ର ସେମାନେ କର୍ଣ୍ଣ ଦେବାକୁ ସମ୍ମତ ନହେଲେ। ଏ ଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ଜିହୋୟାଦା ଯାଜକର ପୁତ୍ର ଜିଖରିଆ ଉପରେ ଅଧିଷ୍ଠାନ କଲେ। ତହିଁରେ ସେ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ଥାନରେ ଠିଆ ହୋଇ ସେମାନଙ୍କୁ କହିଲା, ପରମେଶ୍ୱର ଏହି କଥା କହନ୍ତି, ତୁମେମାନେ କି ହେତୁ ସଦାପ୍ରଭୁଙ୍କ ଆଜ୍ଞା ସବୁ ଲଙ୍ଘନ କରୁଅଛ? ଏଥିରେ କୃତକାର୍ଯ୍ୟ ନହିବ। ତୁମେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବାରୁ ସେ ମଧ୍ୟ ତୁମମାନଙ୍କୁ ପରିତ୍ୟାଗ କରିଅଛନ୍ତି। ତହିଁରେ ସେମାନେ ତାହା ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଜ୍ଞାରେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ତାହାକୁ ପ୍ରସ୍ତରାଘାତ କଲେ। ଏହି ରୂପେ ତାହାର ପିତା ଜିହୋୟାଦା ଜୋୟାସ ରାଜାଙ୍କ ପ୍ରତି ଯେଉଁ ଦୟା ପ୍ରକାଶ କରିଥିଲା, ତାହା ସ୍ମରଣ ନ କରି ସେ ତାହାର ପୁତ୍ରକୁ ବଧ କଲେ। ପୁଣି ସେ ମରଣକାଳରେ କହିଲା, ସଦାପ୍ରଭୁ ଏଥିପ୍ରତି ଦୃଷ୍ଟିପାତ କରନ୍ତୁ ଓ ତହିଁର ପରିଶୋଧ ନେଉନ୍ତୁ। ଏଥି ଉତ୍ତାରେ ବର୍ଷ ଶେଷରେ ଅରାମୀୟ ସୈନ୍ୟ ତାଙ୍କର ପ୍ରତିକୂଳରେ ଆସିଲେ। ପୁଣି ସେମାନେ ଜିହୁଦା ଓ ଜିରୁସାଲମକୁ ଆସି ଲୋକମାନଙ୍କ ମଧ୍ୟରୁ ସେମାନଙ୍କ ସମସ୍ତ ଅଧିପତିଙ୍କୁ ବିନାଶ କଲେ ଓ ସେମାନଙ୍କଠାରୁ ସକଳ ଲୁଟ୍ଦ୍ରବ୍ୟ ନେଇ ଦମେଶକର ରାଜା ନିକଟକୁ ପଠାଇଲେ। ଅରାମୀୟ ସୈନ୍ୟ ଅଳ୍ପ ଲୋକଦଳ ନେଇ ଆସିଥିଲେ, ତଥାପି ସଦାପ୍ରଭୁ ସେମାନଙ୍କ ହସ୍ତରେ ମହାସୈନ୍ୟଦଳକୁ ସମର୍ପଣ କଲେ, କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ। ଏହି ରୂପେ ସେମାନେ ଜୋୟାସଙ୍କ ଉପରେ ଦଣ୍ଡାଜ୍ଞା ସଫଳ କଲେ, ଆଉ ସେମାନେ ତାଙ୍କ ନିକଟରୁ ପ୍ରସ୍ଥାନ କଲା ଉତ୍ତାରେ ତାଙ୍କର ନିଜ ଦାସମାନେ ଜିହୟାଦା ଯାଜକର ପୁତ୍ରମାନଙ୍କ ରକ୍ତପାତ ସକାଶୁ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ଶଯ୍ୟାରେ ତାଙ୍କୁ ବଧ କରନ୍ତେ ସେ ମଲେ, କାରଣ ଅରାମ୍ୟ ସୈନ୍ୟ ତାଙ୍କୁ ମହା ପୀଡ଼ିତାବସ୍ଥାରେ ଛାଡ଼ିଯାଇଥିଲେ। ତହିଁରେ ଲୋକମାନେ ତାଙ୍କୁ ଦାଉଦ ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ କବର ଦେଲେ ନାହିଁ। ଅମୋନିଆ ସିମିୟତ୍ର ପୁତ୍ର ସାବଦ ଓ ମୟାବଂଶିଆ ସିମ୍ରିତ୍ର ପୁତ୍ର ଜିହସାବଦ ଏମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ। ତାଙ୍କ ପୁତ୍ରମାନଙ୍କ କଥା ଓ ତାଙ୍କ ଉପରେ ରକ୍ଷିତ ଭାରର ଗୁରୁତ୍ୱ ଓ ପରମେଶ୍ୱରଙ୍କ ଗୃହର ପୁନଃନିର୍ମାଣ ବିବରଣ ଦେଖ, ଏସବୁ ରାଜାବଳୀ ପୁସ୍ତକର ଟୀକାରେ ଲିଖିତ ଅଛି। ଏ ଉତ୍ତାରେ ତାଙ୍କର ପୁତ୍ର ଅମତ୍ସ୍ୟ ତାଙ୍କ ପଦରେ ରାଜ୍ୟ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ପଚିଶ। ଅମତ୍ସ୍ୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ। ସେ ଜିରୁସାଲେମରେ ଅଣତିରିଶ ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଜିହୟଦନ, ସେ ଜିରୁସାଲେମ ନିବାସିନୀ ଥିଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ସିଦ୍ଧ ଅନ୍ତଃକରଣରେ କଲେ ନାହିଁ। ତାଙ୍କର ରାଜ୍ୟ ସୁସ୍ଥିର ହୁଅନ୍ତେ ସେ ତାଙ୍କର ପିତା ରାଜାଙ୍କର ହତ୍ୟାକାରୀ ଆପଣା ଦାସମାନଙ୍କୁ ବଧ କଲେ, ତଥାପି ସେ ସେମାନଙ୍କ ସନ୍ତାନଗଣକୁ ବଧ କଲେ ନାହିଁ। ମାତ୍ର ସନ୍ତାନଗଣ ପାଇଁ ପିତୃଗଣର ପ୍ରାଣଦଣ୍ଡ ହେବ ନାହିଁ, କିମ୍ବା ପିତୃଗଣ ପାଇଁ ସନ୍ତାନଗଣର ପ୍ରାଣଦଣ୍ଡ ହେବ ନାହିଁ, କିନ୍ତୁ ପ୍ରତ୍ୟେକ ଲୋକ ନିଜ ପାପ ଲାଗି ମୃତ୍ୟୁ ଭୋଗ କରିବ। ମୋଶାଙ୍କର ବ୍ୟବସ୍ଥା ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ଏହି ଆଜ୍ଞା ପ୍ରମାଣେ କର୍ମ କଲେ। ଆହୁରି ଅମତ୍ସ୍ୟ ଜିହୁଦା ବଂଶକୁ ଏକତ୍ର କଲେ, ପୁଣି ସମସ୍ତ ଜିହୁଦା ଓ ବିନ୍ୟାବିନ୍ନ ପିତୃବଂଶାନୁସାରେ ସହସ୍ରପତି ଓ ଶତପତିମାନଙ୍କ ଅଧୀନରେ ସେମାନଙ୍କୁ ଶ୍ରେଣୀବଦ୍ଧ କଲେ। ପୁଣି ସେ କୋଡ଼ିଏ ବର୍ଷ ଓ ତତ୍ତଧିକ ବୟସ୍କ ଲୋକମାନଙ୍କୁ ଗଣନା କରନ୍ତେ, ବର୍ଚ୍ଛା ଓ ଢାଲ ଧରି ଯୁଦ୍ଧକୁ ଯିବାକୁ ସମର୍ଥ ତିନି ଲକ୍ଷ ବଛା ଲୋକ ପାଇଲେ। ମଧ୍ୟ ସେ ଏକଶହ ତାଳନ୍ତ ରୂପା ବେତନ ଦେଇ ଇସ୍ରାଏଲ ମଧ୍ୟରୁ ଏକ ଲକ୍ଷ ମହାବିକ୍ରମଶାଳୀ ଲୋକଙ୍କୁ ନିଯୁକ୍ତ କଲେ। ମାତ୍ର ପରମେଶ୍ୱରଙ୍କର ଏକ ଲୋକ ତାଙ୍କ ନିକଟକୁ ଆସି କହିଲେ, ହେ ରାଜନ, ଇସ୍ରାଏଲର ସୈନ୍ୟ ଆପଣଙ୍କ ସଙ୍ଗରେ ନ ଯାଆନ୍ତୁ, କାରଣ ସଦାପ୍ରଭୁ ଇସ୍ରାଏଲ ସଙ୍ଗରେ ଅର୍ଥାତ୍ ଇଫ୍ରାଇମ୍ର ସମସ୍ତ ସନ୍ତାନ ସଙ୍ଗରେ ନାହାନ୍ତି। ମାତ୍ର ଯେବେ ଆପଣ ଯିବେ, ତେବେ ସାହସରେ କାର୍ଯ୍ୟ କରନ୍ତୁ, ଯୁଦ୍ଧ କରିବାକୁ ବଳବାନ ହେଉନ୍ତୁ। ପରମେଶ୍ୱର ଶତ୍ରୁ ସମ୍ମୁଖରେ ଆପଣଙ୍କୁ ନିପାତ କରିବେ, କାରଣ ସାହାଯ୍ୟ କରିବାକୁ ଓ ନିପାତ କରିବାକୁ ପରମେଶ୍ୱରଙ୍କର ଶକ୍ତି ଅଛି। ତହିଁରେ ଅମତ୍ସ୍ୟ ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, ଭଲ, ମାତ୍ର ମୁଁ ଇସ୍ରାଏଲ ସୈନ୍ୟକୁ ଯେଉଁ ଏକଶହ ତାଳନ୍ତ ରୂପା ଦେଇଅଛି, ତହିଁ ପାଇଁ ଆମ୍ଭେମାନେ କ'ଣ କରିବା? ଏଥିରେ ପରମେଶ୍ୱରଙ୍କ ଲୋକ ଉତ୍ତର କଲେ, ସଦାପ୍ରଭୁ ତୁମ୍ଭକୁ ତହିଁରୁ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି। ତେଣୁ ଅମତ୍ସ୍ୟ ଇଫ୍ରାଇମ୍ରୁ ଆପଣା ନିକଟକୁ ଆଗତ ସୈନ୍ୟଦଳକୁ ସେମାନଙ୍କ ଗୃହକୁ ପୁନର୍ବାର ଯିବା ପାଇଁ ପୃଥକ୍ କଲେ। ଏଣୁ ଜିହୁଦା ପ୍ରତିକୂଳରେ ସେମାନଙ୍କର କ୍ରୋଧ ଅତି ପ୍ରଜ୍ୱଳିତ ହେଲା ଓ ସେମାନେ ପ୍ରଚଣ୍ଡ କ୍ରୋଧରେ ଗୃହକୁ ଫେରିଗଲେ। ଏ ଉତ୍ତାରେ ଅମତ୍ସ୍ୟ ସାହସିକ ହୋଇ ଆପଣା ଲୋକଙ୍କୁ କଢ଼ାଇ ନେଇ ଲବଣ ଉପତ୍ୟକାକୁ ଗଲେ ଓ ସେଇର ସନ୍ତାନଗଣର ଦଶ ସହସ୍ର ଲୋକଙ୍କୁ ବଧ କଲେ। ପୁଣି ଜିହୁଦା ସନ୍ତାନମାନେ ଅନ୍ୟ ଦଶ ସହସ୍ର ଲୋକଙ୍କୁ ଜୀବିତ ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ଶୈଳଶିଖରକୁ ନେଇ ଶୈଳଶିଖରରୁ ସେମାନଙ୍କୁ ତଳେ ପକାଇଦେଲେ। ତହିଁରେ ସେ ସମସ୍ତେ ଚୂର୍ଣ୍ଣ ହୋଇଗଲେ। ମାତ୍ର ଅମତ୍ସ୍ୟ ଯେଉଁ ସେନାମାନଙ୍କୁ ଆପଣା ସଙ୍ଗେ ଯୁଦ୍ଧକୁ ଯିବା ପାଇଁ ଉପଯୁକ୍ତ ମନେ ନ କରି ଫେରାଇ ଦେଇଥିଲେ, ସେମାନେ ସମରିଆଠାରୁ ବୈଥରଣ ପର୍ଯ୍ୟନ୍ତ ପଡ଼ି ଜିହୁଦାର ନଗର ସବୁ ଆକ୍ରମଣ କଲେ ଓ ତିନି ସହସ୍ର ଲୋକଙ୍କୁ ବଧ କରି ବହୁତ ଲୁଟ୍ଦ୍ରବ୍ୟ ନେଲେ। ଅମତ୍ସ୍ୟ ଇଦୋମୀୟମାନଙ୍କୁ ସଂହାର କରି ଫେରିଆସିଲା ଉତ୍ତାରେ ସେ ସେଇର ସନ୍ତାନମାନଙ୍କ ଦେବଗଣକୁ ଆଣି ଆପଣାର ଦେବତା ହେବା ପାଇଁ ସ୍ଥାପନ କଲେ। ସେମାନଙ୍କ ସମ୍ମୁଖରେ ପ୍ରଣାମ କରି ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ। ଏହେତୁ ଅମତ୍ସ୍ୟଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ ସେ ତାଙ୍କ ନିକଟକୁ ଏକ ଭବିଷ୍ୟତ ବକ୍ତା ପଠାଇଲେ, ଯେ ତାଙ୍କୁ କହିଲା, ଯେଉଁ ଦେବଗଣ ଆପଣା ଲୋକମାନଙ୍କୁ ଆପଣା ହସ୍ତରୁ ଉଦ୍ଧାର କଲେ ନାହିଁ, ଆପଣ କି ହେତୁ ସେହି ଲୋକମାନଙ୍କ ଦେବଗଣର ଅନ୍ୱେଷଣ କରୁଅଛନ୍ତି? ସେ ତାଙ୍କୁ ଏହି କଥା କହିବା ବେଳେ ରାଜା ତାହାକୁ କହିଲେ, ଆମ୍ଭେମାନେ କ'ଣ ତୁମ୍ଭକୁ ରାଜମନ୍ତ୍ରୀ କରିଅଛୁ? ନିରସ୍ତ ହୁଅ, କାହିଁକି ମାଡ଼ ଖାଇବ? ଏଥିରେ ଭବିଷ୍ୟତ ବକ୍ତା ନିରସ୍ତ ହୋଇ କହିଲା, ମୁଁ ଜାଣେ ପରମେଶ୍ୱର ଆପଣଙ୍କୁ ବିନାଶ କରିବା ପାଇଁ ସ୍ଥିର କରିଅଛନ୍ତି, କାରଣ ଆପଣ ଏହା କରିଅଛନ୍ତି ଓ ମୋ ପରାମର୍ଶରେ କର୍ଣ୍ଣପାତ କରିନାହାନ୍ତି। ଅନନ୍ତର ଜିହୁଦାର ରାଜା ଅମସ୍ୟ ପରାମର୍ଶ ନେଇ ଜେହୁଙ୍କର ପୌତ୍ର ଜିହୟାସ୍କର ପୁତ୍ର ଇସ୍ରାଏଲର ରାଜା ଜୟାସ୍କ ନିକଟକୁ ଲୋକ ପଠାଇ କହିଲେ, ଆସ ଆମ୍ଭମାନେ ପରସ୍ପର ମୁଖ ଦେଖାଦେଖି ହେବା। ତହିଁରେ ଇସ୍ରାଏଲର ରାଜା ଜୟାସ ଜିହୁଦାର ରାଜା ଅମତ୍ସ୍ୟଙ୍କ ନିକଟକୁ ଲୋକ ପଠାଇ କହିଲେ, ଲିବାନନର କଣ୍ଟକଲତା ଲିବାନନର ଏରସ ବୃକ୍ଷ ନିକଟକୁ କହି ପଠାଇଲା, ତୁମ୍ଭ କନ୍ୟାକୁ ମୋ ପୁତ୍ର ସଙ୍ଗେ ବିବାହ ଦିଅ। ଏଥିମଧ୍ୟରେ ଲିବାନନର ଏକ ବନ୍ୟ ପଶୁ ନିକଟ ଦେଇ ଯାଉ ଯାଉ ସେହି କଣ୍ଟକଲତାକୁ ଦଳି ପକାଇଲା। ଦେଖ, ତୁମ୍ଭେ ଇଦମକୁ ପରାସ୍ତ କରିଅଛ ବୋଲି କହୁଅଛ, ତେଣୁ ଦର୍ପ କରିବା ପାଇଁ ତୁମ୍ଭ ମନ ତୁମ୍ଭକୁ ପ୍ରବୃତ୍ତି ଦେଉଅଛି। ଏବେ ଆପଣା ଘରେ ଥାଅ, ଆପଣାର ଅମଙ୍ଗଳ ପାଇଁ କାହିଁକି ବିରୋଧ କରିବ? ପୁଣି ତୁମ୍ଭେ ଓ ତୁମ୍ଭ ସଙ୍ଗେ ଜିହୁଦା ଦୁହେଁ କାହିଁକି ପତିତ ହେବ? ମାତ୍ର ଅମତ୍ସ୍ୟ ଶୁଣିଲେ ନାହିଁ, କାରଣ ଲୋକମାନେ ଇଦମୀୟ ଦେବଗଣର ଅନ୍ୱେଷଣ କରିବା ହେତୁରୁ ପରମେଶ୍ୱର ଯେପରି ସେମାନଙ୍କ ଶତ୍ରୁଗଣ ହସ୍ତରେ ସେମାନଙ୍କୁ ସମର୍ପଣ କରିବେ, ଏଥିପାଇଁ ତାହାଙ୍କ ଆଡୁ ଏହି ଘଟଣା ହେଲା। ତେଣୁ ଇସ୍ରାଏଲର ରାଜା ଜୟାସ ଗଲେ, ଆଉ ଜିହୁଦାର ଅଧିକାରସ୍ଥ ବୈତ୍ସେମସରେ ସେ ଓ ଜିହୁଦାର ରାଜା ଅମତ୍ସ୍ୟ ପରସ୍ପର ମୁଖ ଦେଖାଦେଖି ହେଲେ। ଏଥିରେ ଇସ୍ରାଏଲ ସମ୍ମୁଖରେ ଜିହୁଦା ପରାସ୍ତ ହେଲା। ତହିଁରେ ସେମାନେ ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ପଳାଇଲେ, ଆଉ ଇସ୍ରାଏଲର ରାଜା ଜୟାସ ବୈତ୍ସେମସରେ ଜିହୟାସ୍କର ପୌତ୍ର ଜୟାସ୍କର ପୁତ୍ର ଜିହୁଦାର ରାଜା ଅମତ୍ସ୍ୟଙ୍କୁ ଧରି ଜିରୁସାଲମକୁ ଆଣିଲେ ଓ ଇଫ୍ରାଇମ୍ର ନଗରଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ଜିରୁସାଲମର 400 ହାତ ପ୍ରାଚୀର ଭାଙ୍ଗି ପକାଇଲେ। ପୁଣି ପରମେଶ୍ୱରଙ୍କ ଗୃହରେ ଓବେଦ ଇଦମର ଅଧୀନରେ ପ୍ରାପ୍ତ ସକଳ ସୁବର୍ଣ୍ଣ ଓ ରୌପ୍ୟ ଓ ସକଳ ପାତ୍ର ଓ ରାଜଗୃହର ଧନ ମଧ୍ୟ ବନ୍ଧକ ଥିବା ଲୋକମାନଙ୍କୁ ନେଇ ସମରିଆକୁ ଫେରିଗଲେ। ଇସ୍ରାଏଲର ରାଜା ଜିହୟାସ୍କର ପୁତ୍ର ଜୟାସ୍କର ମୃତ୍ୟୁ ଉତ୍ତାରେ ଜିହୁଦାର ରାଜା ଜୟାସ୍କର ପୁତ୍ର ଅମତ୍ସ୍ୟ 15 ବର୍ଷ ବଞ୍ଚିଲେ। ଏହି ଅମତ୍ସ୍ୟଙ୍କର ଅବଶିଷ୍ଟ କ୍ରିୟାର ଆଦ୍ୟନ୍ତ ବୃତ୍ତାନ୍ତ କ'ଣ ଜିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଅମତ୍ସ୍ୟ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହେବା ସମୟଠାରୁ ଲୋକମାନେ ଜିରୁସାଲମରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ତହିଁରେ ସେ ଲାଖିସ୍କୁ ପଳାଇଲେ, ମାତ୍ର ସେମାନେ ତାଙ୍କ ପଛେ ଲାଖିସ୍କୁ ଲୋକ ପଠାଇ ସେଠାରେ ତାଙ୍କୁ ବଧ କଲେ। ପୁଣି ସେମାନେ ଅଶ୍ୱମାନଙ୍କ ଉପରେ ତାଙ୍କୁ ଆଣି ଜିହୁଦା ନଗରରେ ତାଙ୍କର ପିତୃଗଣ ସହିତ ତାଙ୍କୁ କବର ଦେଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 26। ଏଥିଉତ୍ତାରେ ଜିହୁଦାର ଲୋକ ସମସ୍ତେ 16 ବର୍ଷ ବୟସ୍କ ଉସିଅଙ୍କୁ ନେଇ ତାଙ୍କର ପିତା ଅମତ୍ସ୍ୟଙ୍କର ପଦରେ ତାଙ୍କୁ ରାଜା କଲେ। ରାଜା ଆପଣା ପିତୃଗଣଙ୍କ ସହିତ ଶୟନ କଲା ଉତ୍ତାରେ ଉସିଅ ଏଲତ୍ନଗର ଦୃଢ଼ କରି ତାହା ପୁନର୍ବାର ଜିହୁଦାର ଅଧୀନକୁ ଆଣିଲେ। ଉସିଅ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 16 ବର୍ଷ ବୟସ୍କ ହୋଇଥିଲେ। ସେ ଜିରୁସାଲମରେ 52 ବର୍ଷ ରାଜ୍ୟ କଲେ। ତାଙ୍କ ମାତାଙ୍କର ନାମ ଜିଖଲିଆ। ସେ ଜିରୁସାଲମ ନିବାସିନୀ ଥିଲେ। ପୁଣି ସେ ଆପଣା ପିତା ଅମତ୍ସ୍ୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ଆଉ ପରମେଶ୍ୱରୀୟ ଦର୍ଶନ ସମ୍ବନ୍ଧରେ ବୁଦ୍ଧିମାନ ଜିଖରିଅର ସମୟରେ ସେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣାକୁ ନିବିଷ୍ଟ କଲେ, ଓ ସେ ଯେତେକାଳ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ସେତେକାଳ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ଦେଲେ। ପୁଣି ସେ ଯାଇ ପଲେଷ୍ଟିୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କଲେ, ଆଉ ଗାଥ ନଗରର ପ୍ରାଚୀର ଓ ଜବ୍ନିର ପ୍ରାଚୀର ଓ ଅଜଦର ପ୍ରାଚୀର ଭାଙ୍ଗି ପକାଇଲେ। ପୁଣି ଅଜଦ ଦେଶରେ ଓ ପଲେଷ୍ଟିୟମାନଙ୍କ ମଧ୍ୟରେ ନାନା ନଗର ନିର୍ମାଣ କଲେ। ଆହୁରି ପରମେଶ୍ୱର ପଲେଷ୍ଟିୟମାନଙ୍କ ପ୍ରତିକୂଳରେ ଓ ଗୁର୍ବାଲ ନିବାସୀ ଆରବୀୟମାନଙ୍କ ଓ ମ୍ୟୁନିୟମାନଙ୍କ ପ୍ରତିକୂଳରେ ତାଙ୍କର ସାହାଯ୍ୟ କଲେ। ପୁଣି ଅମୋନିୟମାନେ ଉସିଅଙ୍କୁ ଦର୍ଶନୀ ଦେଲେ, ଓ ତାଙ୍କର ନାମ ମିଶରର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେଲା, କାରଣ ସେ ବେଳକୁ ବେଳ ବଳିଷ୍ଠ ହେଲେ। ଆହୁରି ଉସିଅ ଜିରୁସାଲମର କୋଣ ଦ୍ୱାରରେ ଓ ଉପତ୍ୟକା ଦ୍ୱାରରେ ଓ ପ୍ରାଚୀର କୋଣରେ ଦୁର୍ଗ ନିର୍ମାଣ କରି ତାହା ସବୁ ଦୃଢ଼ କଲେ। ପୁଣି ସେ ପ୍ରାନ୍ତରରେ ଦୁର୍ଗମାନ ନିର୍ମାଣ କଲେ, ମଧ୍ୟ ତଳଭୂମିରେ ଓ ସମଭୂମିରେ ତାଙ୍କର ବହୁତ ପଶୁ ଥିବାରୁ ଅନେକ କୂପ ଖୋଳିଲେ, ଆଉ ପର୍ବତରେ ଓ ଫଳବତ୍ କ୍ଷେତ୍ରରେ ତାଙ୍କର କୃଷକ ଓ ଦ୍ରାକ୍ଷା କୃଷକଗଣ ଥିଲେ। ଆହୁରି ସେ କୃଷିପ୍ରିୟ ଥିଲେ। ଆହୁରି ଉସିଅଙ୍କର ଯୁଦ୍ଧକାରୀ ସୈନ୍ୟ ସାମନ୍ତ ଥିଲେ। ସେମାନେ ରାଜାଙ୍କର ହନାନିୟ ନାମକ ଏକ ସେନାପତିର ଅଧୀନରେ ଜିୟୁଏଲ ଲେଖକର ଓ ମାସେୟ ଶାସନକର୍ତ୍ତାର ଗଣିତ ସଂଖ୍ୟାନୁସାରେ ଦଳ ଦଳ ହୋଇ ଯୁଦ୍ଧ କରିବାକୁ ଯାତ୍ରା କଲେ। ପିତୃବଂଶ ପ୍ରଧାନ ଓ ମହାବିକ୍ରମଶାଳୀ ଲୋକଙ୍କର ସମୁଦାୟ ସଂଖ୍ୟା 2600 ଥିଲା। ପୁଣି ସେମାନଙ୍କ ହସ୍ତାଧୀନରେ 307,500 ଶିକ୍ଷିତ ସୈନ୍ୟ ଥିଲେ। ଏମାନେ ଶତ୍ରୁ ବିରୁଦ୍ଧରେ ରାଜାଙ୍କର ସାହାଯ୍ୟ ନିମନ୍ତେ ଅତି ପରାକ୍ରମରେ ଯୁଦ୍ଧ କଲେ। ପୁଣି ଉସିଅ ସେହି ସମସ୍ତ ସୈନ୍ୟଦଳ ନିମନ୍ତେ ଢାଲ ଓ ବର୍ଚ୍ଛା ଓ ଟୋପର ଓ ସାଞ୍ଜୁଆ ଓ ଧନୁ ଓ ଛାଟିଣି ପଥର ପ୍ରସ୍ତୁତ କଲେ। ଆଉ ସେ ଜେରୁସାଲେମରେ ଶିଳ୍ପକାରମାନଙ୍କ କଳ୍ପିତ ଯନ୍ତ୍ର ପ୍ରସ୍ତୁତ କରି ତଦ୍ୱାରା ତୀର ଓ ବଡ଼ ବଡ଼ ପଥର ନିକ୍ଷେପ କରିବା ନିମନ୍ତେ ତାହା ସବୁ ଦୁର୍ଗ ସବୁରେ ଓ ପ୍ରାଚୀର ଚୂଡ଼ାରେ ରଖିଲେ। ପୁଣି ତାଙ୍କର ନାମ ବହୁ ଦୂର ବ୍ୟାପ୍ତ ହେଲା, କାରଣ ସେ ବଳିଷ୍ଠ ହେବା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ରୂପେ ସାହାଯ୍ୟ ପ୍ରାପ୍ତ ହେଲେ। ମାତ୍ର ସେ ବଳବାନ ହୁଅନ୍ତେ ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତେଣୁ ସେ ଦୂରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ। କାରଣ ସେ ଧୂପବେଦୀରେ ଧୂପ ଜଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର 80 ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ। ପୁଣି ସେମାନେ ଉସିଅ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉସିଅ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଆପଣଙ୍କର ଅଧିକାର ନାହିଁ। ମାତ୍ର ହାରଣଙ୍କର ସନ୍ତାନ ଯେଉଁ ଯାଜକମାନେ ଧୂପ ଜଳାଇବା ପାଇଁ ପବିତ୍ରକୃତ ହୋଇଅଛନ୍ତି ସେମାନଙ୍କର ଅଧିକାର ଅଟେ। ପବିତ୍ର ସ୍ଥାନରୁ ବାହାରି ଯାଆନ୍ତୁ, ଆପଣ ସତ୍ୟ ଲଙ୍ଘନ କରିଅଛନ୍ତି, ଏହା ସଦାପ୍ରଭୁ ପରମେଶ୍ୱରଙ୍କଠାରୁ ଆପଣଙ୍କ ଗୌରବାର୍ଥେ ହେବ ନାହିଁ। ସେତେବେଳେ ଉସିଅ କୋପାନ୍ୱିତ ହେଲେ। ପୁଣି ଧୂପ ଜଳାଇବା ନିମନ୍ତେ ତାଙ୍କର ହସ୍ତରେ ଧୂପାଚି ଥିଲା। ପୁଣି ସେ ଯାଜକମାନଙ୍କ ପ୍ରତି କୋପାନ୍ୱିତ ଥାଉ ଥାଉ ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କ ସାକ୍ଷାତରେ ଧୂପବେଦୀ ନିକଟରେ ତାଙ୍କର କପାଳରେ କୁଷ୍ଠ ପ୍ରକାଶ ପାଇଲା। ତହିଁରେ ପ୍ରଧାନ ଯାଜକ ଅସରୀୟ ଓ ଅନ୍ୟ ସକଳ ଯାଜକ ତାଙ୍କୁ ଅନାନ୍ତେ, ଦେଖ ତାଙ୍କର କପାଳରେ କୁଷ୍ଠ ହୋଇଅଛି, ତେଣୁ ସେମାନେ ଶୀଘ୍ର ତାଙ୍କୁ ସେଠାରୁ ତଡ଼ିଦେଲେ। ମଧ୍ୟ ସେ ଆପେ ବାହାରି ଯିବା ପାଇଁ ଚଞ୍ଚଳ ହେଲେ, କାରଣ ସଦାପ୍ରଭୁ ତାଙ୍କୁ ଆଘାତ କରିଥିଲେ। ତହିଁରେ ଉସିଅ ରାଜା ଆପଣା ମରଣଦିନ ପର୍ଯ୍ୟନ୍ତ କୁଷ୍ଠି ହୋଇ ପୃଥକ ଗୃହରେ ବାସ କଲେ, କାରଣ ସେ ସଦାପ୍ରଭୁଙ୍କ ଗୃହରୁ ଉଚ୍ଛିନ୍ନ ହେଲେ। ତେଣୁ ତାଙ୍କର ପୁତ୍ର ଜୋଥମ ରାଜଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ। ଏହି ଉସିଅଙ୍କର ଆଦ୍ୟନ୍ତ ଅବଶିଷ୍ଟ ବୃତ୍ତାନ୍ତ ଆମସର ପୁତ୍ର ଜିସାୟ ଭବିଷ୍ୟତ ବକ୍ତା ଲେଖିଲା। ଏହି ରୂପେ ଉସିଅ ଆପଣା ପିତୃଗଣ ସହିତ ଶୟନ କଲେ। ତହିଁରେ ଲୋକମାନେ ତାଙ୍କର ପିତୃଗଣ ସହିତ ରାଜାମାନଙ୍କ କବର କ୍ଷେତ୍ରରେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, ସେ କୁଷ୍ଠି, ତେଣୁ ତାଙ୍କର ପୁତ୍ର ଜୋଥମ ତାଙ୍କର ପଦରେ ରାଜ୍ୟ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 27। ଜୋଥମ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 25 ବର୍ଷ ବୟସ୍କ ହୋଇଥିଲେ। ସେ ଜେରୁସାଲେମରେ 16 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଜେରୁସା, ସେ ସାଦକର କନ୍ୟା ଥିଲେ। ପୁଣି ସେ ଆପଣା ପିତା ଉସିଅଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ, ଆଉ ଲୋକମାନେ ସେ ସମୟରେ ହିଁ ଦୂରାଚରଣ କଲେ। ସେ ସଦାପ୍ରଭୁଙ୍କ ଗୃହର ଉପର ଦ୍ୱାର ଦୃଢ଼ କଲେ। ପୁଣି ଓଫଲର ପ୍ରାଚୀର ଉପରେ ଅନେକ ସ୍ଥାନ ନିର୍ମାଣ କଲେ। ଆହୁରି ସେ ଜିହୁଦାର ପର୍ବତମୟ ଦେଶରେ ନାନା ନଗର ଓ ବନରେ ଗଡ଼ ଓ ଦୁର୍ଗ ସବୁ ନିର୍ମାଣ କଲେ। ମଧ୍ୟ ସେ ଅମନ ସନ୍ତାନଗଣର ରାଜା ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ। ତହିଁରେ ଅମନ ସନ୍ତାନଗଣ ସେହି ବର୍ଷ ତାଙ୍କୁ 100 ତାଳନ୍ତ ରୂପା ଓ 10,000 ମହଣ ଗହମ ଓ 10,000 ମହଣ ଜବ ଦେଲେ। ଅମନ ସନ୍ତାନଗଣ ଦ୍ୱିତୀୟ ଓ ତୃତୀୟ ବର୍ଷ ମଧ୍ୟ ସେତିକି ତାଙ୍କୁ ଦେଲେ। ଏହି ରୂପେ ଜୋଥମ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପଥ ସଜାଡ଼ିବାରୁ ପରାକ୍ରାନ୍ତ ହେଲେ। ଏହି ଜୋଥମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସକଳ ଯୁଦ୍ଧ ଓ ତାଙ୍କର ଆଚରଣ ବିଷୟ ଦେଖ ଇସ୍ରାଏଲର ଓ ଜିହୁଦାର ରାଜାମାନଙ୍କ ପୁସ୍ତକରେ ଲେଖା ଅଛି। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 25 ବର୍ଷ ବୟସ୍କ ହୋଇଥିଲେ ଓ ଜେରୁସାଲେମରେ 16 ବର୍ଷ ରାଜ୍ୟ କଲେ। ପୁଣି ଜୋଥମ ଆପଣା ପିତୃଗଣ ସହିତ ଶୟନ କରନ୍ତେ, ଲୋକମାନେ ଦାଉଦ ନଗରରେ ତାଙ୍କୁ କବର ଦେଲେ, ତେଣୁ ତାଙ୍କର ପୁତ୍ର ଆହସ ତାଙ୍କର ପଦରେ ରାଜ୍ୟ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଅଠେଇଶ। ଆହସ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 20 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜେରୁସାଲେମରେ 16 ବର୍ଷ ରାଜ୍ୟ କଲେ। ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ, ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ। ମଧ୍ୟ ବାଲ୍ ଦେବଗଣ ଉଦ୍ଦେଶ୍ୟରେ ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କଲେ। ଆହୁରି ସେ ହିନମ୍ ପୁତ୍ରର ଉପତ୍ୟକାରେ ଧୂପ ଜଳାଇଲେ ଓ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଥିଲେ ସେମାନଙ୍କର ଘୃଣାଯୋଗ୍ୟ ବ୍ୟବହାର ଅନୁସାରେ ସେ ଆପଣା ସନ୍ତାନଗଣକୁ ଅଗ୍ନିରେ ଦଗ୍ଧ କଲେ। ପୁଣି ସେ ଉଚ୍ଚସ୍ଥଳୀରେ ଓ ପର୍ବତ ଉପରେ ଓ ପ୍ରତ୍ୟେକ ହରିତବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜଳାଇଲେ। ଏହେତୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମ ରାଜାର ହସ୍ତରେ ତାଙ୍କୁ ସମର୍ପଣ କଲେ। ତହିଁରେ ସେମାନେ ତାଙ୍କୁ ପରାସ୍ତ କଲେ ଓ ତାଙ୍କର ଅସଂଖ୍ୟ ଲୋକଙ୍କୁ ବନ୍ଦୀ କରି ଦମେଶକକୁ ନେଇଗଲେ। ମଧ୍ୟ ସେ ଇସ୍ରାଏଲ ରାଜାଙ୍କର ହସ୍ତରେ ସମର୍ପିତ ହୁଅନ୍ତେ ସେ ତାଙ୍କୁ ମହାସଂହାରରେ ପରାସ୍ତ କଲେ, କାରଣ ରମଲିଅର ପୁତ୍ର ପେକହ ଜିହୁଦାରେ 120,000 ବିକ୍ରମଶାଳୀ ଲୋକଙ୍କୁ ଏକ ଦିନରେ ବଧ କଲା। ଯେଣୁ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିଲେ। ପୁଣି ସିଖ୍ରି ନାମରେ ଇଫ୍ରଇମୀୟ ଏକ ବିକ୍ରମଶାଳୀ ଲୋକ ରାଜପୁତ୍ର ମାସେୟକୁ ଓ ଗୃହାଧ୍ୟକ୍ଷ ଅଶ୍ରିକାମକୁ ଓ ରାଜାଙ୍କର ଦ୍ୱିତୀୟ ସ୍ଥାନୀୟ ଇଲକାନାକୁ ବଧ କଲା। ଆଉ ଇସ୍ରାଏଲ ସନ୍ତାନମାନେ ଆପଣାମାନଙ୍କ ଭ୍ରାତୃଗଣର ସ୍ତ୍ରୀ ପୁତ୍ର ଓ କନ୍ୟା 2,00,000 ପ୍ରାଣୀକି ବନ୍ଦୀ କରି ନେଇଗଲେ। ମଧ୍ୟ ସେମାନଙ୍କଠାରୁ ବହୁତ ଲୁଟ୍ ଦ୍ରବ୍ୟ ନେଲେ ଓ ସେହି ଲୁଟ୍ ଦ୍ରବ୍ୟ ସବୁ ସମରିଆକୁ ଆଣିଲେ। ମାତ୍ର ସେଠାରେ ଓବେଦ ନାମରେ ସଦାପ୍ରଭୁଙ୍କର ଜଣେ ଭବିଷ୍ୟତ ବକ୍ତା ଥିଲା। ସେ ସମରିଆକୁ ଆଗତ ସୈନ୍ୟଦଳ ସଙ୍ଗେ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ କହିଲା, ଦେଖ, ସଦାପ୍ରଭୁ ତୁମମାନଙ୍କ ପିତୃଗଣର ପରମେଶ୍ୱର ଜିହୁଦା ପ୍ରତି କୋପାନ୍ୱିତ ହେବାରୁ ସେମାନଙ୍କୁ ତୁମମାନଙ୍କ ହସ୍ତରେ ସମର୍ପଣ କଲେ, ଆଉ ତୁମେମାନେ ଗଗନସ୍ପର୍ଶୀ କ୍ରୋଧାଗ୍ନି ଦ୍ୱାରା ସେମାନଙ୍କୁ ବଧ କରିଅଛ। ଆଉ ଏବେ ତୁମେମାନେ ଜିହୁଦାର ଓ ଜେରୁସାଲେମର ସନ୍ତାନ ସନ୍ତତି ଗଣକୁ ଆପଣାମାନଙ୍କର ବନ୍ଧା ଦାସ ଓ ବନ୍ଧା ଦାସୀ କରି ରଖିବାକୁ ମାନସ କରୁଅଛ। ମାତ୍ର ତୁମମାନଙ୍କ ମଧ୍ୟରେ କ'ଣ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳ ସ୍ୱକୃତ ଅପରାଧ ନାହିଁ? ଏହେତୁ ଏବେ ଆମ୍ଭ କଥା ଶୁଣ, ଆଉ ତୁମେମାନେ ଆପଣାମାନଙ୍କ ଭ୍ରାତୃଗଣ ମଧ୍ୟରୁ ଯେଉଁମାନଙ୍କୁ ବନ୍ଦୀ କରି ଆଣିଅଛ ସେମାନଙ୍କୁ ଫେରି ପଠାଇ ଦିଅ, କାରଣ ତୁମମାନଙ୍କ ଉପରେ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ରହିଅଛି। ଏଥିରେ ଜିହହାନନର ପୁତ୍ର ଅସରିୟ, ମସିଲମତ୍ର ପୁତ୍ର ବେରିଖିୟ ଓ ସଲୁମ୍ର ପୁତ୍ର ଜିହିସ୍କିୟ ଓ ହଦ୍ଲୟର ପୁତ୍ର ଅମାସା, ଏହି କେତେକ ଇଫ୍ରଇମ୍ର ସନ୍ତାନଗଣର ପ୍ରଧାନ ଲୋକ ଯୁଦ୍ଧରୁ ଆଗତ ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମେମାନେ ବନ୍ଦୀମାନଙ୍କୁ ଏ ସ୍ଥାନକୁ ଆଣିବ ନାହିଁ, କାରଣ ତୁମେମାନେ ସଦାପ୍ରଭୁଙ୍କ ନିକଟରେ ଆମ୍ଭମାନଙ୍କୁ ଆହୁରି ଅପରାଧଗ୍ରସ୍ତ କରିବା ପାଇଁ ଆମ୍ଭମାନଙ୍କର ପାପ ଓ ଅପରାଧ ସକଳର ବୃଦ୍ଧି କରିବାକୁ ମାନସ କରୁଅଛ। ଆମ୍ଭମାନଙ୍କର ଭାରି ଅପରାଧ ହୋଇଅଛି ଓ ଇସ୍ରାଏଲ ଉପରେ ପ୍ରଚଣ୍ଡ କ୍ରୋଧ ରହିଅଛି। ତହିଁରେ ଅସ୍ତ୍ରଧାରୀ ଲୋକମାନେ ସେହି ବନ୍ଦୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଅଧିପତିମାନଙ୍କର ଓ ସମଗ୍ର ସମାଜର ସମ୍ମୁଖରେ ରଖିଲେ। ତହିଁରେ ପୂର୍ବୋକ୍ତ ଲୋକମାନେ ଉଠି ବନ୍ଦୀମାନଙ୍କୁ ନେଲେ ଓ ଲୁଟିତ ଦ୍ରବ୍ୟ ନେଇ ସେମାନଙ୍କ ମଧ୍ୟରେ ସମସ୍ତ ଉଲ୍ଲଙ୍ଘ ଲୋକଙ୍କୁ ବସ୍ତ୍ର ଓ ପାଦୁକା ପିନ୍ଧାଇଲେ ଓ ସେମାନଙ୍କୁ ଭୋଜନପାନ କରିବାକୁ ଦେଇ ତୈଳ ମର୍ଦ୍ଦନ କଲେ ଓ ସେମାନଙ୍କ ମଧ୍ୟରୁ ଦୁର୍ବଳ ସମସ୍ତଙ୍କୁ ଗର୍ଦ୍ଧବରେ ଚଢ଼ାଇ ଖର୍ଜୁରପୁର ଜିରିହକୁ ସେମାନଙ୍କ ଭ୍ରାତୃଗଣ କତିକି ନେଇଗଲେ। ଏଥିଉତ୍ତାରେ ସେମାନେ ସମରିଆକୁ ଫେରିଆସିଲେ। ସେହି ସମୟରେ ଆହସ ରାଜା ଆପଣାର ସାହାଯ୍ୟ ପାଇଁ ଅସୁରୀୟ ରାଜାମାନଙ୍କ ନିକଟକୁ ଲୋକ ପଠାଇଲେ, କାରଣ ଇଦୋମୀୟ ଲୋକମାନେ ପୁନର୍ବାର ଜିହୁଦା ଦେଶକୁ ଆସି ପରାସ୍ତ କରି ଅନେକଙ୍କୁ ବନ୍ଦୀ କରି ନେଇଯାଇଥିଲେ। ପଲେଷ୍ଟିଆମାନେ ମଧ୍ୟ ତଳଭୂମିର ଓ ଜିହୁଦା ଦକ୍ଷିଣାଞ୍ଚଳର ନଗରମାନ ଆକ୍ରମଣ କରି ବୈତ୍ସେମସ୍ ଓ ଅୟାଲୋନ୍ ଓ ଗଦେରୋତ୍, ପୁଣି ସୋଖୋ ଓ ତହିଁର ଉପନଗର, ତିମ୍ନା ଓ ତହିଁର ଉପନଗର, ଗିମସ୍ ଓ ତହିଁର ଉପନଗର ସକଳ ହସ୍ତଗତ କରି ସେଠାରେ ବାସ କରୁଥିଲେ, କାରଣ ଇସ୍ରାଏଲର ରାଜା ଆହସ୍କ ସକାଶୁ ସଦାପ୍ରଭୁ ଜିହୁଦାକୁ ଖର୍ବ କଲେ। ଯେଣୁ ସେ ଜିହୁଦା ମଧ୍ୟରେ ସ୍ୱେଚ୍ଛାଚାର କରି ସଦାପ୍ରଭୁଙ୍କ ବିରୁଦ୍ଧରେ ନିତାନ୍ତ ସତ୍ୟଲଙ୍ଘନ କରିଥିଲେ। ଏଥିଉତ୍ତାରେ ଅସୁରର ରାଜା ତିଲଗତ୍ ପିଲନେସର ତାଙ୍କ ନିକଟକୁ ଆସିଲା, ମାତ୍ର ତାଙ୍କୁ ବଳ ନ ଦେଇ କ୍ଲେଶ ଦେଲା, କାରଣ ଆହସ ସଦାପ୍ରଭୁଙ୍କ ଗୃହରୁ ଓ ରାଜାଙ୍କର ଓ ଅଧିପତିମାନଙ୍କ ଗୃହରୁ ଧନ ହରଣ କରି ଅସୁରର ରାଜାକୁ ଦେଲେ, ମାତ୍ର ତଦ୍ୱାରା ତାଙ୍କର ସାହାଯ୍ୟ ହେଲା ନାହିଁ। ପୁଣି ସେହି ଆହସ ରାଜା ଆପଣାର କ୍ଲେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟ ଲଙ୍ଘନ କଲେ, କାରଣ ଯେଉଁ ଦମ୍ୟଶକୀୟ ଦେବଗଣ ତାଙ୍କୁ ପରାସ୍ତ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ସେ ବଳିଦାନ କଲେ। ଆଉ ସେ କହିଲେ, ଅରାମୀୟ ରାଜାମାନଙ୍କ ଦେବଗଣ ସେମାନଙ୍କର ସାହାଯ୍ୟ କରିଅଛନ୍ତି, ଏହେତୁ ମୁଁ ସେମାନଙ୍କ ନିକଟରେ ବଳିଦାନ କରିବି, ତହିଁରେ ସେମାନେ ମୋହର ସାହାଯ୍ୟ କରିବେ, ମାତ୍ର ସେମାନେ ତାଙ୍କର ଓ ସମଗ୍ର ଇସ୍ରାଏଲର ବିନାଶର କାରଣ ହେଲେ। ଏଉତାରେ ଆହସ ପରମେଶ୍ୱରଙ୍କ ଗୃହର ପାତ୍ର ସକଳ ଏକତ୍ର କଲେ ଓ ପରମେଶ୍ୱରଙ୍କ ଗୃହର ସେହି ପାତ୍ର ସବୁ କାଟି ଖଣ୍ଡ ଖଣ୍ଡ କଲେ ଓ ସଦାପ୍ରଭୁଙ୍କ ଗୃହର କବାଟ ସବୁ ବନ୍ଦ କଲେ। ପୁଣି ସେ ଜେରୁସାଲେମର ପ୍ରତ୍ୟେକ କୋଣରେ ଆପଣା ପାଇଁ ଯଜ୍ଞବେଦୀ ନିର୍ମାଣ କଲେ। ଆହୁରି ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇବା ପାଇଁ ଯୁହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ୱରଙ୍କୁ ବିରକ୍ତ କଲେ। ତାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଆଦ୍ୟନ୍ତ ସକଳ ଆଚରଣ ଦେଖ ଯୁହୁଦାର ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ ଲେଖା ଅଛି। ଏଉତାରେ ଆହସ ଆପଣା ପିତୃଗଣ ସହିତ ଶୟନ କରନ୍ତେ ଲୋକମାନେ ଜେରୁସାଲେମରେ ନଗର ମଧ୍ୟରେ ତାଙ୍କୁ କବର ଦେଲେ, କାରଣ ସେମାନେ ତାଙ୍କୁ ଇସ୍ରାଏଲର ରାଜାମାନଙ୍କ କବରକୁ ଆଣିଲେ ନାହିଁ। ତହିଁ ଉତ୍ତାରେ ତାଙ୍କର ପୁତ୍ର ହିଜକିୟ ତାଙ୍କର ପଦରେ ରାଜ୍ୟ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 38। ହିଜକିୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 25 ବର୍ଷ ବୟସ୍କ ହୋଇଥିଲେ, ଆଉ ସେ ଜେରୁସାଲେମରେ 29 ବର୍ଷ ରାଜ୍ୟ କଲେ। ତାଙ୍କ ମାତାଙ୍କର ନାମ ଅବିଜା, ସେ ଜିଖରିଅର କନ୍ୟା ଥିଲେ। ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ସେ ଆପଣା ଅଧିକାରର ପ୍ରଥମ ବର୍ଷର ପ୍ରଥମ ମାସରେ ସଦାପ୍ରଭୁଙ୍କ ଗୃହର କବାଟ ସବୁ ଫିଟାଇ ସେସବୁର ଜୀର୍ଣ୍ଣ ସଂସ୍କାର କଲେ। ପୁଣି ସେ ଯାଜକ ଓ ଲେବିୟମାନଙ୍କୁ ଅଣାଇ ପୂର୍ବ ଦିଗ ଛକରେ ଏକତ୍ର କରି ସେମାନଙ୍କୁ କହିଲେ, ହେ ଲେବିୟମାନେ, ତୁମେମାନେ ମୋ କଥା ଶୁଣ। ଏବେ ଆପଣମାନଙ୍କୁ ପବିତ୍ର କର ଓ ସଦାପ୍ରଭୁ ତୁମମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଗୃହ ପବିତ୍ର କରି ସେହି ପବିତ୍ର ସ୍ଥାନରୁ ଅଶୌଚ ଦୂର କର, କାରଣ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ସତ୍ୟ ଲଙ୍ଘନ କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କରିଅଛନ୍ତି ଓ ତାହାଙ୍କୁ ପରିତ୍ୟାଗ କରି ସଦାପ୍ରଭୁଙ୍କ ଆବାସରୁ ବିମୁଖ ହୋଇ ତହିଁ ପ୍ରତି ଆପଣା ପୃଷ୍ଠ ଫେରାଇଅଛନ୍ତି। ଆହୁରି ସେମାନେ ବରଣ୍ଡାର କବାଟ ସବୁ ବନ୍ଦ କରି ପ୍ରଦୀପ ସବୁ ନିଭାଇ ଦେଇଅଛନ୍ତି ଓ ସେହି ପବିତ୍ର ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇ ନାହାନ୍ତି କିମ୍ବା ହୋମବଳି ଉତ୍ସର୍ଗ କରିନାହାନ୍ତି, ଏହେତୁ ଯୁଦା ଓ ଜେରୁସାଲେମ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା। ପୁଣି ତୁମେମାନେ ସ୍ୱଚକ୍ଷୁରେ ଦେଖୁଅଛ ଯେ ସେ ସେମାନଙ୍କୁ ଏଣେତେଣେ ଚାଳିତ ହେବା ପାଇଁ ଆଶଙ୍କାର ଓ ଶିଶ୍ର ବିଷୟ କରିବା ପାଇଁ ସମର୍ପଣ କରିଅଛନ୍ତି, କାରଣ ଦେଖ, ତହିଁ ସକାଶୁ ଆମ୍ଭମାନଙ୍କ ପିତୃଗଣ ଖଡ୍ଗରେ ପଡ଼ିଅଛନ୍ତି ଓ ଆମ୍ଭମାନଙ୍କ ପୁତ୍ର କନ୍ୟା ଓ ଆମ୍ଭମାନଙ୍କ ଭାର୍ଯ୍ୟାଗଣ ବନ୍ଦୀ ହୋଇଅଛନ୍ତି। ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧ ଯେପରି ଆମ୍ଭମାନଙ୍କ ଉପରେ ନିବୃତ ହେବ, ଏଥିପାଇଁ ତାହାଙ୍କ ସଙ୍ଗେ ଏକ ନିୟମ କରିବାକୁ ମୋ ମନରେ ଅଛି। ହେ ମୋହର ପୁତ୍ରମାନେ, ଏବେ ହେଳା କର ନାହିଁ, କାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବା ପାଇଁ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ତୁମମାନେ ଯେପରି ତାହାଙ୍କର ପରିଚାରକ ହେବ ଓ ଧୂପ ଜଳାଇବ, ଏଥିପାଇଁ ସେ ତୁମମାନଙ୍କୁ ମନୋନୀତ କରିଅଛନ୍ତି। ଏଥିରେ କହାତୀୟ ସନ୍ତାନଗଣ ମଧ୍ୟରୁ ଅମାଶୟର ପୁତ୍ର ମାହତ ଓ ଅସରିୟର ପୁତ୍ର ଜୋଏଲ ଆଉ ମରାରୀ ସନ୍ତାନଗଣ ମଧ୍ୟରୁ ଅବ୍ଦିର ପୁତ୍ର କିସ୍ ଓ ଜିହୋ ଲିଲେଲର ପୁତ୍ର ଅସରିୟ, ପୁଣି ଗେର୍ସନୀୟମାନଙ୍କ ମଧ୍ୟରୁ ସିସ୍ମର ପୁତ୍ର ଜୋୟାହ ଓ ଜୋୟାହର ପୁତ୍ର ଏଦନ, ଆଉ ଇଲିସାଫନର ସନ୍ତାନମାନଙ୍କ ମଧ୍ୟରୁ ସିମ୍ରି ଓ ଜିଓଏଲ ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରିୟ ଓ ମତନୀୟ, ଓ ହେମନର ସନ୍ତାନମାନଙ୍କ ମଧ୍ୟରୁ ଜିହିଏଲ ଓ ସିମି, ଓ ଜିଦୁଥୁନର ସନ୍ତାନମାନଙ୍କ ମଧ୍ୟରୁ ସମୟ ଓ ଉସିଏଲ, ଏହିସବୁ ଲେବିୟ ଲୋକ ଉଠିଲେ। ପୁଣି ସେମାନେ ଆପଣା ଭାତୃଗଣକୁ ଏକତ୍ର କରି ଆପଣା ଆପଣାକୁ ପବିତ୍ର କଲେ ଓ ରାଜାଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟ ମତେ ସଦାପ୍ରଭୁଙ୍କ ଗୃହ ଶୁଚି କରିବାକୁ ଭିତରକୁ ଗଲେ। ପୁଣି ଯାଜକମାନେ ସଦାପ୍ରଭୁଙ୍କ ଗୃହର ଅନ୍ତର୍ଭାଗକୁ ସୂଚୀ କରିବା ପାଇଁ ଗଲେ। ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଯେସବୁ ଅଶୌଚ ପାଇଲେ ତାହା ବାହାର କରି ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣକୁ ଆଣିଲେ, ଆଉ ଲେବୀୟମାନେ ତାହା ସଂଗ୍ରହ କରି ବାହାରକୁ କିଦ୍ରୋଣ ନଦୀକୁ ବହି ନେଇଗଲେ। ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ପବିତ୍ର କରିବାକୁ ଆରମ୍ଭ କଲେ ଓ ମାସର ଅଷ୍ଟମ ଦିନରେ ସେମାନେ ସଦାପ୍ରଭୁଙ୍କ ବରଣ୍ଡାକୁ ଆସିଲେ। ପୁଣି ଆଠ ଦିନ ମଧ୍ୟରେ ସେମାନେ ସଦାପ୍ରଭୁଙ୍କ ଗୃହ ପବିତ୍ର କଲେ, ଆଉ ସେମାନେ ପ୍ରଥମ ମାସର ଷୋଡ଼ଶ ଦିନରେ ସମାପ୍ତ କଲେ। ତେଣୁ ସେମାନେ ରାଜଗୃହ ଭିତରକୁ ହିଜକୀୟ ରାଜାଙ୍କ କତିକି ଯାଇ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କର ସମୁଦାୟ ଗୃହ ଓ ହୋମବଳିର ଯଜ୍ଞବେଦୀ ଓ ତହିଁର ପାତ୍ର ସକଳ, ଦର୍ଶନୀୟ ରୋଟିର ମେଜ ଓ ତହିଁର ପାତ୍ର ସକଳ ସୂଚି କରିଅଛୁ। ଆହୁରି ଆହସ ରାଜା ଆପଣ ରାଜତ୍ୱ ସମୟରେ ସତ୍ୟ ଲଙ୍ଘନ କରି ଯେ ଯେ ପାତ୍ର ପକାଇ ଦେଇଥିଲେ ତାହା ସବୁ ଆମ୍ଭେମାନେ ପ୍ରସ୍ତୁତ କରି ପବିତ୍ର କରିଅଛୁ, ଆଉ ଦେଖନ୍ତୁ ତାହା ସବୁ ସଦାପ୍ରଭୁଙ୍କ ଯଜ୍ଞବେଦୀ ସମ୍ମୁଖରେ ଅଛି। ତହିଁତାରେ ହିଜକିଆ ରାଜା ପ୍ରତ୍ୟୁଷରେ ଉଠି ନଗରର ଅଧିପତିମାନଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ଗୃହକୁ ଗଲେ। ପୁଣି ସେମାନେ ରାଜ୍ୟ ନିମନ୍ତେ ଓ ଧର୍ମଧାମ ନିମନ୍ତେ ଓ ଜିହୁଦା ନିମନ୍ତେ ପାପାର୍ଥକ ବଳି ରୂପେ ସାତ ବୃଷ ଓ ସାତ ମେଷ ଓ ସାତ ମେଷ ଶାବକ ଓ ସାତ ଛାଗ ଆଣିଲେ। ତହିଁରେ ସେ ହାରନ୍ ସନ୍ତାନ ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦୀରେ ତାହା ସବୁ ଉତ୍ସର୍ଗ କରିବାକୁ ଆଜ୍ଞା କଲେ। ତେଣୁ ବୃଷ ସବୁ ବଧ କରାଯାଆନ୍ତେ ଯାଜକମାନେ ରକ୍ତ ଗ୍ରହଣ କରି ବେଦୀ ଉପରେ ସେଚନ କଲେ, ପୁଣି ମେଷ ବଧ କରାଯାଆନ୍ତେ ସେମାନେ ଯଜ୍ଞବେଦୀ ଉପରେ ରକ୍ତ ସେଚନ କଲେ, ଆହୁରି ମେଷ ଶାବକ ବଧ କରାଯାଆନ୍ତେ ସେମାନେ ଯଜ୍ଞବେଦୀ ଉପରେ ରକ୍ତ ସେଚନ କଲେ। ଏଉତାରେ ସେମାନେ ପାପାର୍ଥକ ବଳି ରୂପ ଛାଗ ସକଳ ରାଜା ଓ ସମାଜ ସାକ୍ଷାତରେ ନିକଟକୁ ଆଣିଲେ, ତହିଁରେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ। ତେଣୁ ସମଗ୍ର ଇସ୍ରାଏଲ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଯାଜକମାନେ ସେସବୁ ବଧ କରି ଯଜ୍ଞବେଦୀ ଉପରେ ସେମାନଙ୍କ ରକ୍ତ ଦ୍ୱାରା ପାପାର୍ଥକ ବଳି କଲେ, କାରଣ ସମଗ୍ର ଇସ୍ରାଏଲ ନିମନ୍ତେ ହୋମବଳି ଓ ପାପାର୍ଥକ ବଳି ଉତ୍ସର୍ଗ କରିବାକୁ ରାଜା ଆଜ୍ଞା ଦେଇଥିଲେ। ଆଉ ସେ ଦାଉଦଙ୍କର ଓ ରାଜାଙ୍କର ଦର୍ଶକ ଗାଦ୍ର ଓ ନାଥନ ଭବିଷ୍ୟତ ବକ୍ତାଙ୍କର ଆଜ୍ଞାନୁସାରେ କରତାଳ ଓ ନେବଲ ଓ ବୀଣାଧାରୀ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଗୃହରେ ସ୍ଥାପନ କଲେ, କାରଣ ସଦାପ୍ରଭୁ ଆପଣା ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଏହି ଆଜ୍ଞା କରିଥିଲେ। ଏହେତୁ ଲେବୀୟମାନେ ଦାଉଦଙ୍କର ବାଦ୍ୟଯନ୍ତ୍ର ଓ ଯାଜକମାନେ ତୁରି ନେଇ ଠିଆ ହେଲେ। ଏଉତାରେ ଯଜ୍ଞବେଦୀ ଉପରେ ହୋମବଳି ଉତ୍ସର୍ଗ କରିବାକୁ ହିଜକୀୟ ଆଜ୍ଞା କଲେ। ଯେତେବେଳେ ହୋମବଳି ଆରମ୍ଭ ହେଲା ସେତେବେଳେ ତୁରି ଓ ଇସ୍ରାଏଲର ରାଜା ଦାଉଦଙ୍କର ବାଦ୍ୟଯନ୍ତ୍ର ସହିତ ସଦାପ୍ରଭୁଙ୍କ ଗୀତ ମଧ୍ୟ ଆରମ୍ଭ ହେଲା। ତହିଁରେ ସମଗ୍ର ସମାଜ ପ୍ରଣାମ କଲେ ଓ ଗାୟକମାନେ ଗାନ କଲେ ଓ ତୁରିବାଦକମାନେ ତୁରି ବଜାଇଲେ। ହୋମ ବଳିଦାନର ସମାପ୍ତି ପର୍ଯ୍ୟନ୍ତ ଏସବୁ ହେଲା। ପୁଣି ସେମାନେ ବଳିଦାନ ସମାପ୍ତ କରନ୍ତେ ରାଜା ଓ ତାଙ୍କ ସଙ୍ଗେ ଉପସ୍ଥିତ ସମସ୍ତେ ମୁହଁମାଡ଼ି ପଡ଼ି ପ୍ରଣାମ କଲେ। ଆହୁରି ହିଜକୀୟ ରାଜା ଓ ଅଧିପତିମାନେ ଦାଉଦଙ୍କର ଓ ଆସଫ ଦର୍ଶକର ବାକ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କରିବାକୁ ଲେବୀୟମାନଙ୍କୁ ଆଜ୍ଞା କଲେ। ତେଣୁ ସେମାନେ ଆନନ୍ଦରେ ପ୍ରଶଂସାଗାନ କଲେ ଓ ମସ୍ତକ ନତ କରି ପ୍ରଣାମ କଲେ। ସେତେବେଳେ ହିଜକୀୟ ଉତ୍ତର କରି କହିଲେ, ଏବେ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କୁ ପ୍ରତିଷ୍ଠା କରିଅଛ, ନିକଟକୁ ଆସ ଓ ସଦାପ୍ରଭୁଙ୍କ ଗୃହକୁ ବଳି ଓ ପ୍ରଶଂସାର୍ଥକ ଉପହାର ଆଣ। ତହିଁରେ ସମାଜ ବଳି ଓ ପ୍ରଶଂସାର୍ଥକ ଉପହାର ଆଣିଲେ ଓ ଯେତେ ଲୋକର ମନରେ ପ୍ରବୃତ୍ତି ଜନ୍ମିଲା ସେମାନେ ହୋମବଳି ଆଣିଲେ। ସମାଜ ଯେଉଁ ହୋମବଳି ଆଣିଲେ ତହିଁର ସଂଖ୍ୟା ଯଥା 70 ବୃଷ ଓ 100 ମେଷ ଓ 200 ମେଷ ଶାବକ, ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି। ପୁଣି 600 ବୃଷ ଓ 300 ମେଷ ପବିତ୍ରୀକୃତ ହେଲେ, ମାତ୍ର ଯାଜକମାନେ ଅଳ୍ପ ସଂଖ୍ୟକ ଥିବାରୁ ସେମାନେ ହୋମାର୍ଥକ ସକଳ ପଶୁର ଚର୍ମ କାଢ଼ିପାରିଲେ ନାହିଁ। ଏଣୁ କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ଆପଣମାନଙ୍କୁ ପବିତ୍ର ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଭ୍ରାତା ଲେବୀୟମାନେ ସେମାନଙ୍କର ସାହାଯ୍ୟ କଲେ, କାରଣ ଲେବୀୟମାନେ ଆପଣମାନଙ୍କୁ ପବିତ୍ର କରିବା ପାଇଁ ଯାଜକମାନଙ୍କ ଅପେକ୍ଷା ଅଧିକ ସିଦ୍ଧମନା ଥିଲେ। ଆହୁରି ହୋମବଳି, ମଙ୍ଗଳାର୍ଥକ ବଳିର ମେଦ ଓ ପ୍ରତ୍ୟେକ ହୋମବଳିର ପେୟ ନୈବେଦ୍ୟ ପ୍ରଚୁର ହୋଇଥିଲା। ଏହି ରୂପେ ସଦାପ୍ରଭୁଙ୍କ ଗୃହର ସେବା କାର୍ଯ୍ୟ ସୁଧାରାମତେ ସ୍ଥାପିତ ହେଲା। ଆଉ ପରମେଶ୍ୱର ଲୋକମାନଙ୍କ ନିମନ୍ତେ ଏହାସବୁ ପ୍ରସ୍ତୁତ କରିଥିବାରୁ ହିଜକୀୟ ଓ ସମସ୍ତ ଲୋକ ଆନନ୍ଦ କଲେ, କାରଣ ଏହି କାର୍ଯ୍ୟ ଅକସ୍ମାତ୍ ସାଧିତ ହେଲା। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ତିରିଶ। ଅନନ୍ତର ଲୋକମାନେ ଯେପରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବା ପାଇଁ ଜିରୁସାଲମକୁ ସଦାପ୍ରଭୁଙ୍କ ଗୃହକୁ ଆସିବେ, ଏଥିପାଇଁ ହିଜକିୟ ସମଗ୍ର ଇସ୍ରାଏଲ ଓ ଜିହୁଦା ନିକଟକୁ ଲୋକ ପଠାଇଲେ। ପୁଣି ଇଫ୍ରଇମ୍ ଓ ମନସି ନିକଟକୁ ହିଁ ପତ୍ର ଲେଖିଲେ, କାରଣ ରାଜା ତାଙ୍କର ଅଧିପତିମାନେ ଓ ଜିରୁସାଲମସ୍ଥ ସମଗ୍ର ସମାଜ ଦ୍ୱିତୀୟ ମାସରେ ନିସ୍ତାର ପର୍ବ ପାଳନ କରିବା ପାଇଁ ମନ୍ତ୍ରଣା କରିଥିଲେ, କାରଣ ଯଥେଷ୍ଟ ସଂଖ୍ୟକ ଯାଜକ ଆପଣମାନଙ୍କୁ ପବିତ୍ର କରିନଥିବାରୁ କିମ୍ବା ଲୋକମାନେ ଜିରୁସାଲମରେ ଏକତ୍ରିତ ହୋଇନଥିବାରୁ ସେ ସମୟରେ ସେମାନେ ତାହା ପାଳନ କରିପାରିନଥିଲେ। ଏ ବିଷୟ ରାଜାଙ୍କର ଓ ସମଗ୍ର ସମାଜର ଦୃଷ୍ଟିରେ ଯଥାର୍ଥ ବୋଧ ହେଲା। ଏଣୁ ଲୋକମାନେ ଯେପରି ଜିରୁସାଲମରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଆସିବେ, ଏଥିପାଇଁ ସେମାନେ ବେର୍ସେବାଠାରୁ ଦାନ ପର୍ଯ୍ୟନ୍ତ ଇସ୍ରାଏଲର ସର୍ବତ୍ର ଏହା ଘୋଷଣା କରିବାକୁ ସ୍ଥିର କଲେ, କାରଣ ସେମାନେ ଲିଖନାନୁସାରେ ଏ ରୂପ ବହୁ ସଂଖ୍ୟକ ହୋଇ ପାଳନ କରିନଥିଲେ। ତହିଁରେ ଦୂତମାନେ ରାଜା ଓ ତାଙ୍କର ଅଧିପତିମାନଙ୍କଠାରୁ ପତ୍ର ନେଇ ଇସ୍ରାଏଲର ଓ ଜିହୁଦାର ସର୍ବତ୍ର ଗମନ କରି ରାଜାଜ୍ଞାନୁସାରେ ଏହି କଥା କହିଲେ, ହେ ଇସ୍ରାଏଲ ସନ୍ତାନଗଣ, ତୁହେମାନେ ଅବ୍ରାହମର ଓ ଇସହାକର ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରତି ପୁନର୍ବାର ଫେର। ତହିଁରେ ସେ ଅସୁର ରାଜାଗଣ ହସ୍ତରୁ ରକ୍ଷିତ ତୁମମାନଙ୍କ ଅବଶିଷ୍ଟାଂଶ ପ୍ରତି ଫେରିବେ, ଆଉ ତୁମେମାନେ ଆପଣମାନଙ୍କ ପିତୃଗଣ ଓ ଭ୍ରାତୃଗଣ ତୁଲ୍ୟ ନ ହୁଅ। ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ, ତେଣୁ ତୁମେମାନେ ଦେଖୁଅଛ ଯେ ସେ ସେମାନଙ୍କୁ ବିନାଶରେ ସମର୍ପଣ କଲେ। ତୁମେମାନେ ଆପଣମାନଙ୍କ ପିତୃଲୋକଙ୍କ ତୁଲ୍ୟ ଶକ୍ତଗ୍ରୀବ ନ ହୁଅ, ମାତ୍ର ତୁମମାନଙ୍କ ଉପରୁ ତାହାଙ୍କର ପ୍ରଚଣ୍ଡ କ୍ରୋଧ ଯେପରି ନିବୃତ ହେବ, ଏଥିପାଇଁ ଆପଣମାନଙ୍କୁ ସଦାପ୍ରଭୁଙ୍କର ବଶୀଭୂତ କର, ଓ ସେ ଚିରକାଳ ନିମନ୍ତେ ଯେଉଁ ସ୍ଥାନ ପବିତ୍ର କରିଅଛନ୍ତି ତାହାଙ୍କର ସେହି ଧର୍ମଧାମରେ ପ୍ରବେଶ କରି ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ସେବା କର। କାରଣ ତୁମେମାନେ ଯେବେ ପୁନର୍ବାର ସଦାପ୍ରଭୁଙ୍କ ପ୍ରତି ଫେରିବ, ତେବେ ତୁମମାନଙ୍କ ଭ୍ରାତୃଗଣ ଓ ସନ୍ତାନଗଣ ଯେଉଁମାନଙ୍କ ଦ୍ୱାରା ବନ୍ଦୀ ରୂପେ ନୀତ ହୋଇଅଛନ୍ତି ସେମାନଙ୍କ ଦୃଷ୍ଟିରେ ଦୟାପ୍ରାପ୍ତ ହେବେ ଓ ପୁନର୍ବାର ଏହି ଦେଶକୁ ଆସିବେ। ଯେଣୁ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର କୃପାମୟ ଓ ଦୟାଳୁ ଅଟନ୍ତି। ଯେବେ ତୁମେମାନେ ତାହାଙ୍କ ପ୍ରତି ଫେରିବ, ତେବେ ସେ ତୁମମାନଙ୍କଠାରୁ ଆପଣା ମୁଖ ଫେରାଇବେ ନାହିଁ। ତେଣୁ ଦୂତମାନେ ଇଫ୍ରଇମ୍ ଓ ମନସି ଦେଶ ଦେଇ ସବୁଲୁନ୍ ପର୍ଯ୍ୟନ୍ତ ନଗରକୁ ନଗର ଗମନ କଲେ, ମାତ୍ର ଲୋକମାନେ ସେମାନଙ୍କୁ ଉପହାସ କରି ବିଦ୍ରୁପ କଲେ। ତଥାପି ଆସେର ଓ ମନସିର ଓ ସବୁଲୁନ୍ର କେତେକ ଲୋକ ଆପଣମାନଙ୍କୁ ନମ୍ର କରି ଜିରୁସାଲମକୁ ଆସିଲେ। ମଧ୍ୟ ସଦାପ୍ରଭୁଙ୍କ ବାକ୍ୟାନୁସାରେ ରାଜାଙ୍କର ଓ ଅଧିପତିମାନଙ୍କର ଆଜ୍ଞା ପାଳନ କରିବା ପାଇଁ ଜିହୁଦାର ଲୋକମାନଙ୍କୁ ଏକଚିତ ହେବାକୁ ପରମେଶ୍ୱରଙ୍କ ହସ୍ତ ସେମାନଙ୍କ ମଧ୍ୟରେ ବିଦ୍ୟମାନ ହେଲା। ତେଣୁ ଦ୍ୱିତୀୟ ମାସରେ ତାଡ଼ିଶୂନ୍ୟ ରୋଟିର ପର୍ବ ପାଳନ କରିବା ପାଇଁ ଅନେକ ଲୋକର ଅତି ମହାସମାଜ ଜିରୁସାଲମରେ ଏକତ୍ରିତ ହେଲେ। ପୁଣି ସେମାନେ ଉଠି ଜିରୁସାଲମସ୍ଥ ଯଜ୍ଞବେଦି ସବୁ ଦୂର କଲେ ଓ ଧୂପଦାହାର୍ତ୍ତକ ଯଜ୍ଞବେଦି ସବୁ ଦୂର କରି କିଦ୍ରୋଣ ନଦୀରେ ନିକ୍ଷେପ କଲେ। ଏଉତାରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ। ତହିଁରେ ଯାଜକମାନେ ଓ ଲେବ୍ୟମାନେ ଲଜ୍ଜିତ ହୋଇ ଆପଣମାନଙ୍କୁ ପବିତ୍ର କଲେ ଓ ସଦାପ୍ରଭୁଙ୍କ ଗୃହକୁ ହୋମବଳି ଆଣିଲେ, ଆଉ ସେମାନେ ପରମେଶ୍ୱରଙ୍କ ଲୋକ ମୋଷାଙ୍କର ବ୍ୟବସ୍ଥାନୁସାରେ ଶ୍ରେଣୀକ୍ରମେ ଆପଣା ଆପଣା ସ୍ଥାନରେ ଠିଆ ହେଲେ। ଯାଜକମାନେ ଲେବ୍ୟମାନଙ୍କ ହସ୍ତରୁ ରକ୍ତ ଗ୍ରହଣ କରି ସେଚନ କଲେ, କାରଣ ସମାଜ ମଧ୍ୟରେ ଅନେକ ଲୋକ ଆପଣମାନଙ୍କୁ ପବିତ୍ର କରିନଥିଲେ, ଏହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବାକୁ ପ୍ରତ୍ୟେକ ଅଶୁଚି ଲୋକ ନିମନ୍ତେ ନିସ୍ତାର ପର୍ବର ବଳି ବଧ କରିବାର ଭାର ଲେବ୍ୟମାନଙ୍କ ଉପରେ ଥିଲା। ଅସଂଖ୍ୟ ଲୋକ ଅର୍ଥାତ୍ ଇଫ୍ରଇମ୍ ଓ ମନସି, ଇସାଖର ଓ ସବୁଲୁନ୍ ମଧ୍ୟରୁ ଅନେକ ଆପଣମାନଙ୍କୁ ସୂଚୀ କରିନଥିଲେ, ତଥାପି ସେମାନେ ଲେଖାର ବିପରୀତରେ ନିସ୍ତାର ପର୍ବର ବଳି ଭୋଜନ କଲେ, କାରଣ ହିଜକିୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ଏହା କହିଥିଲେ, ଯେ କେହି ପରମେଶ୍ୱରଙ୍କର ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଅନ୍ତଃକରଣ ନିବିଷ୍ଟ କରେ, ସେ ଧର୍ମଧାମର ଶୌଚବିଧି ଅନୁସାରେ ଶୁଚି ନହିଲେ ହେଁ ମଙ୍ଗଳମୟ ସଦାପ୍ରଭୁ ତାହାକୁ କ୍ଷମା କରନ୍ତୁ। ପୁଣି ସଦାପ୍ରଭୁ ହିଜକିୟଙ୍କର ବାକ୍ୟରେ କର୍ଣ୍ଣପାତ କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ। ଏହି ରୂପେ ଜେରୁସାଲେମରେ ଉପସ୍ଥିତ ଇସ୍ରାଏଲ ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୋଟିର ପର୍ବ ପାଳନ କଲେ। ପୁଣି ଲେବ୍ୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟଧ୍ୱନିରେ ଗାନ କରି ପ୍ରତିଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଆଉ ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବା କାର୍ଯ୍ୟରେ ସୁଦକ୍ଷ ଥିଲେ ସେମାନଙ୍କୁ ହିଜକିୟ ଚିତ୍ତ ପ୍ରବୋଧକ କଥା କହିଲେ। ତେଣୁ ସେମାନେ ପର୍ବର ସାତ ଦିନ ଯାକ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କଲେ। ଏ ଉତ୍ତରେ ଆଉ ସାତ ଦିନ ପାଳନ କରିବା ପାଇଁ ସମଗ୍ର ସମାଜ ପରାମର୍ଶ କଲେ। ପୁଣି ସେମାନେ ସେହି ସାତ ଦିନ ଆନନ୍ଦରେ ପାଳନ କଲେ। ଏଣୁ ଯିହୁଦାର ରାଜା ହିଜକିୟ ଉପହାର ନିମନ୍ତେ ସମାଜକୁ ଏକ ସହସ୍ର ବୃଷ ଓ ସାତ ସହସ୍ର ମେଷ ଦେଲେ, ଆଉ ଅଧିପତିମାନେ ସମାଜକୁ ଏକ ସହସ୍ର ବୃଷ ଓ ଦଶ ସହସ୍ର ମେଷ ଦେଲେ। ପୁଣି ଯାଜକମାନଙ୍କ ମଧ୍ୟରୁ ଅନେକ ଆପଣାମାନଙ୍କୁ ପବିତ୍ର କଲେ। ପୁଣି ଯାଜକ ଓ ଲେବୀୟମାନଙ୍କ ସହିତ ଜିହୁଦାର ସମଗ୍ର ସମାଜ ଓ ଇସ୍ରାଏଲ ମଧ୍ୟରୁ ଆଗତ ସମଗ୍ର ସମାଜ, ପୁଣି ଇସ୍ରାଏଲ ଦେଶରୁ ଆଗତ ଓ ଜିହୁଦା ନିବାସୀ ବିଦେଶୀଗଣ ଆନନ୍ଦ କଲେ। ଏହି ରୂପେ ଜେରୁସାଲେମରେ ମହାନନ୍ଦ ହେଲା, କାରଣ ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ସଲମନଙ୍କ ସମୟଠାରୁ ଜେରୁସାଲେମରେ ଏପରି ଆଉ ହୋଇନଥିଲା। ଏ ଉତ୍ତାରେ ଲେବୀୟ ଯାଜକମାନେ ଉଠି ଲୋକମାନଙ୍କୁ କଲ୍ୟାଣ କଲେ। ପୁଣି ସେମାନଙ୍କ ରବରେ ମନୋଯୋଗ କରାଗଲା ଓ ସେମାନଙ୍କ ପ୍ରାର୍ଥନା ତାହାଙ୍କ ପବିତ୍ର ବାସସ୍ଥାନ ସ୍ୱର୍ଗ ପର୍ଯ୍ୟନ୍ତ ପ୍ରବେଶ କଲା। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଏକତିରିଶ। ଏହିସବୁ ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ସମଗ୍ର ଇସ୍ରାଏଲ ଜିହୁଦାର ନଗରମାନଙ୍କୁ ଯାଇ ସ୍ତମ୍ଭ ସବୁ ଭାଙ୍ଗି ପକାଇଲେ ଓ ଆଶରା ମୂର୍ତ୍ତିମାନ କାଟି ପକାଇଲେ। ପୁଣି ନିଶେଷରେ ବିନାଶ ନ କରିବା ପର୍ଯ୍ୟନ୍ତ ସମସ୍ତ ଜିହୁଦା ଓ ବିନ୍ୟାମିନ ମଧ୍ୟରୁ ଆହୁରି ଇଫ୍ରଇମ୍ ଓ ମନସିରେ ସ୍ଥିତ ଉଚ୍ଚସ୍ଥଳୀ ଓ ଯଜ୍ଞବେଦୀ ସବୁ ଭାଙ୍ଗି ପକାଇଲେ। ତେଣୁ ଇସ୍ରାଏଲ ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ଓ ନଗରକୁ ଫେରିଗଲେ। ଆଉ ହିଜକିୟ ଯାଜକମାନଙ୍କର ଓ ଲେବୀୟମାନଙ୍କର ପାଳିକ୍ରମେ ପାଳି ନିରୂପଣ କଲେ। ହୋମାର୍ଥକ ଓ ମଙ୍ଗଳାର୍ଥକ ବଳିଦାନ, ପରିଚର୍ଯ୍ୟା ଓ ସଦାପ୍ରଭୁଙ୍କ ଛାଉଣୀର ଦ୍ୱାର ସମୂହରେ ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପ୍ରତି ଜଣକୁ ତାହାର ସେବାନୁସାରେ ନିଯୁକ୍ତ କଲେ। ମଧ୍ୟ ସେ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ନିମନ୍ତେ ଅର୍ଥାତ୍ ପ୍ରଭାତୀୟ ଓ ସାୟଂକାଳୀୟ ହୋମବଳୀ ନିମନ୍ତେ, ପୁଣି ବିଶ୍ରାମବାର ଓ ଅମାବାସ୍ୟା ଓ ନିରୂପିତ ପର୍ବାଦୀର ହୋମବଳୀ ନିମନ୍ତେ ରାଜସମ୍ପତ୍ତିରୁ ଦେୟ ଅଂଶ ନିରୂପଣ କଲେ। ଆହୁରି ଯେପରି ଯାଜକଗଣ ଓ ଲେବ୍ୟଗଣ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆସକ୍ତ ରହିବେ, ଏଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅଂଶ ଦେବା ନିମନ୍ତେ ଜେରୁସାଲେମ ନିବାସୀ ଲୋକମାନଙ୍କୁ ଆଜ୍ଞା କଲେ। ପୁଣି ଏହି ଆଜ୍ଞା ଘୋଷିତ ହେବା କ୍ଷଣେ ଇସ୍ରାଏଲ ସନ୍ତାନଗଣ ପ୍ରଚୁର ରୂପେ ପ୍ରଥମ ଜାତ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଓ ମଧୁ ଓ କ୍ଷେତ୍ରୋତ୍ପନ୍ନ ସକଳ ଦ୍ରବ୍ୟ ଆଣିଲେ, ଆଉ ସେମାନେ ପ୍ରଚୁର ରୂପେ ସକଳ ଦ୍ରବ୍ୟର ଦଶମାଂଶ ଆଣିଲେ। ପୁଣି ଜିହୁଦାର ନଗର ସମୂହରେ ବାସକାରୀ ଇସ୍ରାଏଲ ଓ ଜିହୁଦାର ସନ୍ତାନମାନେ ମଧ୍ୟ ଗୋମେଶ୍ୱର ଦଶମାଂଶ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ପବିତ୍ର ଦ୍ରବ୍ୟାଦିର ଦଶମାଂଶ ଆଣି ରାଶି ରାଶି କରି ଥୋଇଲେ। ତୃତୀୟ ମାସରେ ସେମାନେ ସେହି ରାଶି କରିବାକୁ ଆରମ୍ଭ କରି ସପ୍ତମ ମାସରେ ତାହା ସମାପ୍ତ କଲେ। ଏ ଉତ୍ତାରେ ହିଜକିୟ ଓ ଅଧିପତିମାନେ ସେହି ରାଶି ଦେଖିବାକୁ ଆସି ସଦାପ୍ରଭୁଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ଧନ୍ୟବାଦ କଲେ। ସେତେବେଳେ ହିଜକିୟ ସେହି ସକଳ ରାଶି ବିଷୟରେ ଯାଜକ ଓ ଲେବୀୟମାନଙ୍କୁ ପଚାରନ୍ତେ, ସାଦକ ବଂଶୀୟ ପ୍ରଧାନ ଯାଜକ ଅସରିୟ ତାଙ୍କୁ ଉତ୍ତର କରି କହିଲା, ଲୋକମାନେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣିବା ପାଇଁ ଆରମ୍ଭ କରିବା ସମୟଠାରୁ ଆମ୍ଭେମାନେ ଭୋଜନ କରିଅଛୁ ଓ ତୃପ୍ତ ହୋଇଅଛୁ ଓ ପ୍ରଚୁର ଅବଶିଷ୍ଟ ରଖିଅଛୁ, କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିଅଛନ୍ତି। ତେଣୁ ଯାହା ଅବଶିଷ୍ଟ ରହିଅଛି ତାହା ଏହି ବୃହତ୍ ଦ୍ରବ୍ୟରାଶି। ତହିଁରେ ହିଜକିୟ ସଦାପ୍ରଭୁଙ୍କ ଗୃହରେ କେତେକ କୋଠରୀ ପ୍ରସ୍ତୁତ କରିବାକୁ ଆଜ୍ଞା କଲେ, ତେଣୁ ସେମାନେ ତାହା ପ୍ରସ୍ତୁତ କଲେ। ଏ ଉତ୍ତାରେ ଲୋକମାନେ ବିଶ୍ୱସ୍ତ ରୂପେ ଉପହାର ଓ ଦଶମାଂଶ ଓ ପବିତ୍ରକୃତ ଦ୍ରବ୍ୟ ଆଣିଲେ। ଆଉ ତହିଁ ଉପରେ ଲେବୀୟ କନାନୀୟ ଅଧ୍ୟକ୍ଷ ଥିଲା ଓ ତାହାର ଭାଇ ସିମି ଦ୍ୱିତୀୟ ଥିଲା। ପୁଣି ଜିହିଏଲ ଓ ଅସସିୟ ଓ ନହତ ଓ ଅସାହେଲ ଓ ଜିରେମତ ଓ ଯୋସାବଦ ଓ ଇଲିଏଲ ଓ ଜିସ୍ମଖିୟ ଓ ମାହତ ଓ ବନାୟ ଏମାନେ ହିଜକୀୟ ରାଜାଙ୍କର ଓ ପରମେଶ୍ୱରଙ୍କ ଗୃହାଧ୍ୟକ୍ଷ ଅସରିୟର ନିଯୁକ୍ତି ଦ୍ୱାରା କନାନୀୟ ଓ ତାହାର ଭ୍ରାତା ସିମିର ହସ୍ତାଧୀନରେ କାର୍ଯ୍ୟଶାସକ ଥିଲେ। ଆଉ ଲେବିୟ ଜିସ୍ମାର ପୁତ୍ର କୋରି ଯେ ପୂର୍ବ ଦିଗ ଦ୍ୱାରପାଳ ଥିଲା ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଓ ମହାପବିତ୍ର ବସ୍ତୁ ବିତରଣ କରିବା ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସ୍ୱଚ୍ଛାଦତ ଉପହାର ଉପରେ ନିଯୁକ୍ତ ହେଲା। ପୁଣି ତାହାର ଅଧୀନରେ ଏଦନ ଓ ମିନ୍ୟାମିନ ଓ ଜେସୁଓ ଓ ସମୟ ଓ ଅମରୀୟ ଓ ସଖନୀୟ ଏମାନେ ଯାଜକମାନଙ୍କ ନାନା ନଗରରେ ଆପଣାମାନଙ୍କର ସାନ ବଡ଼ ଭାଇମାନଙ୍କୁ ପାଳି ଅନୁସାରେ ଦେବା ପାଇଁ ଆପଣାପଣା ନିରୂପିତ ପଦରେ ରହିଲେ। ସେମାନଙ୍କ ଛଡ଼ା ଯେଉଁମାନେ ପ୍ରତିଦିନର କର୍ତ୍ତବ୍ୟତର ପ୍ରୟୋଜନ ଅନୁସାରେ ପାଳିକ୍ରମେ ଆପଣାପଣା ରକ୍ଷଣୀୟ ସେବା ନିମନ୍ତେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କଲେ, ଏପରି ତିନି ବର୍ଷ ଓ ତତ୍ତ୍ୱଧିକ ବୟସ୍କ ପୁରୁଷ ବଂଶାବଳୀକ୍ରମେ ଗଣିତ ହୋଇଥିଲେ। ଆଉ ଆପଣାପଣା ପିତୃବଂଶାନୁସାରେ ଯାଜକମାନେ ପୁଣି କୋଡ଼ିଏ ବର୍ଷ ଓ ତତ୍ତ୍ୱଧିକ ବୟସ୍କ ଲେବୀୟମାନେ ବଂଶାନୁକ୍ରମେ ସେମାନଙ୍କ ରକ୍ଷଣୀୟ ଓ ପାଳି ଅନୁସାରେ ଗଣିତ ହୋଇଥିଲେ। ପୁଣି ସମଗ୍ର ସମାଜ ମଧ୍ୟରେ ଲୋକମାନଙ୍କର ଶିଶୁ ଭାର୍ଯ୍ୟା ଓ ପୁତ୍ରକନ୍ୟାମାନେ ବଂଶାବଳୀକ୍ରମେ ଗଣିତ ହୋଇଥିଲେ, କାରଣ ସେମାନେ ଆପଣାପଣା ନିରୂପିତ କାର୍ଯ୍ୟରେ ପବିତ୍ରତାରେ ଆପଣାମାନଙ୍କୁ ପବିତ୍ର କଲେ। ମଧ୍ୟ ହାରଣଙ୍କର ଯେଉଁ ସନ୍ତାନ ଯାଜକମାନେ ଆପଣାପଣା ନଗରସ୍ଥ ତଳିଭୂମିରେ କ୍ଷେତ୍ରରେ ବାସ କଲେ, ସେମାନେ ପ୍ରତ୍ୟେକ ନଗରରେ ଯାଜକମାନଙ୍କ ମଧ୍ୟରେ ସମସ୍ତ ପୁରୁଷଙ୍କୁ ଓ ଲେବୀୟମାନଙ୍କ ମଧ୍ୟରେ ବଂଶାବଳୀକ୍ରମେ ଗଣିତ ସମସ୍ତଙ୍କୁ ଅଂଶ ଦେବା ପାଇଁ ଲୋକେ ନାମରେ ନିର୍ଣ୍ଣିତ ହେଲେ। ହିଜକୀୟ ଜିହୁଦାର ସର୍ବତ୍ର ଏ ପ୍ରକାର କଲେ। ପୁଣି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ଓ ବିଶ୍ୱସ୍ତତାର କର୍ମ କଲେ। ଆଉ ସେ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କରିବା ନିମନ୍ତେ ପରମେଶ୍ୱରଙ୍କ ଗୃହର ସେବା କାର୍ଯ୍ୟ ପୁଣି ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧରେ ଯେ ଯେ କାର୍ଯ୍ୟ ଆରମ୍ଭ କଲେ ତାହା ସବୁ ଆପଣା ସର୍ବାନ୍ତକରଣ ସହିତ କରି କୃତକାର୍ଯ୍ୟ ହେଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 32। ଏହି ସକଳ ଘଟଣା ଓ ବିଶ୍ୱସ୍ତତାର କର୍ମ ଉତ୍ତାରେ ଅସୁରର ରାଜା ସନହେରିବ ଆସି ଜିହୁଦାରେ ପ୍ରବେଶ କଲା ଓ ପ୍ରାଚୀର ବେଷ୍ଟିତ ନଗର ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହା ସବୁ ଆପଣା ପାଇଁ ଲାଭ କରିବାକୁ ବିଚାର କଲା। ପୁଣି ସନହେରିବ ଆସିଅଛି ଓ ଜିରୁସାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ମନସ୍ଥ କରିଅଛି। ହିଜକିଆ ଏହା ଦେଖନ୍ତେ ସେ ନଗରର ବହିସ୍ଥିତ ନିର୍ଝର ସବୁ ବନ୍ଦ କରିବା ପାଇଁ ଆପଣାର ଅଧିପତି ଓ ବଳବାନ ଲୋକଙ୍କ ସହିତ ମନ୍ତ୍ରଣା କଲେ ଆଉ ସେମାନେ ତାଙ୍କର ସାହାଯ୍ୟ କଲେ। ଏଣୁ ଅସୁର ରାଜଗଣ ଆସି କାହିଁକି ଅନେକ ଜଳ ପାଇବେ ଏହା କହି ଅସଂଖ୍ୟ ଲୋକ ଏକତ୍ରିତ ହୋଇ ସମସ୍ତ ଝର ଓ ଦେଶ ମଧ୍ୟ ବାହୀ ସ୍ରୋତ ବନ୍ଦ କଲେ। ପୁଣି ସେ ସାହସ ବାନ୍ଧି ସମସ୍ତ ଭଗ୍ନ ପ୍ରାଚୀର ନିର୍ମାଣ କରି ଦୁର୍ଗ ସମାନ ଓ ବହିସ୍ଥିତ ଅନ୍ୟ ପ୍ରାଚୀର ସମାନ ଉଚ୍ଚ କଲେ ଓ ଦାଉଦ ନଗରସ୍ଥ ମିଲୋ ଦୃଢ଼ କଲେ ଆଉ ବିସ୍ତର ଅସ୍ତ୍ର ଓ ଢାଲ ପ୍ରସ୍ତୁତ କଲେ। ଆଉ ସେ ଲୋକମାନଙ୍କ ଉପରେ ସେନାପତି ନିଯୁକ୍ତ କଲେ ଓ ନଗର ଦ୍ୱାର ଛକରେ ଆପଣା ନିକଟରେ ସେମାନଙ୍କୁ ଏକତ୍ର କରି ସେମାନଙ୍କୁ ଚିତ୍ତପ୍ରବୋଧକ ବାକ୍ୟ କହିଲେ, ବଳବାନ ଓ ସାହସିକ ହୁଅ, ଅସୁରର ରାଜା ଓ ତାହାର ସଙ୍ଗୀ ସମସ୍ତ ଜନତା ସକାଶୁ ଭୀତ କି ନିରାଶ ନ ହୁଅ, କାରଣ ତାହାର ସହାୟ ଅପେକ୍ଷା ଆମ୍ଭମାନଙ୍କ ସହାୟ ମହାନ, ମାଂସର ବାହୁ ତାହାର ସହାୟ, ମାତ୍ର ଆମ୍ଭମାନଙ୍କର ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସହାୟ ଅଛନ୍ତି। ଏଥିରେ ଲୋକମାନେ ଜିହୁଦା ରାଜା ହିଜକିଙ୍କ ବାକ୍ୟରେ ନିର୍ଭର ରଖିଲେ। ଏଥିଉତ୍ତାରେ ଅସୁରର ରାଜା ସନହେରିବ ଓ ତାହା ସଙ୍ଗେ ତାହାର ସୈନ୍ୟସାମନ୍ତ ଲାଖିସ୍ ନଗର ସମ୍ମୁଖରେ ଥିବାବେଳେ ସେ ଜିରୁସାଲମକୁ ଜିହୁଦାର ରାଜା ହିଜକିଙ୍କ ନିକଟକୁ ଓ ଜିରୁସାଲମରେ ଉପସ୍ଥିତ ସମଗ୍ର ଜିହୁଦା ନିକଟକୁ ଆପଣା ଦାସଗଣ ପଠାଇ କହିଲା, ଅସୁରର ରାଜା ସନହେରିବ ଏହି କଥା କହନ୍ତି, ତୁମେମାନେ କାହିଁରେ ନିର୍ଭର ରଖି ଅବରୋଧ କାଳରେ ଜିରୁସାଲମରେ ରହୁଅଛ? ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଅସୁର ରାଜାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ଦୁର୍ଭିକ୍ଷରେ ଓ ତୃଷାରେ ମରିବା ପାଇଁ ତୁମମାନଙ୍କୁ ସମର୍ପି ଦେବାକୁ କ'ଣ ହିଜକୀୟ ମଣାଉନାହାନ୍ତି? ଏହି ହିଜକୀୟ ତାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦୀ ସବୁ ଦୂର କରି ଜିହୁଦା ଓ ଜିରୁସାଲମକୁ ଆଜ୍ଞା କରି କି କହିନାହିଁ, ତୁମେମାନେ ଏକ ଯଜ୍ଞବେଦୀ ସମ୍ମୁଖରେ ପ୍ରଣାମ କରିବ ଓ ତହିଁ ଉପରେ ଧୂପ ଜଳାଇବ। ମୁଁ ଓ ମୋ ପିତୃଲୋକମାନେ ଏହିସବୁ ଦେଶର ଲୋକମାନଙ୍କ ପ୍ରତି ଯାହା କରିଅଛୁ ତାହାକି ତୁମେମାନେ ଜାଣ ନାହିଁ। ସେହିସବୁ ଦେଶସ୍ଥ ଗୋଷ୍ଠୀମାନଙ୍କ ଦେବଗଣ କି କୌଣସି ରୂପେ ଆମ୍ଭ ହସ୍ତରୁ ଆପଣା ଆପଣା ଦେଶ ଉଦ୍ଧାର କରିପାରିଲେ? ମୋ ପିତୃଲୋକମାନେ ଯେଉଁ ଗୋଷ୍ଠୀମାନଙ୍କୁ ନିଶେଷରେ ବିନାଶ କଲେ, ସେମାନଙ୍କ ଦେବଗଣ ମଧ୍ୟରୁ କିଏ ଆପଣା ଲୋକଙ୍କୁ ମୋ ହସ୍ତରୁ ଉଦ୍ଧାର କରିପାରିଅଛି ଯେ ତୁମମାନଙ୍କ ପରମେଶ୍ୱର ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିପାରିବେ? ଏହେତୁ ହିଜକୀୟ ତୁମମାନଙ୍କୁ ନ ଭୁଲାଉ କି ଏ ରୂପ ନ ମଣାଉ, କିମ୍ବା ତୁମେମାନେ ତାହାକୁ ବିଶ୍ୱାସ ନ କର, କାରଣ କୌଣସି ଦେଶର କି ରାଜ୍ୟର ଦେବତା ଆପଣା ଲୋକମାନଙ୍କୁ ମୋ ହସ୍ତରୁ ଓ ମୋ ପିତୃଲୋକଙ୍କ ହସ୍ତରୁ ଉଦ୍ଧାର କରିପାରିନାହିଁ। ତେ ତୁମମାନଙ୍କ ପରମେଶ୍ୱର କି ତୁମମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିପାରିବେ? ପୁଣି ତାହାର ଦାସମାନେ ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତାହାଙ୍କ ଦାସ ହିଜକୀୟଙ୍କ ବିରୁଦ୍ଧରେ ଆହୁରି ଅନେକ କଥା କହିଲେ। ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିନାହାନ୍ତି, ସେପରି ହିଜକୀୟର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋ ହସ୍ତରୁ ଉଦ୍ଧାର କରିବେ ନାହିଁ। ଆଉ ଜେରୁସାଲେମର ଯେଉଁ ଲୋକମାନେ ପ୍ରାଚୀର ଉପରେ ଥିଲେ ସେମାନଙ୍କୁ ଭୟାର୍ତ୍ତ ଓ ବ୍ୟାକୁଳ କରି ନଗର ହସ୍ତଗତ କରିବା ପାଇଁ ସେମାନେ ଜିହୁଦୀ ଭାଷାରେ ଉଚ୍ଚେଶ୍ୱରରେ ଡାକି କହିଲେ, ଆଉ ପୃଥିବୀସ୍ଥ ନାନା ଗୋଷ୍ଠୀମାନଙ୍କର ମନୁଷ୍ୟ ହସ୍ତକୃତ ଦେବଗଣ ବିରୁଦ୍ଧରେ କଥା କହିବା ତୁଲ୍ୟ ସେମାନେ ଜେରୁସାଲେମର ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ। ଏଥିରେ ହିଜକୀୟ ରାଜା ଓ ଆମୋସର ପୁତ୍ର ଯିଶାୟ ଏ ସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ, ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅସୁର ରାଜାର ଛାଉଣୀ ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତ ମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତାରେ ସେ ଆପଣା ଦେବ ମନ୍ଦିରକୁ ଆସନ୍ତେ ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ଼ଗରେ ବଧ କଲେ। ଏହି ରୂପେ ସଦାପ୍ରଭୁ ହିଜକୀୟଙ୍କୁ ଓ ଜେରୁସାଲେମ ନିବାସୀମାନଙ୍କୁ ଅସୁରର ରାଜା ସନହେରିଭ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ। ପୁଣି ଚତୁର୍ଦ୍ଦିଗରୁ ସେମାନଙ୍କୁ ପଥ ଦେଖାଇଲେ। ତହିଁରେ ଅନେକ ଜେରୁସାଲେମକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ ଓ ଜିହୁଦାର ରାଜା ହିଜକୀୟଙ୍କ ନିକଟକୁ ବହୁମୂଲ୍ୟ ପଦାର୍ଥ ଆଣିଲେ। ତେଣୁ ସେ ସେହି ସମୟଠାରୁ ସମଗ୍ର ଗୋଷ୍ଠୀର ଦୃଷ୍ଟିରେ ଉନ୍ନତ ହେଲେ। ସେହି ସମୟରେ ହିଜକୀୟଙ୍କ ସାଂଘାତିକ ପୀଡ଼ା ହୋଇଥିଲା। ପୁଣି ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କୁ ଉତ୍ତର ଓ ଏକ ଚିହ୍ନ ଦେଲେ, ମାତ୍ର ହିଜକୀୟ ଆପଣା ପ୍ରତି କୃତ ମଙ୍ଗଳ ଅନୁସାରେ ପ୍ରତିଦାନ କଲେ ନାହିଁ, କାରଣ ତାଙ୍କର ଅନ୍ତଃକରଣ ଗର୍ବିତ ହେଲା। ଏହେତୁ ତାଙ୍କ ଉପରେ ପୁଣି ଜିହୁଦା ଓ ଜେରୁସାଲେମ ଉପରେ କୋପ ଉପସ୍ଥିତ ହେଲା। ତଥାପି ଆପଣା ଅନ୍ତଃକରଣର ଗର୍ବ ସକାଶୁ ହିଜକୀୟ ଓ ଜେରୁସାଲେମ ନିବାସୀମାନେ ଆପଣମାନଙ୍କୁ ନମ୍ର କଲେ। ତେଣୁ ହିଜକୀୟଙ୍କର ସମୟରେ ସେମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା ନାହିଁ। ଆଉ ହିଜକୀୟଙ୍କର ଅତି ପ୍ରଚୁର ସମ୍ପଦ ଓ ସମ୍ଭ୍ରମ ଥିଲା। ପୁଣି ସେ ରୂପା ଓ ସୁନା ଓ ବହୁମୂଲ୍ୟ ପ୍ରସ୍ତର ଓ ସୁଗନ୍ଧି ଦ୍ରବ୍ୟ ଓ ଢାଲ ଓ ସର୍ବପ୍ରକାର ମନୋହର ପାତ୍ର ନିମନ୍ତେ ଭଣ୍ଡାର ପ୍ରସ୍ତୁତ କଲେ। ମଧ୍ୟ ଉତ୍ପନ୍ନ ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳ ନିମନ୍ତେ ଭଣ୍ଡାର, ପୁଣି ସର୍ବପ୍ରକାର ପଶୁ ନିମନ୍ତେ ଶାଳା ଓ ମେଷପଲ ନିମନ୍ତେ ଖୁଆଡ଼ ପ୍ରସ୍ତୁତ କଲେ। ଆହୁରି ସେ ଆପଣା ନିମନ୍ତେ ନାନା ନଗର ଓ ଗୋମେଷ ଆଦି ବିସ୍ତର ପଶୁଧନ ଆୟୋଜନ କଲେ, କାରଣ ପରମେଶ୍ୱର ତାଙ୍କୁ ବହୁତ ସମ୍ପତ୍ତି ଦେଇଥିଲେ। ଏହି ହିଜକୀୟ ମଧ୍ୟ ଗିହନସ୍ଥିତ ଉଚ୍ଚତର ଜଳଝର ବନ୍ଦ କରି ତାହା ସଳଖ ପଥରେ ଦାଉଦନଗରର ପଶ୍ଚିମ ପାର୍ଶ୍ୱକୁ ଆଣିଲେ। ପୁଣି ହିଜକୀୟ ଆପଣାର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେଲେ। ତଥାପି ଦେଶରେ ଯେଉଁ ଅଦ୍ଭୁତ କାର୍ଯ୍ୟ ହୋଇଥିଲା ତହିଁର ବିବରଣ ପଚାରିବା ନିମିତ୍ତ ତାଙ୍କ ନିକଟକୁ ବାବିଲୀୟ ଅଧିପତିମାନଙ୍କ ପ୍ରେରିତ ଦୂତମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଯେପରି ସେ ଆପଣା ଅନ୍ତଃକରଣର ସମସ୍ତ ଭାବ ଜାଣିପାରିବେ, ଏଥିପାଇଁ ପରମେଶ୍ୱର ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଛାଡ଼ିଦେଲେ। ଏହି ହିଜକୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସୁକ୍ରିୟା ଜିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକ ଅନ୍ତର୍ଗତ ଆମୋସର ପୁତ୍ର ଯିଶାୟ ଭବିଷ୍ୟତ ବକ୍ତାର ଦର୍ଶନ ପୁସ୍ତକରେ ଲେଖା ଅଛି। ଅନନ୍ତର ହିଜକିୟ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ। ତହିଁରେ ଲୋକମାନେ ଦାଉଦ ସନ୍ତାନଗଣର କବରସ୍ଥାନର ଉର୍ଦ୍ଧ୍ୱଗାମୀ ପଥ ପାର୍ଶ୍ୱରେ ତାଙ୍କୁ କବର ଦେଲେ। ପୁଣି ତାଙ୍କର ମରଣ ସମୟରେ ସମଗ୍ର ଜିହୁଦା ଓ ଜିରୁସାଲମ ନିବାସୀମାନେ ତାଙ୍କର ସମ୍ମାନ କଲେ। ତହୁଁ ତାଙ୍କର ପୁତ୍ର ମନସୀ ତାଙ୍କର ପଦରେ ରାଜ୍ୟ କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ତେତିଶ। ମନସୀ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଜିରୁସାଲମରେ 55 ବର୍ଷ ରାଜ୍ୟ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଇଥିଲେ ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। କାରଣ ତାଙ୍କର ପିତା ହିଜକିୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ ସେ ପୁନର୍ବାର ତାହା ସବୁ ନିର୍ମାଣ କଲେ ଓ ସେ ବାଲ ଦେବଗଣ ନିମନ୍ତେ ଯଜ୍ଞବେଦୀ ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକି ପୂଜା କରି ସେମାନଙ୍କର ସେବା କଲେ। ପୁଣି ଜିରୁସାଲେମରେ ଆମ୍ଭର ନାମ ସଦାକାଳ ସ୍ଥାପିତ ହେବ ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦୀମାନ ନିର୍ମାଣ କଲେ। ଆହୁରି ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦୀ ନିର୍ମାଣ କଲେ। ମଧ୍ୟ ସେ ହିନମ୍ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନ ସନ୍ତତିମାନଙ୍କୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ। ଆଉ ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ। ପୁଣି ଭୁତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ। ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ। ଆଉ ସେ ଆପଣା ନିର୍ମିତ ଦେବତାର ଖୋଦିତ ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ। ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ସଲୋମନଙ୍କୁ କହିଥିଲେ, ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଜିରୁସାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା। ପୁଣି ଆମ୍ଭେ ସେମାନଙ୍କୁ ଯେ ସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍ ମୋଷାର ହସ୍ତ ଦ୍ୱାରା ଯେ ସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ। ମାତ୍ର ମନସୀ ଜିହୁଦା ଓ ଜିରୁସାଲମ ନିବାସୀମାନଙ୍କୁ ବିପଦଗାମୀ କରାଇଲେ। ତହିଁରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ। ତେଣୁ ସଦାପ୍ରଭୁ ମନସୀଙ୍କି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ। ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅସୁରୀୟ ରାଜାର ସେନାପତିମାନଙ୍କୁ ଆଣିଲେ। ତହିଁରେ ସେମାନେ ମନସୀଙ୍କି ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲକୁ ନେଇଗଲେ। ପୁଣି ସେ ଦୁଃଖରେ ଥିବାବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ଆପଣା ପିତୃଗଣର ପରମେଶ୍ୱରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ। ଆଉ ସେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କ ପ୍ରତି ପ୍ରସନ୍ନ ହେଲେ ଓ ତାଙ୍କର ନିବେଦନ ଶୁଣି ତାଙ୍କୁ ପୁନର୍ବାର ତାଙ୍କର ରାଜ୍ୟ ଜିରୁସାଲମକୁ ଆଣିଲେ। ସେତେବେଳେ ମନସୀ ଜାଣିଲେ ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ଏଥିଉତାରେ ସେ ଗିହୋନର ପଶ୍ଚିମ ପାର୍ଶ୍ୱରେ ଉପତ୍ୟକା ମଧ୍ୟରେ ମତ୍ସ୍ୟଦ୍ୱାରର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଦାଉଦ ନଗରର ବାହାର ପ୍ରାଚୀର ନିର୍ମାଣ କଲେ। ଆଉ ସେ ଓଫଲର ଚତୁର୍ଦ୍ଦିଗ ବେଷ୍ଟନ କରି ପ୍ରାଚୀର ଅତି ଉଚ୍ଚ କଲେ ଓ ଜିହୁଦାର ପ୍ରାଚୀର ବେଷ୍ଟିତ ନଗର ସମୂହରେ ବିକ୍ରମୀ ସେନାପତିମାନଙ୍କୁ ନିଯୁକ୍ତ କଲେ। ଆଉ ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଜିରୁସାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦୀ ନଗରର ବାହାରେ ପକାଇଦେଲେ। ପୁଣି ସେ ସଦାପ୍ରଭୁଙ୍କ ଯଜ୍ଞବେଦୀ ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଜିହୁଦାକୁ ଆଜ୍ଞା କଲେ। ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ। ଏହି ମନସୀଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ଆପଣା ପରମେଶ୍ୱରଙ୍କ ନିକଟରେ ତାଙ୍କର ପ୍ରାର୍ଥନା ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ତାଙ୍କ ପ୍ରତି ଉକ୍ତ ଦର୍ଶକମାନଙ୍କ ବାକ୍ୟ, ଏହିସବୁ ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଲିଖିତ ଅଛି। ମଧ୍ୟ ତାଙ୍କର ପ୍ରାର୍ଥନା ଓ ପରମେଶ୍ୱର ତାଙ୍କ ପ୍ରତି କିପରି ପ୍ରସନ୍ନ ହେଲେ ଓ ତାଙ୍କର ସକଳ ପାପ ଓ ସତ୍ୟ ଲଙ୍ଘନ ଓ ସେ ଆପଣାକୁ ନମ୍ର କରିବା ପୂର୍ବେ ଯେ ଯେ ସ୍ଥାନରେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ ଆଉ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ସ୍ଥାପନ କରିଥିଲେ, ଦେଖ ତାହା ସବୁ ହୋସେଅର ପୁସ୍ତକରେ ଲିଖିତ ଅଛି। ଏଉତାରେ ମନସି ଆପଣା ପିତୃଗଣ ସହିତ ଶୟନ କରନ୍ତେ, ଲୋକମାନେ ତାଙ୍କୁ ତାଙ୍କର ନିଜ ଗୃହରେ କବର ଦେଲେ। ତହୁଁ ତାଙ୍କର ପୁତ୍ର ଆମୋନ ତାଙ୍କର ପଦରେ ରାଜ୍ୟ କଲେ। ଆମୋନ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 22 ବର୍ଷ ବୟସ୍କ ଥିଲେ ଓ ସେ ଜେରୁସାଲେମରେ 2 ବର୍ଷ ରାଜ୍ୟ କଲେ। ପୁଣି ସେ ଆପଣା ପିତା ମନସିଂହଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ଆମୋନ ଆପଣା ପିତା ମନସିଂହଙ୍କ ନିର୍ମିତ ସକଳ ଖୋଦିତ ପ୍ରତିମା ଉଦ୍ଦେଶ୍ୟରେ ବଳିଦାନ କରି ସେମାନଙ୍କର ସେବା କଲେ। ପୁଣି ତାଙ୍କର ପିତା ମନସି ଯେପରି ଆପଣାକୁ ନମ୍ର କରିଥିଲେ, ସେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ସେପରି ନମ୍ର କଲେ ନାହିଁ, ମାତ୍ର ଏହି ଆମୋନ ଅଧିକ ଅଧିକ ଅପରାଧ କଲେ। ଏଉତାରେ ତାଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ନିଜ ଗୃହରେ ତାଙ୍କୁ ବଧ କଲେ। ମାତ୍ର ଯେଉଁମାନେ ଆମୋନ ରାଜାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ, ସେ ସମସ୍ତଙ୍କୁ ଦେଶସ୍ଥ ଲୋକମାନେ ବଧ କଲେ, ଆଉ ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶିଅଙ୍କୁ ରାଜା କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 34। ଯୋଶିଅ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 8 ବର୍ଷ ବୟସ୍କ ଥିଲେ, ଆଉ ସେ ଜେରୁସାଲେମରେ 31 ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ପଥରେ ଚାଲିଲେ, ଆଉ ଦକ୍ଷିଣରେ କି ବାମରେ ଫେରିଲେ ନାହିଁ। ତାଙ୍କର ଅଧିକାରର 8ମ ବର୍ଷରେ ସେ ଅଳ୍ପ ବୟସ୍କ ଥାଉ ଥାଉ ଆପଣା ପୂର୍ବପୁରୁଷ ଦାଉଦଙ୍କର ପରମେଶ୍ୱରଙ୍କୁ ଅନ୍ୱେଷଣ କରିବାକୁ ଆରମ୍ଭ କଲେ, ଓ ସେ 12 ବର୍ଷରେ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମାରୁ ଜିହୁଦା ଓ ଜେରୁସାଲେମକୁ ସୂଚି କରିବାକୁ ଲାଗିଲେ। ପୁଣି ଲୋକମାନେ ତାଙ୍କ ସାକ୍ଷାତରେ ବାଲ୍ ଦେବଗଣର ଯଜ୍ଞବେଦୀ ସବୁ ଭାଙ୍ଗି ପକାଇଲେ, ଆଉ ସେ ତହିଁ ଉପରେ ସ୍ଥାପିତ ସୂର୍ଯ୍ୟ ପ୍ରତିମା ସବୁ କାଟି ପକାଇଲେ, ଓ ଆଶେରା ମୂର୍ତ୍ତି, ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମା ସବୁ ଭାଙ୍ଗି ଚୂର୍ଣ୍ଣ କରି ସେସବୁର ଉଦ୍ଦେଶ୍ୟରେ ବଳିଦାନକାରୀ ଲୋକମାନଙ୍କ କବର ଉପରେ ତାହା ବିଞ୍ଚିଲେ, ଆଉ ସେମାନଙ୍କ ଯଜ୍ଞବେଦୀ ଉପରେ ଯାଜକମାନଙ୍କ ଅସ୍ଥି ଦଗ୍ଧ କରି ଜିହୁଦା ଓ ଜେରୁସାଲେମକୁ ସୂଚି କଲେ। ସେ ମନସି ଓ ଇଫ୍ରଇମ୍ ଓ ସିମିଅନ୍ର ନଗର ସମୂହରେ ନପ୍ତାଲି ପର୍ଯ୍ୟନ୍ତ କାନ୍ଥଡ଼ାର ଚତୁର୍ଦ୍ଦିଗରେ ଏହି ପ୍ରକାର କଲେ, ଆଉ ସେ ଯଜ୍ଞବେଦୀ ସବୁ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ସବୁ ଚୂର୍ଣ୍ଣ କଲେ, ଓ ଇସ୍ରାଏଲ ଦେଶର ସର୍ବତ୍ର ସୂର୍ଯ୍ୟ ପ୍ରତିମା ସବୁ କାଟି ପକାଇ ଜେରୁସାଲେମକୁ ଫେରିଆସିଲେ। ଅନନ୍ତର ସେ ଆପଣା ଅଧିକାରର 18 ବର୍ଷରେ ଦେଶ ଓ ଗୃହ ସୂଚୀ କଲା ଉତ୍ତାରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଗୃହର ଜୀର୍ଣ୍ଣ ସଂସ୍କାର ନିମନ୍ତେ ଅତ୍ସଲିୟର ପୁତ୍ର ସାଫନ୍କୁ ଓ ନଗରାଧ୍ୟକ୍ଷ ମାସୟକୁ ଓ ଜୟାହସର ପୁତ୍ର ଜୟାହ ଇତିହାସ ଲେଖକକୁ ପଠାଇଲେ। ତେଣୁ ସେମାନେ ହିଲ୍କିୟ ମହାଯାଜକ ନିକଟକୁ ଆସି ଲେବୀୟ ଦ୍ୱାରପାଳମାନଙ୍କ ଦ୍ୱାରା ମନସି ଓ ଇଫ୍ରଇମ୍ ଓ ସମଗ୍ର ଇସ୍ରାଏଲ୍ର ଅବଶିଷ୍ଟାଂଶ, ପୁଣି ସମଗ୍ର ଜିହୁଦା ଓ ବିନ୍ୟାମିନ୍ ଓ ଜେରୁସାଲେମ ନିବାସୀମାନଙ୍କ ହସ୍ତରୁ ସଂଗୃହୀତ ପରମେଶ୍ୱରଙ୍କ ଗୃହକୁ ଆନିତ ସକଳ ମୁଦ୍ରା ତାହା ନିକଟରେ ସମର୍ପଣ କଲେ, ଆଉ ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପି ଦେଲେ। ପୁଣି ସଦାପ୍ରଭୁଙ୍କ ଗୃହର କର୍ମକାରୀମାନେ ସେହି ଗୃହର ଜୀର୍ଣ୍ଣ ସଂସ୍କାର ଓ ପୁନର୍ନିର୍ମାଣ ନିମନ୍ତେ ତାହା ଦେଲେ। ଅର୍ଥାତ୍ ଜିହୁଦା ରାଜଗଣ ଯେ ସକଳ ଗୃହ ବିନାଶ କରିଥିଲେ, ତହିଁ ନିମନ୍ତେ ଖୋଦିତ ପ୍ରସ୍ତର ଓ ବରଗା ଓ କଡ଼ିକାଷ୍ଠ କିଣିବା ପାଇଁ ତାହା ସୂତ୍ରଧର ଓ ଗାନ୍ଥକମାନଙ୍କୁ ଦେଲେ, ଆଉ ଲୋକମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ। ମରାରୀ ସନ୍ତାନଗଣ ମଧ୍ୟରୁ ଜହତ୍ ଓ ଓବୋଦିୟ ଏହି ଲେବ୍ୟମାନେ ସେମାନଙ୍କର ତତ୍ତ୍ୱାବଧାରକ ଥିଲେ। ପୁଣି କହାତ୍ ସନ୍ତାନଗଣର ମଧ୍ୟରୁ ଜିଖରିୟ ଓ ମସୁଲମ୍ ଓ ଅନ୍ୟ ଲେବ୍ୟମାନେ ଅର୍ଥାତ୍ ବାଦ୍ୟ ବଜାଇବାକୁ ନିପୁଣ ସମସ୍ତ ଲୋକ କର୍ମ ଚଳାଇବାକୁ ନିଯୁକ୍ତ ଥିଲେ। ଆହୁରି ସେମାନେ ଭାରବାହକମାନଙ୍କର ତତ୍ତ୍ୱାବଧାରକ ଓ କର୍ମ ଚଳାଇବା ପାଇଁ ସର୍ବପ୍ରକାର ସେବା କାର୍ଯ୍ୟକାରୀମାନଙ୍କ ଉପରେ ନିଯୁକ୍ତ ଥିଲେ। ପୁଣି ଲେବ୍ୟମାନଙ୍କ ମଧ୍ୟରୁ ଲେଖକ, କାର୍ଯ୍ୟଶାସକ ଓ ଦ୍ୱାରପାଳ ଥିଲେ। ପୁଣି ସେମାନେ ସଦାପ୍ରଭୁଙ୍କ ଗୃହକୁ ଆନିତ ମୁଦ୍ରା ବାହାର କରି ଆଣିଲାବେଳେ ହିଲ୍କିୟ ଯାଜକ ମୋଷାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକ ପାଇଲା। ତହିଁରେ ହିଲ୍କିୟ ସାଫନ୍ ଲେଖକକୁ ଉତ୍ତର କରି କହିଲା, ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା ପୁସ୍ତକ ପାଇଅଛି। ପୁଣି ହିଲ୍କିୟ ସାଫନ୍କୁ ସେହି ପୁସ୍ତକ ଦେଲା, ଆଉ ସାଫନ୍ ରାଜାଙ୍କ ନିକଟକୁ ସେହି ପୁସ୍ତକ ନେଇଗଲା। ଆହୁରି ରାଜାଙ୍କ ନିକଟକୁ ପୁନର୍ବାର ସମ୍ବାଦ ନେଇ କହିଲା, ଆପଣଙ୍କ ଦାସମାନଙ୍କ ପ୍ରତି ଅର୍ପିତ ସମସ୍ତ କାର୍ଯ୍ୟ ସେମାନେ କରୁଅଛନ୍ତି। ପୁଣି ସେମାନେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ମୁଦ୍ରା କାଢ଼ି ନେଇ ତତ୍ତ୍ୱବୋଧାରକମାନଙ୍କ ହସ୍ତରେ ଓ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ଆହୁରି ସାଫନ୍ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍କିୟ ଯାଜକ ଆମ୍ଭକୁ ଖଣ୍ଡେ ପୁସ୍ତକ ଦେଇଅଛନ୍ତି। ଆଉ ସାଫନ୍ ରାଜାଙ୍କ ସାକ୍ଷାତରେ ତହିଁରୁ ପାଠ କଲା। ଏଥିରେ ରାଜା ସେହି ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ ଆପଣା ବସ୍ତ୍ର ଚିରିଲେ। ପୁଣି ରାଜା ହିଲ୍କିୟକୁ ଓ ସାଫନ୍ର ପୁତ୍ର ଅହିକାମ୍କୁ ଓ ମିଖାୟର ପୁତ୍ର ଅବ୍ଦନ୍କୁ ଓ ସାଫନ୍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ, ତୁହେମାନେ ଯାଇ ମୋ ନିମନ୍ତେ ପୁଣି ଇସ୍ରାଏଲ ଓ ଜିହୁଦା ମଧ୍ୟରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ସଦାପ୍ରଭୁଙ୍କୁ ପଚାର। କାରଣ ଆମ୍ଭମାନଙ୍କ ପିତୃଲୋକମାନେ ଏହି ପୁସ୍ତକର ସକଳ ଲିଖନାନୁସାରେ କର୍ମ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟ ପାଳନ ନ କରିବାରୁ ଆମ୍ଭମାନଙ୍କ ଉପରେ ସଦାପ୍ରଭୁଙ୍କର ମହାକୋପ ବର୍ଷିଅଛି। ତହିଁରେ ହିଲ୍କିୟ ଓ ରାଜାଜ୍ଞାପ୍ରାପ୍ତ ଲୋକମାନେ ହସ୍ରର ପୌତ୍ର ତୋଖତ୍ର ପୁତ୍ର ସଲୁମ୍ ନାମକ ବସ୍ତ୍ରାଗାର ରକ୍ଷକର ଭାର୍ଯ୍ୟା ହୁଲ୍ଦା ଭବିଷ୍ୟତବକ୍ତ୍ରୀ ନିକଟକୁ ଗଲେ। ସେ ଜିରୁସାଲମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା। ପୁଣି ସେମାନେ ତାହାକୁ ସେହି ଭାବର କଥା କହିଲେ। ତହିଁରେ ସେ ସେମାନଙ୍କୁ ଉତ୍ତର କଲା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମମାନଙ୍କୁ ଆମ୍ଭ କତିକି ପଠାଇଲା ତାହାକୁ କୁହ। ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ଏହି ସ୍ଥାନ ଉପରେ ଓ ତନିବାସୀମାନଙ୍କ ଉପରେ ଅମଙ୍ଗଳ ଅର୍ଥାତ୍ ସେମାନେ ଜିହୁଦାର ରାଜା ସାକ୍ଷାତରେ ଯେଉଁ ପୁସ୍ତକ ପାଠ କରିଅଛନ୍ତି ତହିଁରେ ଲିଖିତ ସକଳ ଅଭିଶାପ ଘଟାଇବା। କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସକଳ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇଅଛନ୍ତି। ଏହେତୁ ଏହି ସ୍ଥାନ ଉପରେ ଆମ୍ଭର କୋପାନଳ ବର୍ଷିଅଛି ଓ ତାହା ନିର୍ବାଣ ନହିବ। ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମମାନଙ୍କୁ ପଠାଇଲା ଯେ ଜିହୁଦାର ରାଜା, ତାହାକୁ ତୁମେମାନେ କହିବ, ତୁମ୍ଭର ଶୁଣିବା ବାକ୍ୟ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଏହି ସ୍ଥାନ ବିରୁଦ୍ଧରେ ଓ ତନିବାସୀମାନଙ୍କ ବିରୁଦ୍ଧରେ ଉକ୍ତ ପରମେଶ୍ୱରଙ୍କ ବାକ୍ୟ ଶୁଣିବା ମାତ୍ରେ ତୁମ୍ଭର ଅନ୍ତଃକରଣ କୋମଳ ହେଲା ଓ ତୁମ୍ଭେ ତାହାଙ୍କ ସାକ୍ଷାତରେ ଆପଣାକୁ ନମ୍ର କଲ। ଏଣୁ ତୁମ୍ଭେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବାରୁ ଓ ଆପଣା ବସ୍ତ୍ର ଚିରି ଆମ୍ଭ ସାକ୍ଷାତରେ ରୋଦନ କରିବାରୁ ସଦାପ୍ରଭୁ କହନ୍ତି, ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ। ଦେଖ ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ। ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନିବାସୀମାନଙ୍କ ଉପରେ ଯେ ଯେ ଅମଙ୍ଗଳ ଘଟାଇବା ତାହା ସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ। ଏଥିଉତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ। ଅନନ୍ତର ରାଜା ଲୋକ ପଠାଇ ଜିହୁଦାର ଓ ଜିରୁସାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ। ପୁଣି ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ଜିହୁଦାର ସମସ୍ତ ଲୋକ ଓ ଜିରୁସାଲମ ନିବାସୀମାନେ ଓ ଯାଜକମାନେ ଓ ଲେବୀୟମାନେ ଓ ବଡ଼ ସ୍ଥାନ ସମସ୍ତ ଲୋକ ଗମନ କଲେ। ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ। ପୁଣି ରାଜା ଆପଣା ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ ଲିଖିତ ନିୟମ ବାକ୍ୟ ସଫଳ କରିବାକୁ ସଦାପ୍ରଭୁଙ୍କ ସାକ୍ଷାତରେ ନିୟମ କଲେ। ଆଉ ଜିରୁସାଲମର ଓ ବିନ୍ୟାମିନ୍ର ଯେତେ ଲୋକ ବିଦ୍ୟମାନ ଥିଲେ ସେ ସମସ୍ତଙ୍କୁ ସେହି ନିୟମରେ ସେ ସମ୍ମତ କରାଇଲେ। ତହିଁରେ ଜିରୁସାଲମ ନିବାସୀମାନେ ପରମେଶ୍ୱରଙ୍କର ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ନିୟମାନୁସାରେ କର୍ମ କଲେ। ପୁଣି ଯୋଶିଅ ଇସ୍ରାଏଲ ସନ୍ତାନଗଣର ଅଧିକୃତ ସମସ୍ତ ଦେଶରୁ ଘୃଣାଯୋଗ୍ୟ ସକଳ ବିଷୟ ଦୂର କଲେ ଓ ଇସ୍ରାଏଲ ମଧ୍ୟରେ ବିଦ୍ୟମାନ ସମସ୍ତ ଲୋକଙ୍କୁ ସେବା ଅର୍ଥାତ୍ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେବା କରାଇଲେ। ସେମାନେ ତାଙ୍କର ଜୀବନ ଯାଏ ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଅନୁଗମନରୁ କ୍ଷାନ୍ତ ନହିଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 35। ଏଥିଉତାରେ ଯୋଶିଅ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜେରୁସାଲେମରେ ନିସ୍ତାର ପର୍ବ ପାଳନ କଲେ ଓ ଲୋକମାନେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ। ପୁଣି ସେ ଯାଜକମାନଙ୍କୁ ସେମାନଙ୍କ ରକ୍ଷଣୀୟ ସ୍ଥାନରେ ନିଯୁକ୍ତ କଲେ ଓ ସଦାପ୍ରଭୁଙ୍କ ଗୃହର ସେବା କାର୍ଯ୍ୟ କରିବାକୁ ସେମାନଙ୍କୁ ସାହସ ଦେଲେ। ପୁଣି ଯେଉଁ ଲେବୀୟମାନେ ସମଗ୍ର ଇସ୍ରାଏଲକୁ ଶିକ୍ଷା ଦେଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହୋଇଥିଲେ ସେମାନଙ୍କୁ ସେ କହିଲେ, ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ସଲମନଙ୍କର ନିର୍ମିତ ଗୃହ ମଧ୍ୟରେ ପବିତ୍ର ସିନ୍ଦୁକ ରଖ, ତୁମମାନଙ୍କ ସ୍କନ୍ଦରେ ଆଉ ଭାର ରହିବ ନାହିଁ। ଏବେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ସେବା କର। ପୁଣି ଇସ୍ରାଏଲର ରାଜା ଦାଉଦଙ୍କର ଲିଖନାନୁସାରେ ଓ ତାଙ୍କର ପୁତ୍ର ସଲମନଙ୍କର ଲିଖନାନୁସାରେ ତୁମେମାନେ ଆପଣା ଆପଣା ପିତୃବଂଶାନୁସାରେ ପାଳି ଅନୁକ୍ରମେ ଆପଣାମାନଙ୍କୁ ପ୍ରସ୍ତୁତ କର, ଆଉ ଲୋକମାନଙ୍କ ସନ୍ତାନଗଣର ଅର୍ଥାତ୍ ତୁମ୍ଭମାନଙ୍କ ଭ୍ରାତୃଗଣର ପିତୃବଂଶୀୟ ବିଭାଗାନୁସାରେ ପବିତ୍ର ସ୍ଥାନରେ ଠିଆ ହୁଅ ଓ ଲେବୀୟମାନଙ୍କର ପ୍ରତ୍ୟେକ ପିତୃବଂଶ ପାଇଁ ଏକ ଏକ ଅଂଶ ହେଉ। ପୁଣି ନିସ୍ତାର ପର୍ବର ବଳି ବଧ କର ଓ ଆପଣାମାନଙ୍କୁ ପବିତ୍ର କର, ଓ ମୋଷାଙ୍କ ହସ୍ତରେ ଦତ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ କର୍ମ କରିବା ନିମନ୍ତେ ଆପଣାମାନଙ୍କ ଭ୍ରାତୃଗଣ ପାଇଁ ପ୍ରସ୍ତୁତ ହୁଅ। ଏଉତାରେ ଯୋଶିଅ ଲୋକମାନଙ୍କ ସନ୍ତାନଗଣର ଉପସ୍ଥିତ ସମସ୍ତଙ୍କୁ କେବଳ ନିସ୍ତାର ପର୍ବର ବଳି ନିମନ୍ତେ ପଲ ମଧ୍ୟରୁ 30,000 ପର୍ଯ୍ୟନ୍ତ ମେଷ ଶାବକ ଓ ଛାଗବତ୍ସ ଓ 3,000 ବୃଷ ଦେଲେ। ଏହିସବୁ ରାଜସମ୍ପତ୍ତିରୁ ଦିଆଗଲା। ପୁଣି ତାଙ୍କର ଅଧିପତିମାନେ ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଦାନ କଲେ। ହିଲ୍କିୟ ଓ ଜିଖରିୟ ଓ ଜିହିଏଲ୍ ପରମେଶ୍ୱରଙ୍କ ଗୃହର ଏହି ଅଧ୍ୟକ୍ଷମାନେ ନିସ୍ତାର ପର୍ବର ବଳି ନିମନ୍ତେ ଯାଜକମାନଙ୍କୁ 2,600 ମେସାଦିର ବତ୍ସ ଓ 300 ବୃଷ ଦେଲେ। ମଧ୍ୟ କନାନୀୟ ଓ ସମୟ ଓ ନଥନେଲ୍ ନାମକ ତାହାର ଭାଇମାନେ ଆଉ ହସବ୍ୟ ଓ ଜିଓଏଲ୍ ଓ ଜୋସାବଦ ଏହି ଲେବୀୟ ପ୍ରଧାନମାନେ ନିସ୍ତାର ପର୍ବର ବଳି ନିମନ୍ତେ ଲେବୀୟମାନଙ୍କୁ 500 ମେସାଦିର ବତ୍ସ ଓ 500 ବୃଷ ଦେଲେ। ଏହି ରୂପେ କର୍ମର ଆୟୋଜନ ହୁଅନ୍ତେ ରାଜାଜ୍ଞାନୁସାରେ ଯାଜକମାନେ ଆପଣା ଆପଣା ସ୍ଥାନରେ ଓ ଲେବୀୟମାନେ ଆପଣା ଆପଣା ପାଳି ଅନୁସାରେ ଠିଆ ହେଲେ। ପୁଣି ନିସ୍ତାର ପର୍ବର ବଳିସବୁ ବଧ କରାଯାଆନ୍ତେ ଯାଜକମାନେ ସେମାନଙ୍କ ହସ୍ତରୁ ରକ୍ତ ନେଇ ସେଚନ କଲେ ଓ ଲେବୀୟମାନେ ସେସବୁର ଚର୍ମ କାଢ଼ିଲେ। ଆଉ ମୋଷା ପୁସ୍ତକର ଲିଖନାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟର ଉତ୍ସର୍ଗକରଣାର୍ଥେ ଲୋକମାନଙ୍କ ସନ୍ତାନମାନଙ୍କୁ ସେମାନଙ୍କ ପିତୃବଂଶୀୟ ବିଭାଗାନୁସାରେ ଦେବା ପାଇଁ ସେମାନେ ହୋମବଳି ଉଠାଇ ନେଲେ, ଆଉ ସେମାନେ ବୃଷମାନଙ୍କୁ ସେହିପରି କଲେ। ଏଉତାରେ ସେମାନେ ବିଧାନାନୁସାରେ ନିସ୍ତାର ପର୍ବର ବଳି ଅଗ୍ନିରେ ପାକ କଲେ, ଆଉ ସେମାନେ ଅନ୍ୟାନ୍ୟ ପବିତ୍ର ବଳି ହାଣ୍ଡିରେ ଓ ହଣ୍ଡାରେ ଓ କରେଇରେ ସିଦ୍ଧ କଲେ ଓ ଲୋକମାନଙ୍କ ସନ୍ତାନଗଣ ନିକଟକୁ ତାହା ସବୁ ଶୀଘ୍ର ନେଇ ପରିବେଷଣ କଲେ। ଏଥିଉତାରେ ସେମାନେ ଆପଣମାନଙ୍କ ପାଇଁ ଓ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ, କାରଣ ହାରଣ ସନ୍ତାନ ଯାଜକମାନେ ହୋମବଳି ଓ ମେଦ ଉତ୍ସର୍ଗ କରିବାରେ ରାତ୍ରି ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ। ଏହେତୁ ଲେବୀୟମାନେ ଆପଣମାନଙ୍କ ପାଇଁ ଓ ହାରଣ ସନ୍ତାନ ଯାଜକମାନଙ୍କ ପାଇଁ ପ୍ରସ୍ତୁତ କଲେ। ପୁଣି ଦାଉଦଙ୍କର ଓ ଆସଫର ଓ ହେମନର ଓ ରାଜଦର୍ଶକ ଜିଦୁଥୁନ୍ର ଆଜ୍ଞାନୁସାରେ ଆସଫ ସନ୍ତାନ ଗାୟକମାନେ ଆପଣା ଆପଣା ସ୍ଥାନରେ ଥିଲେ ଓ ପ୍ରତ୍ୟେକ ଦ୍ୱାରରେ ଦ୍ୱାରପାଳମାନେ ଥିଲେ। ଆପଣା ଆପଣା ସେବା କାର୍ଯ୍ୟରୁ ସେମାନଙ୍କର ଯିବାର ଆବଶ୍ୟକ ହେଲା ନାହିଁ, କାରଣ ସେମାନଙ୍କ ଲେବୀୟ ଭାଇମାନେ ସେମାନଙ୍କ ପାଇଁ ପ୍ରସ୍ତୁତ କଲେ। ଏହି ରୂପେ ଯୋଶିଅ ରାଜାଙ୍କର ଆଜ୍ଞାନୁସାରେ ନିସ୍ତାର ପର୍ବ ପାଳନାର୍ଥେ ଓ ସଦାପ୍ରଭୁଙ୍କ ଯଜ୍ଞବେଦୀରେ ହୋମବଳି ଉତ୍ସର୍ଗକରଣାର୍ଥେ ସେହିଦିନ ସଦାପ୍ରଭୁଙ୍କ ସେବାର୍ଥକ ସକଳର ଆୟୋଜନ ହେଲା। ଏଣୁ ଉପସ୍ଥିତ ଇସ୍ରାଏଲ ସନ୍ତାନମାନେ ସେହି ସମୟରେ 7 ଦିନ ନିସ୍ତାର ପର୍ବ ଓ ତାଡ଼ିଶୂନ୍ୟ ରୋଟିର ପର୍ବ ପାଳନ କଲେ। ପୁଣି ସାମୁଏଲ ଭବିଷ୍ୟତ ବକ୍ତାଙ୍କର ଦିନଠାରୁ ଇସ୍ରାଏଲ ମଧ୍ୟରେ ଏ ପ୍ରକାର ନିସ୍ତାର ପର୍ବ ପ୍ରତିପାଳିତ ହୋଇନଥିଲା। କିଏବା ଯୋଶିଅ ଓ ଯାଜକମାନେ ଓ ଲେବୀୟମାନେ ପୁଣି ଉପସ୍ଥିତ ସମଗ୍ର ଜିହୁଦା ଓ ଇସ୍ରାଏଲ ଓ ଜେରୁସାଲେମ ନିବାସୀମାନେ ଯେପରି ନିସ୍ତାର ପର୍ବ ପାଳନ କଲେ ସେପରି ଇସ୍ରାଏଲର କୌଣସି ରାଜା କରିନାହାନ୍ତି। ଯୋଶିଅଙ୍କର ରାଜ୍ୟୋତ୍ତର 18 ବର୍ଷରେ ଏହି ନିସ୍ତାର ପର୍ବ ପ୍ରତିପାଳିତ ହେଲା। ଏହିସବୁର ଉତ୍ତାରେ ଅର୍ଥାତ୍ ଯୋଶୀୟ ମନ୍ଦିର ପ୍ରସ୍ତୁତ କରିସାରିଲା ଉତ୍ତାରେ ମିଶରର ରାଜା ନଖୋ ଫରାତ ନଦୀ ନିକଟସ୍ଥ କର୍କମିସ୍ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲା। ତେଣୁ ଯୋଶୀୟ ତାହା ବିରୁଦ୍ଧରେ ଗଲେ, ମାତ୍ର ସେ ତାଙ୍କ ନିକଟକୁ ଦୂତ ପଠାଇ କହିଲା, ହେ ଜିହୁଦାର ରାଜନ, ତୁମ୍ଭ ସଙ୍ଗେ ମୋହର ବିଷୟ କ'ଣ? ମୁଁ ଆଜି ତୁମ୍ଭ ବିରୁଦ୍ଧରେ ଆସିନାହିଁ, ମାତ୍ର ଯେଉଁ ବଂଶ ସଙ୍ଗେ ମୋହର ଯୁଦ୍ଧ ଅଛି ତାହା ବିରୁଦ୍ଧରେ ଆସିଅଛି, ଆଉ ପରମେଶ୍ୱର ଶୀଘ୍ର କରିବା ପାଇଁ ମୋତେ ତାହା ଆଜ୍ଞା କରିଅଛନ୍ତି। ମୋହର ସହବର୍ତ୍ତୀ ପରମେଶ୍ୱର ଯେପରି ତୁମ୍ଭକୁ ବିନାଶ ନ କରନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କଠାରୁ ନିରସ୍ତ ହୁଅ। ତଥାପି ଯୋଶୀୟ ତାହାଠାରୁ ବିମୁଖ ହେବାକୁ ସମ୍ମତ ନହେଲେ, ମାତ୍ର ତାହା ସଙ୍ଗେ ଯୁଦ୍ଧ କରିବା ପାଇଁ ଛଦ୍ମବେଶ ଧାରଣ କଲେ, ଆଉ ପରମେଶ୍ୱରଙ୍କ ମୁଖ ନିର୍ଗତ ନଖର ବାକ୍ୟରେ ମନୋଯୋଗ ନ କରି ମଗିଦୋ ଉପତ୍ୟକାରେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ହେଲେ। ଏଥିଉତ୍ତାରେ ଧନୁର୍ଦ୍ଧରମାନେ ଯୋଶୀୟ ରାଜାଙ୍କୁ ତୀର ମାରିଲେ। ତହିଁରେ ରାଜା ଆପଣା ଦାସମାନଙ୍କୁ କହିଲେ, ମୋତେ ନେଇଯାଅ, ମୁଁ ଅତ୍ୟନ୍ତ ଆହତ ହୋଇଅଛି। ତେଣୁ ତାଙ୍କର ଦାସମାନେ ସେହି ରଥରୁ ତାଙ୍କୁ ନେଇ ତାଙ୍କର ଦ୍ୱିତୀୟ ରଥରେ ଚଢ଼ାଇ ଜିରୁସାଲମକୁ ଆଣିଲେ, ଆଉ ସେ ମଲେ ଓ ଆପଣା ପିତୃଲୋକଙ୍କର କବରରେ କବର ପାଇଲେ। ଏଥିରେ ଯୋଶୀଙ୍କ ଲାଗି ସମଗ୍ର ଜିହୁଦା ଓ ଜିରୁସାଲମ ଶୋକ କଲେ, ପୁଣି ଜିରିମିୟ ଯୋଶୀଙ୍କ ଲାଗି ବିଳାପ କଲେ, ଆଉ ଗାୟକ ଓ ଗାୟିକା ସମସ୍ତେ ଆପଣା ଆପଣା ବିଳାପରେ ଯୋଶୀଙ୍କ ବିଷୟ ଆଜି ପର୍ଯ୍ୟନ୍ତ ଉଲ୍ଲେଖ କରନ୍ତି। ଲୋକମାନେ ଇସ୍ରାଏଲ ମଧ୍ୟରେ ଏହା ଏକ ପାଳନୀୟ ବିଧି କଲେ, ଆଉ ଦେଖ ତାହା ବିଳାପ ସଂହିତାରେ ଲିଖିତ ଅଛି। ଏହି ଯୋଶୀଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁଯାୟୀ ତାଙ୍କର ସୁକର୍ମ ଓ ତାଙ୍କର ଆଦ୍ୟନ୍ତ କ୍ରିୟାସକଳ ଦେଖ ଇସ୍ରାଏଲ ଓ ଜିହୁଦାର ରାଜଗଣର ଇତିହାସ ପୁସ୍ତକରେ ଲିଖିତ ଅଛି। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 36। ଅନନ୍ତର ଦେଶର ଲୋକମାନେ ଯୋଶୀଙ୍କର ପୁତ୍ର ଜିହୋଆସ୍କୁ ନେଇ ତାଙ୍କର ପିତାଙ୍କ ପଦରେ ତାଙ୍କୁ ଜିରୁସାଲମରେ ରାଜା କଲେ। ଜିହୋଆସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 23 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜିରୁସାଲମରେ 3 ମାସ ରାଜ୍ୟ କଲେ। ଏଥିଉତ୍ତାରେ ମିଶ୍ରର ରାଜା ଜିରୁସାଲମରେ ତାଙ୍କୁ ପଦଚ୍ୟୁତ କରି ଦେଶ ଉପରେ 100 ତାଳନ୍ତ ରୂପା ଓ 1 ତାଳନ୍ତ ସୁନା ଅର୍ଥଦଣ୍ଡ ନିର୍ଦ୍ଧାରଣ କଲା। ଆହୁରି ମିଶ୍ରର ରାଜା ତାଙ୍କର ଭ୍ରାତା ଇଲିଆକିମ୍କୁ ଜିହୁଦା ଓ ଜିରୁସାଲମ ଉପରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଜିହୋଆକିମ୍ ରଖିଲା। ପୁଣି ନଖୋ ତାଙ୍କର ଭ୍ରାତା ଜିହୋଆସ୍କୁ ଧରି ମିଶ୍ରକୁ ନେଇଗଲା। ଜିହୋଆକିମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 25 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜିରୁସାଲମରେ 11 ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ। ତାଙ୍କ ବିରୁଦ୍ଧରେ ବାବିଲର ରାଜା ନବୁକଦ୍ନେଶ୍ୱର ଆସି ବାବିଲକୁ ନେଇଯିବା ନିମନ୍ତେ ତାଙ୍କୁ ଶିକୁଳିରେ ବାନ୍ଧିଲା। ନବୁକଦ୍ନେଶ୍ୱର ମଧ୍ୟ ସଦାପ୍ରଭୁଙ୍କ ଗୃହର କେତେକ ପାତ୍ର ବାବିଲକୁ ନେଇଯାଇ ବାବିଲସ୍ଥିତ ଆପଣା ମନ୍ଦିରରେ ରଖିଲା। ଏହି ଜିଓଆକିମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କୃତ ଓ ତାଙ୍କ ମଧ୍ୟରେ ପ୍ରାପ୍ତ ଘୃଣାଯୋଗ୍ୟ କ୍ରିୟାସକଳ ଦେଖ ଇସ୍ରାଏଲର ଓ ଜିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି। ଏଉତାରେ ତାଙ୍କର ପୁତ୍ର ଜିହୋଆକିମ୍ ତାଙ୍କର ପଦରେ ରାଜ୍ୟ କଲେ। ଜିହୋଆକିମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 8 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜିରୁସାଲମରେ 3 ମାସ 10 ଦିନ ରାଜ୍ୟ କଲେ, ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ପୁଣି ବର୍ଷର ପରିବର୍ତ୍ତନ ସମୟରେ ନବୁକଦ୍ନେଶ୍ୱର ରାଜା ଲୋକ ପଠାଇ ତାଙ୍କୁ ଓ ତାଙ୍କ ସଙ୍ଗେ ସଦାପ୍ରଭୁଙ୍କ ଗୃହର ମନୋହର ପାତ୍ର ସବୁ ବାବିଲକୁ ଆଣିଲା ଓ ତାଙ୍କର ଭାଇ ସିଦ୍ଦିକିୟଙ୍କୁ ଜିହୁଦା ଓ ଜିରୁସାଲମ ଉପରେ ରାଜା କଲା। ସିଦ୍ଦିକିୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 21 ବର୍ଷ ବୟସ୍କ ହୋଇଥିଲେ ଓ ସେ ଜିରୁସାଲମରେ 11 ବର୍ଷ ରାଜ୍ୟ କଲେ। ପୁଣି ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ସଦାପ୍ରଭୁଙ୍କ ମୁଖ ନିର୍ଗତ ବାକ୍ୟର ପ୍ରକାଶକ ଜିରିମିୟ ଭବିଷ୍ୟତ ବକ୍ତା ସମ୍ମୁଖରେ ଆପଣଙ୍କୁ ନମ୍ର କଲେ ନାହିଁ। ମଧ୍ୟ ଯେଉଁ ନବୁକଦ୍ନେଶ୍ୱର ରାଜା ତାଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଥିଲା ସେ ତାହାର ବିଦ୍ରୋହୀ ହେଲେ, ଆଉ ସେ ଆପଣା ଗ୍ରୀବା ଶକ୍ତ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଆପଣା ହୃଦୟ କଠିନ କଲେ। ଆହୁରି ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଓ ଅନ୍ୟଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ। ପୁଣି ସଦାପ୍ରଭୁ ଜିରୁସାଲମରେ ଯେଉଁ ଗୃହ ପବିତ୍ର କରିଥିଲେ ତାହାଙ୍କର ସେହି ଗୃହ ଅଶୁଚି କଲେ, ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ, ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟତବକ୍ତାଗଣକୁ ବିଦ୍ରୁପ କଲେ। ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନହିଲା। ଏ ନିମନ୍ତେ ସେ କଲ୍ଦିଅମାନଙ୍କ ରାଜାକୁ ସେମାନଙ୍କ ପ୍ରତିକୂଳରେ ଆଣନ୍ତେ ସେମାନଙ୍କ ଯୁବାମାନଙ୍କୁ ସେମାନଙ୍କ ଧର୍ମଧାମରେ ଖଡ୍ଗ ଦ୍ୱାରା ବଧ କଲା। ପୁଣି ଯୁବା କି ଯୁବତୀ, ବୃଦ୍ଧ କି ଜରାଜୀର୍ଣ୍ଣ, କାହାରି କି ଦୟା କଲା ନାହିଁ। ପରମେଶ୍ୱର ତାହା ହସ୍ତରେ ସମସ୍ତଙ୍କୁ ସମର୍ପିଦେଲେ, ଆଉ ପରମେଶ୍ୱରଙ୍କ ଗୃହର ବଡ଼ ସାନ ସମସ୍ତ ପାତ୍ର ଓ ସଦାପ୍ରଭୁଙ୍କ ଗୃହର ଧନ, ପୁଣି ରାଜାଙ୍କର ଓ ତାଙ୍କ ଅଧିପତିମାନଙ୍କ ଧନ, ଏହିସବୁ ବାବିଲକୁ ନେଇଗଲା। ପୁଣି ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଜେରୁସାଲେମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକା ସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ର ସବୁ ବିନାଶ କଲେ। ପୁଣି ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା। ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ। ଦେଶ ଆପଣର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଜିରିମିଅର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା। କାରଣ 70 ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା। ଜିରିମିଅଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସର ଅଧିକାରର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସର ମନରେ ପ୍ରବୃତ୍ତି ଜନ୍ମାନ୍ତେ ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା ପାରସ୍ୟର ରାଜା କୋରସ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି, ଆଉ ସେ ଜିହୁଦା ଦେଶସ୍ଥ ଜେରୁସାଲେମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେ କେହି ହେଉ, ସଦାପ୍ରଭୁ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯାତ୍ରା କରୁ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 4। ଆହୁରି ସେ ଏକ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କଲେ, ତହିଁର ଦୀର୍ଘତା 20 ହାତ ଓ ତହିଁର ପ୍ରସ୍ଥ 20 ହାତ ଓ ତହିଁର ଉଚ୍ଚତା 10 ହାତ। ମଧ୍ୟ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ର ରୂପ ପାତ୍ର ନିର୍ମାଣ କଲେ, ତାହା ଫନ୍ଦଠାରୁ ଫନ୍ଦ ପର୍ଯ୍ୟନ୍ତ 10 ହାତ ଓ ତହିଁର ଉଚ୍ଚତା 5 ହାତ, ଆଉ ତହିଁର ପରିଧି 30 ହାତ ଥିଲା। ତହିଁ ତଳେ ବଳଦମାନର ଆକୃତି ଥିଲା। ସେମାନେ ତହିଁର ଚତୁର୍ଦ୍ଦିଗ ଘେରିଲେ, 10 ହାତ ଲେଖାଏଁ ଥାଇ ସମୁଦ୍ର ରୂପ ପାତ୍ର ବେଷ୍ଟନ କଲେ। ସେହି ବଳଦମାନ 2 ଧାଡ଼ିରେ ଥିଲେ। ସମୁଦ୍ର ରୂପ ପାତ୍ର ଢଳାଯିବା ସମୟରେ ତାହା ସବୁ ଢଳାଯାଇଥିଲେ। ସେହି ପାତ୍ର 12 ଗୋରୁ ଉପରେ ସ୍ଥାପିତ ଥିଲା, 3ର ମୁଖ ଉତ୍ତରକୁ ଓ 3ର ମୁଖ ପଶ୍ଚିମକୁ ଓ 3ର ମୁଖ ଦକ୍ଷିଣକୁ ଓ 3ର ମୁଖ ପୂର୍ବକୁ ଥିଲା। ପୁଣି ସମୁଦ୍ର ରୂପ ପାତ୍ର ସେମାନଙ୍କ ଉପରେ ଅବସ୍ଥାପିତ ଓ ସେମାନଙ୍କ ପଶ୍ଚାତ ଭାଗ ସବୁ ଭିତରକୁ ଥିଲା। ସେହି ପାତ୍ର 4 ଅଙ୍ଗୁଳି ମୋଟ, ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ, ଶୋଷଣ ପୁଷ୍ପତୁଲ୍ୟ ଥିଲା, ତାହା 3000 ମହଣ ଧରିଲା। ଆହୁରି ସେ 10 ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ ଓ ପ୍ରକ୍ଷାଳନାର୍ଥେ 5ଟି ଦକ୍ଷିଣ ଭାଗରେ ଓ 5ଟି ବାମ ଭାଗରେ ରଖିଲେ। ସେମାନେ ହୋମବଳୀ ସମ୍ବନ୍ଧୀୟ ସାମଗ୍ରୀ ସେସବୁରେ ପ୍ରକ୍ଷାଳନ କଲେ, ମାତ୍ର ସମୁଦ୍ର ରୂପ ପାତ୍ର ଯାଜକମାନଙ୍କର ସ୍ନାନାର୍ଥେ ଥିଲା, ଆଉ ସେ ଦୀପବୃକ୍ଷ ବିଷୟକ ବିଧାନାନୁସାରେ 10 ସୁବର୍ଣ୍ଣମୟ ଦୀପବୃକ୍ଷ ନିର୍ମାଣ କଲେ, ଆଉ 5ଟି ଦକ୍ଷିଣ ଭାଗରେ ଓ 5ଟି ବାମ ଭାଗରେ ମନ୍ଦିରରେ ସ୍ଥାପନ କଲେ। ଆହୁରି ସେ 10 ମେଜ ନିର୍ମାଣ କରି 5ଟି ଦକ୍ଷିଣ ଭାଗରେ ଓ 5ଟି ବାମ ଭାଗରେ ମନ୍ଦିରରେ ରଖିଲେ, ଆଉ ସେ 1 ଶତ ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ। ଆହୁରି ସେ ଯାଜକମାନଙ୍କର ପ୍ରାଙ୍ଗଣ ଓ ବୃହତ୍ ପ୍ରାଙ୍ଗଣ ଓ ପ୍ରାଙ୍ଗଣ ଦ୍ୱାର ନିର୍ମାଣ କଲେ, ଆଉ ତହିଁର କବାଟ ସବୁ ପିତ୍ତଳରେ ମଡ଼ାଇଲେ। ପୁଣି ସେ ପୂର୍ବ ଦିଗସ୍ଥ ଗୃହର ଡାହାଣ ପାଖରେ ଦକ୍ଷିଣ ଆଡ଼କୁ ସମୁଦ୍ର ରୂପ ପାତ୍ର ସ୍ଥାପନ କଲେ, ଆଉ ହୁରମ୍ ପାତ୍ର ଓ କରଚୁଲି ଓ କୁଣ୍ଡ ସବୁ ନିର୍ମାଣ କଲା। ଏହି ରୂପେ ହୁରମ୍ ପରମେଶ୍ୱରଙ୍କ ଗୃହରେ ସଲମନ୍ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା, ଅର୍ଥାତ୍ ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ଗୋଲାକାର ଓ ଦୁଇ ମୁଣ୍ଡାଳୀ ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳୀର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ ଓ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରିଶହ ଡାଳିମ୍ବ ଅର୍ଥାତ୍ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳୀର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ କଲା। ଆହୁରି ସେ ବୈଠିକୀମାନ ନିର୍ମାଣ କଲା ଓ ସେ ବୈଠିକୀ ଉପରିସ୍ଥ ପ୍ରକ୍ଷାଳନ ପାତ୍ର ନିର୍ମାଣ କଲା। ଏକ ସମୁଦ୍ର ରୂପ ପାତ୍ର ଓ ତହି ତଳସ୍ଥ ବାର ଗୋରୁ ମଧ୍ୟ ତାହାର ପିତା ହୁରମ୍ ସଲମନ୍ ରାଜାଙ୍କ ନିମନ୍ତେ ସଦାପ୍ରଭୁଙ୍କ ଗୃହ ପାଇଁ ଉଜ୍ଜଳ ପିତ୍ତଳରେ ହାଣ୍ଡି ଓ କରଚୁଲି ଓ ତ୍ରିଶୂଳ ଓ ତହିଁର ସକଳ ପାତ୍ର ନିର୍ମାଣ କଲା। ରାଜା ଜର୍ଦ୍ଦନ ପଦାରେ ସୁକ୍କୋତ୍ ଓ ସରୋଦା ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହା ସବୁ ଢଳାଇଲେ। ଏହି ପ୍ରକାରେ ସଲମନ୍ ଅତି ବହୁଳ ରୂପେ ଏହିସବୁ ପାତ୍ର ନିର୍ମାଣ କଲେ। ପିତ୍ତଳର ପରିମାଣ ଜଣାଯାଇପାରିଲା ନାହିଁ। ପୁଣି ସଲମନ୍ ପରମେଶ୍ୱରଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ମଧ୍ୟ ସ୍ୱର୍ଣ୍ଣମୟ ଯଜ୍ଞବେଦୀ ଓ ଦର୍ଶନୀୟ ରୋଟି ରଖିବାର ମେଜ ଆଉ ବିଧିମତେ ଗର୍ଭାଗାର ସମ୍ମୁଖରେ ଜଳାଇବା ନିମନ୍ତେ ନିର୍ମଳ ସ୍ୱର୍ଣ୍ଣମୟ ଦୀପବୃକ୍ଷ ଓ ତହିଁର ପ୍ରଦୀପ ସକଳ ଓ ସ୍ୱର୍ଣ୍ଣମୟ ପୁଷ୍ପ ଓ ପ୍ରଦୀପ ଓ ଚିମୁଟା ସବୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ। ଆଉ କତୁରୀ ଓ କୁଣ୍ଡ ଓ ଚମସ ଓ ଅଙ୍ଗାରଧାନୀ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ। ପୁଣି ଗୃହର ପ୍ରବେଶାର୍ଥକ ମହାପବିତ୍ର ସ୍ଥାନର ଭିତର ଦ୍ୱାର ଓ ଗୃହର ଅର୍ଥାତ୍ ମନ୍ଦିରର ଦ୍ୱାର ସବୁ ସୁବର୍ଣ୍ଣର ଥିଲା।